श्यामलकोमलाङ्गम् सीता समारोपित वाम भागम् पणो महासायक चारु चापम् नमामि रामम् रघुवंशनाथम् नमामि रामम् रघुवंशनाथम् नमामि रामम् रघुवंशनाथम्।
प्रभु मर्यादा पुरुषोत्तम रामचंद्र भगवान कर शुभ आविर्भाव तिथि जे भगवान श्री कृष्ण अवतारी तंक पाखरु ही समस्त अवतार मान आसुछन्ति। अवतार रो तात्पर्य होछन्ति बहुत अवतार आपण मान चैतन्य चरितामृत पाठ करिवे कारण होछन्ति जे भली वैकुंठ रे तंक अवतार नबाकु पड़े ना ତାଙ୍କର ନିଜ ଘରେ ତାଙ୍କର ନିଜ ବାସସ୍ଥାନରେ ତାଙ୍କୁ ଆଉ କୌଣସି ଅବତାର ନେବାକୁ ପଡ଼େ ନା, ସେଠି ସେ ନିତ୍ୟ ରହିଥାନ୍ତି। ଯାହା ବୈକୁଣ୍ଠରେ ଯେଉଁ ଲୀଳା ଅଛି ସେ ଲୀଳାକୁ ଏଇଠି ଥିଲା ଭଗବାନ ପ୍ରକାଶ କରନ୍ତି ତାଙ୍କ ସ୍ୱରୂପରେ, ତାଙ୍କୁ ଅବତାର କହୁଛନ୍ତି, ଅବତରଣ କରନ୍ତି। କ'ଣ ଅବତରଣ କରନ୍ତି ନା, ତାଙ୍କର ଯେଉଁ ଲୀଳା, ତାଙ୍କର ଯେଉଁ ଧାମ, ତାଙ୍କର ଯେଉଁ ସ୍ୱରୂପ, ସେ ଏଇଠି ଆସି ଅବତରଣ କରନ୍ତି। ସବୁ ତାଙ୍କୁ ଅବତାର କୁହାଯାଏ। ବୈକୁଣ୍ଠରେ କିନ୍ତୁ ଭଗବାନଙ୍କର କୌଣସି ଅବତାର ଆବଶ୍ୟକ ନାହିଁ, କାରଣ ଭଗବାନ ନିତ୍ୟ ବୈକୁଣ୍ଠ, ରାମଜୀ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ସହିତ ସବୁବେଳେ ସେଠି ରହିଛନ୍ତି। ସେଠି ଆଉ ସୀତା ହରଣ, ରାବଣ ମାରଣ ଏସବୁ ଲୀଳାର କିଛି ଆବଶ୍ୟକ ନାହିଁ। ଯେମିତି ପୁତନା ଲୀଳା ଏଇଠି ହଉଛନ୍ତି, ପୁତନାକୁ ଏଠି ମାରିବାକୁ ପଡୁଛି, ସେଠି ପୁତନା ଅଛନ୍ତି, କିନ୍ତୁ ସେଠି ପୁତନା ମାରଣ ଲୀଳାର କିଛି ଆବଶ୍ୟକ ନାହିଁ। ତେଣୁ ଭଗବାନଙ୍କର ଯେଉଁ ଅବତାର ଅଛନ୍ତି, ଏଠି ଅବତରଣ ଯେଉଁ କରନ୍ତି, ବିଭିନ୍ନ ଉଦ୍ଦେଶ୍ୟରେ ଅବତରଣ କରନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ହେଲା ଅବତାରୀ, କେଶବ ଦ୍ରୁତ ରାମ ଶରୀର ଜୟ ଜଗଦୀଶ ହରେ, କେଶବ ଦ୍ରୁତ ନରସିଂହ ରୂପ ଜୟ ଜଗଦୀଶ ହରେ। ଏ ଜଗଦୀଶ ଭଗବାନ ଶ୍ରୀକୃଷ୍ଣ ବିଭିନ୍ନ ଅବତାର ନେଉଛନ୍ତି। କାହିଁକି ଅବତାର ନେବାର ବିଭିନ୍ନ କାରଣ ଅଛନ୍ତି, ବିଭିନ୍ନ ରସର ଭକ୍ତ ଅଛନ୍ତି, ଭଗବାନ ଭକ୍ତ ପାଇଁ ଆସନ୍ତି, ମନୁଷ୍ୟମାନଙ୍କ ପାଇଁ ଆସନ୍ତି, ସାଧାରଣ ଜୀବଜଗତ ପାଇଁ ଆସୁଛନ୍ତି। ତେଣୁ ସମସ୍ତଙ୍କର କାମନା ପୂର୍ତ୍ତି କରିବା ପାଇଁ ଭଗବାନ ଜଗତକୁ ଆସୁଛନ୍ତି। ସମସ୍ତ କିଭଳି ତାଙ୍କର ନିଜ ନିଜର ଯୋଉ ଅଭିଳାଷ ରହିଛି ତାର ପୂର୍ଣ୍ଣ ହେବ, ଭଗବାନ ପ୍ରତି ଆକର୍ଷିତ ହେବେ, ତାଙ୍କ ପ୍ରତି ଆକର୍ଷିତ ହେବ, ସେଥିପାଇଁ ପ୍ରଭୁ ଆସୁଛନ୍ତି। ତେବେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ନିଜେ ରାମ ରୂପରେ ଆସୁଛନ୍ତି, ରାମଜୀଙ୍କୁ ସମସ୍ତେ ଜାଣନ୍ତି ସେ ମର୍ଯ୍ୟାଦା ପୁରୁଷୋତ୍ତମ। ଭଗବାନ ଶ୍ରୀକୃଷ୍ଣ ହେଲେ ଲୀଳା ପୁରୁଷୋତ୍ତମ ଏବଂ ଚୈତନ୍ୟ ମହାପ୍ରଭୁ ହେଲେ ପ୍ରେମ ପୁରୁଷୋତ୍ତମ, ସେ ଭଗବାନ ନିଜେ। କିନ୍ତୁ ଯେତେବେଳେ ଅବତାର ନେଉଛନ୍ତି ଆମମାନଙ୍କ ପାଇଁ, ପ୍ରଥମେ ଏଇ କ୍ରମ ଦ୍ୱାରା ଆମକୁ ଶିଖାଗଲା, ଯେଉଁମାନେ ମର୍ଯ୍ୟାଦା ବିହୀନ ହେବେ ସେମାନେ କେବେ ଲୀଳାରେ ପ୍ରବେଶ କରିପାରିବେ ନାହିଁ, ଲୀଳା ଆସ୍ୱାଦନ କରିପାରିବେ ନାହିଁ। ଜଣେ ମର୍ଯ୍ୟାଦା ବିହୀନ ହେଇଗଲେ, ଧର୍ମ ମର୍ଯ୍ୟାଦାକୁ ପାଳନ ନ କଲେ, ସେ ଭ୍ରଷ୍ଟାଚାରୀ ହେଇଯିବ, ଦୂରାଚାରୀ ହେଇଯିବ, ତାକୁ ପାଖଣ୍ଡ ବୋଲି କୁହାଯାଏ। ପାଷଣ୍ଡ, ପାଖଣ୍ଡ ଏସବୁ ଶବ୍ଦ ଆପଣମାନେ ଶୁଣିଥିବେ, ପାଖଣ୍ଡ ମତ ଗୋଟେ କୁହାଯାଏ, ଆଉ ପାଷଣ୍ଡ ହେଇଯାନ୍ତି ସେମାନେ, ଯେ ମର୍ଯ୍ୟାଦାକୁ ପାଳନ ନ କରିବେ। ଧର୍ମର ମର୍ଯ୍ୟାଦା ରହିଛି, ତାକୁ ଧର୍ମ ମର୍ଯ୍ୟାଦା କୁହାଯାଏ। ରାମଜୀ ଆସିକି ଧର୍ମ ମର୍ଯ୍ୟାଦାକୁ ଶିଖେଇଛନ୍ତି, ଧର୍ମ କିଭଳି ପାଳନ କରିବା ଦରକାର ସବୁ ଶିଖେଇଛନ୍ତି। ତେଣୁ ସେ ହେଉଛନ୍ତି ଆଦର୍ଶ, ମର୍ଯ୍ୟାଦା ସ୍ଥାପନ କରିକି ଆଦର୍ଶ ରାଜା, ଆଦର୍ଶ ପୁତ୍ର, ଆଦର୍ଶ ପିତା, ଆଦର୍ଶ ପତି, ସବୁ ହିସାବରେ ସେ ଆଦର୍ଶ ସବୁ ଶିଖେଇକି ଯାଇଛନ୍ତି ରାମଜୀ। ତେଣୁ ମର୍ଯ୍ୟାଦା ଯେଉଁମାନେ ପାଳନ କରିବେନି ରାମଜୀଙ୍କର ପଦାଙ୍କ ଅନୁସରଣ କରି, ସେମାନେ କେବେ ଲୀଳାରେ ପ୍ରବେଶ କରିପାରିବେନି। ତାପରେ କିଏ ଆସିଲେ ଭଗବାନ ରାମଙ୍କ ପରେ? ଭଗବାନ ଶ୍ରୀକୃଷ୍ଣ। ଲୀଳାରେ ପ୍ରବେଶ କରିପାରିବେନି। ଯେମିତି ଆଜିକାଲି ଆପଣମାନେ ଦେଖନ୍ତୁ ଆମ ସମାଜରେ ଭଗବାନ ଏଇଠି ଲୀଳା କରିଛନ୍ତି, ଏ ଭାରତ ଭୂମିରେ ଲୀଳା କରିଛନ୍ତି। ଯେହେତୁ ମର୍ଯ୍ୟାଦା ବିହୀନ ଆମେ ହେଇଯାଉଛେ, ଆମେ ଭଗବାନଙ୍କର କଥା ଭଗବାନଙ୍କର ଲୀଳା ଆମେ ଏଥିରେ ଆଉ ଏଠି ଜଣେ କିଏ ଭକ୍ତ ରହିବା ଦରକାର? ପାର୍ଟି ବାହାର ଲୋକ ବହୁତ ପାର୍ଟି କରୁଛନ୍ତି, କଥା ହଉଛନ୍ତି, କଥା କହିବା ଆଉ ଲୀଳାରେ ପ୍ରବେଶ କରିପାରିବେ ନାହିଁ। ଲୀଳା କଣ କରେ ଗୋଟେ ଜୀବ ପାଇଁ? ଭଗବାନଙ୍କର ଯୋଉ ଲୀଳା, ଭଗବାନଙ୍କର କର୍ମକୁ, ଅପ୍ରାକୃତ କର୍ମକୁ ଲୀଳା କୁହାଯାଏ। ଲୀଳା କଣ କରେ? ଭଗବାନଙ୍କର ଯୋଉ ଲୀଳା ସବୁ ଅଛନ୍ତି, ଭଗବାନ ରାମଜୀ ରୂପରେ ଯୋଉ ଲୀଳା କରିଛନ୍ତି, କୃଷ୍ଣ ରୂପରେ ଯୋଉ ଲୀଳା କରିଛନ୍ତି, ଲୀଳାର କାର୍ଯ୍ୟ କଣ? ନା ଜଣେ ଯଦି ଭଗବାନ ମର୍ଯ୍ୟାଦା ପାଳନ କରିବ, ଭଗବାନଙ୍କର ଲୀଳା ପ୍ରତି ସେ ଆକର୍ଷିତ ହବ, ତାଙ୍କର ଯୋଉ ଦିବ୍ୟ କର୍ମ ପ୍ରତି ଆକର୍ଷିତ ହବ। ଭଗବାନଙ୍କ ଦିବ୍ୟ କର୍ମ ପ୍ରତି ଆକର୍ଷିତ ନହେଲେ ଭୌତିକ ଆକର୍ଷଣ କେବେ କମେ ନା। ଆମେ ପ୍ରାକୃତ ଜଗତ ରହୁଛେ ନା, ଏ ଜଗତଟା ହଉଛି ପ୍ରକୃତିର ଜଗତ, ଏଠି ପ୍ରକୃତି ହଉଛି ବଳବାନ। ଏ ଜଗତଟାକୁ ଆମେ କଣ ପରିଭାଷାରେ କହୁଛେ? ପ୍ରାକୃତିକ ଜଗତ। ଏଠି ପ୍ରକୃତି ବହୁତ ବଳବାନ, ମନୁଷ୍ୟ ବଳବାନ, ଏଠି ଆତ୍ମା ବଳବାନ ନୁହେଁ, ଆତ୍ମା ଭଗବାନଙ୍କର ଅଂଶ, କିନ୍ତୁ ଏଠି ଆତ୍ମା ବଳବାନ ନୁହେଁ, ଏଠି କିଏ ବଳବାନ? ପ୍ରକୃତି ବଳବାନ। କାହିଁକି? ପ୍ରକୃତି ବର୍ତ୍ତମାନ କବଳିତ କରିଦେଇଛି କାହାକୁ? ଶରୀର ଦ୍ୱାରା ଜୀବାତ୍ମା କବଳିତ କରି ରଖିଛି, ଏଠି ପ୍ରକୃତି ବହୁତ ବଳବାନ। ସେଥିପାଇଁ ଭଗବାନ ଗୀତାରେ କଣ କହିଲେ? ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୱୟା, ଏ ମୋର ଦୈବୀ ମାୟା। ଏଠି ଗୋଟେ ଜୀବାତ୍ମାକୁ କେତେ ମାୟା, କେତେ ବଳବାନ, ଗୋଟେ ଜୀବାତ୍ମାକୁ ମୋହିତ କରି ରହିଛି। କେଉଁଥିରେ ମୋହିତ କରି ରଖିଛି? ଗୋଟେ ମିଥ୍ୟା ଶ୍ଲୋକର, ଗୋଟେ ମିଥ୍ୟା ଜିନିଷରେ ମୋହିତ କରି ରଖିଛି, ଗୋଟେ ପ୍ରହେଳିକା ଯାହା କୁହାଯାଏ, ଗୋଟେ ଗୋଟେ ଯେଉଁ ଜିନିଷର ସତ୍ୟତା ନାହିଁ ତାକୁ ସତ୍ୟ ବୋଲି ଦେଖେଇକି ଆମକୁ ରଖାଯାଇଛି ଅସ୍ଥାୟୀ ଜିନିଷରେ, ଅପରା ମାନେ ପ୍ରାକୃତ ଜିନିଷରେ ଆମକୁ ରଖାଯାଇଛି ମାୟାର ଏତେ ବଳ। ତେଣୁ ଲୀଳା, ଯେ ଭଗବାନଙ୍କ ଲୀଳା ଆମେ କାହିଁକି ଶୁଣନ୍ତି? ଭଗବାନଙ୍କର ଆବିର୍ଭାବ ତିଥି, ଯେମିତି ଆଜି ରାମଜୀଙ୍କର ଆବିର୍ଭାବ, ଆମେ କାହିଁକି ପାଳନ କରନ୍ତି? ଆମେ କାହିଁକି ତାଙ୍କ ଲୀଳା ଶ୍ରବଣ କରନ୍ତି? କାରଣ ଆମେ ମାୟା ଶକ୍ତିର ଅଛେ, ମାୟା ଏତେ ବଳବାନ, ଗୋଟେ ଜୀବାତ୍ମାକୁ ପୁରା କଭର କରି ରଖିଦେଇଛନ୍ତି। ଆମେମାନେ ଯେତେ ଜଣ ଅଛେ, ଆମେ ଜାଣିଛେ ନା ଜଗତରେ ସୁଖ ମିଳିବ? ସୁଖ ଅଛି? ଯାହାକୁ ପଚାରେ କି ସମସ୍ତେ କହୁଛନ୍ତି ଏ ଜଗତର ସୁଖ ନାହିଁ, କିନ୍ତୁ ପୁଣି ଏ ଜଗତ ଛାଡ଼ିବାକୁ ଇଚ୍ଛା ନାହିଁ। ଯଦି ଆପଣଙ୍କୁ ଗୋଟେ ଜାଗା ଭଲ ଲାଗୁନି, ଆପଣ କଣ କହିବେ? ସେ ଜାଗା ରହିବେ? ଆମେ ଛାଡ଼ି ପଳେଇବେ, ଏ ଜଗତଟା ଭଲ ନୁହେଁ। ଆମେ କେବେ ଇଚ୍ଛା କରୁଛେ ଜଗତ ଛାଡ଼ିଯିବା ପାଇଁ? କିଏ ଭଗବାନ ଡାକୁଛି ପ୍ରଭୁ ମୋତେ ନେଇଯାଆନ୍ତୁ ବୋଲି? କଣ କହୁଛି? ପ୍ରଭୁ ମୁଁ ମରିଯିବି, ମୋତେ ମାରି ଦିଅନ୍ତୁ, କିନ୍ତୁ କେବେ କହୁନି ମୋତେ ନେଇଯାଆନ୍ତୁ। ଆପଣ ଦେଖନ୍ତୁ ମନୁଷ୍ୟକୁ ମାୟା କେମିତି କବଳିତ କରି ରଖିଛି, ମରିଗଲେ ଭଲ ହୁଅନ୍ତା, କିନ୍ତୁ ସେ କେବେ କହିବେନି ପ୍ରଭୁ ମୁଁ ଆପଣଙ୍କ ପାଖକୁ ଯିବି, କେବେ ବି କହିପାରିବେନି। ତେଣୁ ଏଇ ଯୋଉ ମାୟା ଦ୍ୱାରା ଆମେ ବଶୀଭୂତ ହେଇକି ରହିଛେ, ଏଇଥିପାଇଁ ଭଗବାନଙ୍କର ଆବିର୍ଭାବ ପାଳନ କରୁଛେ, ଭଗବାନଙ୍କର ଲୀଳା କଥା ଶୁଣୁଛେ। ଏଇ ଯୋଉ ଭଗବାନ ଲୀଳା କରନ୍ତି, ଏଇ ପ୍ରସଙ୍ଗରେ ଆସିଥିଲା, ଭଗବାନ କାହିଁକି ଲୀଳା କରନ୍ତି? ସେ ଗୀତାରେ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ, ଏଇ ଯୋଉ ଜନ୍ମ କର୍ମ ଚମେ ଦିବ୍ୟମ, ମୋର ଜନ୍ମ ଦିବ୍ୟ, ତାପରେ ଚ ରହିଲା, ଜନ୍ମ କର୍ମ ଚ ମେ ଦିବ୍ୟମ, ମୋର ଜନ୍ମ ଆଉ ଚ ଲାଗିଲେ ନା, ଜନ୍ମ ମଧ୍ୟ ଦିବ୍ୟ, କର୍ମ ମଧ୍ୟ ଦିବ୍ୟ। ମଣିଷ ଯେମିତି ଜନ୍ମ ହଉଛି, ଭଗବାନଙ୍କର ଜନ୍ମ ସେମିତି ନୁହଁ, ଦିବ୍ୟ, ସେଥିପାଇଁ ଦିବ୍ୟ ଲାଗିଛି ବୋଲି ଆଗକୁ ଲୀଳା କୁହନ୍ତି। ଜଣେ ଶବ୍ଦ କହିବ ଲୀଳା କାହିଁ କହୁଛନ୍ତି, ଏଥିପାଇଁ କୁହାଯାଉଛି। ମନୁଷ୍ୟର କର୍ମଟାକୁ ଲୀଳା କୁହାଯିବ? କେହି କହୁଛନ୍ତି ମହାତ୍ମା ଗାନ୍ଧୀ ଲୀଳା କରିଥିଲେ, ଇନ୍ଦିରା ଗାନ୍ଧୀ ଲୀଳା କରିଥିଲେ, କି ମୋଦି ଲୀଳା ଲୀଳା କୁହାହବ? କେବେ ବି କୌଣସି ଭୌତିକବାଦୀ ଲୋକ ବି କେବେ ତାକୁ ଲୀଳା ଶବ୍ଦ କହିବ ନାହିଁ, କାରଣ ସିଏ ଯାହା କରିଛନ୍ତି ତାଙ୍କଠୁ ଆହୁରି ବି ପୂର୍ବରୁ କିଛି ଲୋକ, ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ଯିଏ ଥିଲେ ସିଏ ବି ଆହୁରି କିଛି ଭଲ କାମ କରିଛନ୍ତି, ତାକୁ ଲୀଳା କୁହାଇପାରିବନି। ଲୀଳା ମାନେ ଏଇଟା ଟ୍ରାନ୍ସଡେଣ୍ଟାଲ ଜିନିଷ, ଦିବ୍ୟ, ତାକୁ ଯେଉଁଟାକୁ ଯେଉଁ କର୍ମକୁ କୌଣସି ମନୁଷ୍ୟ କରିପାରିବ ନାହିଁ, ତାକୁ ତାକୁ ଲୀଳା କୁହାଯିବ। ଆଚ୍ଛା ଆମେ କଣ କରିଛେ ଏମିତି କୋଉ କର୍ମ ଆଉ କିଏ କରିପାରିବେନି କୁହ? ଆମେ କଣ କରିବା? ତୁ ବିବାହ ହେଇ କେତେଟା ବିବାହ ହବ? ତୁମେ ଯେତେ ବିବାହ ହେଲେ ତୁମେ କେବେ କୁହାବନି ଏଇଟା ଲୀଳା କଲ ବୋଲି? ରାମଜୀ ଗୋଟିଏ ପତ୍ନୀ ଗ୍ରହଣ କରିଥିଲେ, ସୀତା ମାତାଙ୍କୁ ବିବାହ ହେଇଥିଲେ, ତାକୁ ଲୀଳା କୁହାହଉଛି। ଆଉ ଭଗବାନ ଶ୍ରୀକୃଷ୍ଣ ଷୋଳ ସହସ୍ର ସେ ଶତକୋଟି ଗୋପୀଙ୍କୁ ସେ ଭଲ ପାଉଥିଲେ, ତାକୁ ଲୀଳା କୁହାହଉଛି। କାହିଁକି ଭଗବାନ ଯାହା କରିଛନ୍ତି କେହି କରିପାରିବେ ନାହିଁ। ଏଇଟା ଅପ୍ରାକୃତ ଦିବ୍ୟମ ଯୋ ଏବଂ ଯୋ ବ୍ୟତି ତତ୍ତ୍ୱତଃ, ମୋର ଜନ୍ମ ଚ ଦିବ୍ୟ, କର୍ମ ଚ ଦିବ୍ୟ, ମୋ ଜନ୍ମ ହଉଛି ଦିବ୍ୟ, ମୋ କର୍ମ ଦିବ୍ୟ, କିନ୍ତୁ ତତ୍ତ୍ୱରେ ତୁମେ ଜାଣିବ। ଅର୍ଜୁନ କହିଲେ ଜାଣିଲେ କଣ ଲାଭ ହବ, ଏତେ ସମୟ ମୋର ଯିବ ନା। ଏବଂ ଯୋ ବ୍ୟତୀତ ତତ୍ତ୍ୱତା ଦେହମ ପୁନର୍ଜନ୍ମ, ଆଉ ଜନ୍ମ ହବନି। ଏଇ କଥାରେ ପଡିଥିଲା ଭଗବାନ ରାମ ଯେ କାହିଁକି ମର୍ଯ୍ୟାଦା ସ୍ଥାପନ କରିଛନ୍ତି ନା, ମର୍ଯ୍ୟାଦା ଯଦି ଆମେ ପାଳନ ନ କରିବା, ଧର୍ମର ମର୍ଯ୍ୟାଦା ଅଛି, ଆମେ କେବେ ଲୀଳାରେ ପ୍ରବେଶ କରିପାରିବାନି। ଆଉ ଲୀଳାରେ ପ୍ରବେଶ ନ କଲେ ଲୀଳା କଥା ଭଲ ଲାଗିବନି, ଲୀଳା ଚିନ୍ତନ କରିପାରିବାନି। ଲୀଳାରେ ପ୍ରବେଶ ନ କଲେ, ଆପଣମାନେ ଜାଣିଛନ୍ତି ଆମ ଗୋସ୍ୱାମୀମାନେ ଲୀଳାରେ ପ୍ରବେଶ କରୁଥିଲେ ଏଇ ଶରୀରରେ ଥାଇକି, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନା, ଶରୀରରେ ଥାଇକି ଗୋଟେ ଲୀଳାରେ କେମିତି ପ୍ରବେଶ କରିବ, ବୁଝିପାରୁନାହାନ୍ତି ଆପଣ, ଶରୀରରେ ଥିବ ଲୀଳାରେ ପ୍ରବେଶ କରିବେ ଗୋସ୍ୱାମୀମାନେ, ଯେତେବେଳେ ଭଜନ କରନ୍ତି ସିଧା ଗୋଲକ ବୃନ୍ଦାବନ ଲୀଳାରେ ପ୍ରବେଶ କରିଯାନ୍ତି। ଶରୀର ଏଇଠି ଥାଏ, ସେଠି ଗୋଟେ ସଖୀ ଶରୀରରେ ସେମାନେ ପ୍ରବେଶ କରିକି ଲୀଳା କରନ୍ତି, ଏସବୁ ଦିବ୍ୟ ଜିନିଷ ତୁମେ ବୁଝିପାରିବ। ଗୋଟେ ଛୋଟ ଉଦାହରଣ ଦେଲେ ତୁମେ ବୁଝିପାରିବ, ରାତିରେ ଯେତେବେଳେ ଶୋଉଛ, ସ୍ୱପ୍ନ ଗୋଟେ ଦେଖୁଛ, ମୋର ଗୋଟେ ବହୁତ ବଡ଼ ଆଇଏଏସ୍ ଅଫିସର ଜବ୍ ହେଇଯାଇଛି, କିନ୍ତୁ ଶୋଇଛ ତୁମେ ଭଡ଼ା ଘରେ 1100 ଘରେ, କିନ୍ତୁ ଆଇଏଏସ୍ ଅଫିସର ହେଇକି ବସିଲେଣି କୋଉଠି, ଦେଖ ତୁମ ଶରୀରରେ ଏ ଭୌତିକ ଶକ୍ତିର ଏତେ ମାନେ ମାୟା ଶକ୍ତିର ଏତେ ଶକ୍ତି ରହିଛି, ତୁମ ତୁମ ଜଡ଼ ଦେହକୁ ସେ ଜଡ଼ କରି ପକେଇ ଦେଇଛି, ମାୟା ଗୁଣ ଦ୍ୱାରା ବସିଭୂତ ହେଇ ଗୋଟେ ମନକୁ ନେଇକି ଆଉ ଗୋଟେ ଶରୀରରେ ପଶିକି ସେ ଗୋଟେ ଚିନ୍ତନ କରିକି ଶରୀର ତିଆରି କରିଦେଲାଣି, ତା କର୍ମଟାକୁ ବି ଆସ୍ୱାଦନ କରିଦେଉଛି, କରିପାରୁନି। ଜଡ଼ ଜିନିଷ ଯଦି ଆସ୍ୱାଦନ କରିଦେଉଛି, ଚିନ୍ମୟ ଜିନିଷ କେମିତି ଆସ୍ୱାଦନ କରିବ ବୋଲି, ତେଣୁ ଯେଉଁ ଭଗବାନ ଲୀଳା କରିଛନ୍ତି ଏଇଥିପାଇଁ, ସେ ଚାହୁଁଛନ୍ତି ଶରୀରକୁ ଧରିଛି କିଏ, ତିନି ଗୁଣ ଯୁକ୍ତ ମାୟା ଧରିଛି ନା, ଆଉ ଜୀବ ବି ଚେଷ୍ଟା କରୁ ତା ଦେହରୁ ବାହାରିବା ପାଇଁ ପାରୁନି, ତେଣୁ ଭଗବାନ ଏଥିପାଇଁ ଆସିକି ଲୀଳା କରିଛନ୍ତି। ଜୀବ କଣ କରି ତାକୁ ଚିନ୍ତନ କରିବ, ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱତତ୍ୟେକତା ଦେହମ ପୁନର୍ଜନ୍ମ, ଆମେ ସବୁ କରିପାରିବା କିନ୍ତୁ ପୁନର୍ଜନ୍ମରୁ ଉଦ୍ଧାର ପାଇପାରିବାନି। ଯେତେ ଭଦ୍ର ଲୋକ ହବା, ଯେତେ ଲୋକ ଆମକୁ ପ୍ରଶଂସା କରନ୍ତୁ, ଯେତେ କାମ କରିବା, ଆଉ ଗୋଟେ ସ୍ୱର ଧରିବାକୁ ପଡିବ। କେବଳ ଏ ଲୀଳାରେ ପ୍ରବେଶ କଲେ, ଯୋଉ କୁହାଉଥିଲା ନା, ଲୀଳାରେ ପ୍ରବେଶ କଲେ ଆମେ ସ୍ୱର, ଏ ଶରୀରଟା ଦିବ୍ୟ ହେଇଯିବ। ଯେମିତି ତୁମ ଶରୀରରେ ଗୋଟେ ଭୂତ ପଶିଗଲା, ସେ ଭୂତର କାର୍ଯ୍ୟଟା କରୁଛି ନା, ତୁମେ ଯେ ସ୍ୱପ୍ନରେ ଆଉ ଗୋଟେ ଶରୀର ପ୍ରବେଶ କରିବ, ତ ସେଇ ଶରୀର ଚିନ୍ତନଟା ଆସୁଛି ନା। ଆମେ ଏଇ ଭଗବାନଙ୍କର ଲୀଳାକୁ ଚିନ୍ତନ କରି କରି ଆମେ ଆଉ ଗୋଟେ ଶରୀର ପାଇବା। ଆମର ମହାମନ୍ତ୍ରର ଉଦ୍ଦେଶ୍ୟ ହେଉଛି ଏହା, ଆମେ ଏଇ ଶରୀର ଦରକାର ନାହିଁ, ଏଇ ଶରୀରର କେବେ ଭଜନ କରିପାରିବା, କରିପାରିବା ନା। ଭକ୍ତିନଟାକୁ ଲେଖିଦେଲେ ନା, ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ, ତାପରେ ନିଜ କର୍ମ ଦୋଷେ ଏ ଦେହ ପାଇଲୁ ଭଜନର ପ୍ରତିବନ୍ଧ। ଏ ଦେହଟା ତୁମକୁ କେତେବେଳେ ସାହାଯ୍ୟ କରିବନି ଭଜନ କରିବାକୁ, ପ୍ରତିବନ୍ଧକ ହବ, କିନ୍ତୁ କରିବା କଣ, ଦେହକୁ ଛାଡ଼ିଲେ ବି ମରଣ ହେଇଯିବ। କର୍ମ ଯୋଗୁଁ ଦେହଟା ପାଇଛେ, କର୍ମ ନଷ୍ଟ ଫଳ ନଷ୍ଟ ହେଇଗଲେ ଯେ ଦେହ ନଷ୍ଟ ହବ, କିନ୍ତୁ ଏଇ ଦେହରେ ଆଉ ଗୋଟେ ଆଶ୍ରୟ ନେଇକି ଭଜନ କରୁଛେ। ଏ ଦେହଟା ଆମକୁ ଭଜନ କରିବା ପାଇଁ ଯେହେତୁ ସାହାଯ୍ୟ କରୁନି, ଆମେ ଭଗବାନଙ୍କୁ ଆଶ୍ରୟ କରୁଛେ, ବିଗ୍ରହଙ୍କୁ ଆଶ୍ରୟ କରୁଛେ, ମନ୍ଦିରକୁ ଆଶ୍ରୟ କରୁଛେ, ଗୁରୁଙ୍କୁ ଆଶ୍ରୟ କରୁଛେ, ବୈଷ୍ଣବଙ୍କୁ ଆଶ୍ରୟ କରୁଛେ, ତୁଳସୀ କଳାରେ ନାଉଛେ। ଲୋକମାନେ ପଚାରନ୍ତି ନା, କଣ ଏତେ ଗୋଟେ ଦରକାର, ଆମେ ଯେମିତି ପୁରା ସେମିତି ଠାକୁର ନାକି ଦେବୁ, ଲୋକ ତ ବୁଝନ୍ତିନି ନା ବୈଷ୍ଣବ ତତ୍ତ୍ୱ କଣ, ଭକ୍ତ ହିଁ ବୁଝିପାରେ ନା ନା, ଆମେ କାହିଁକି ଏତେ ଲୋକ, ଆମେ ଶରୀର କେବେ ଭଜନକୁ ସାଥ, ଭଜନ କରିବା ପାଇଁ ଶରୀର କେବେ ସାଙ୍ଗ ଦେବ ନାହିଁ, ବିଷୟ ଭୋଗିବା ପାଇଁ ଶରୀର ସବୁବେଳେ, ସେ ଭଜନ କରିବା ପାଇଁ ଯେହେତୁ ଶରୀରଟା ସାଙ୍ଗ ଦଉନି, ଲୋକମାନେ କୁହନ୍ତି ନା, କାହିଁକି ମୁଁ ରାମନବମୀ ପାଳନ କରିବି, କାହିଁକି ମୁଁ ଉପବାସ କରିବି, ମୁଁ କାହିଁକି ତିଳକ କରିବି, କାହିଁକି ମାଳା କରିବି, କାହିଁ ଗୀତା ପଢିବି। ଆମେ ବହୁତ ଲୋକଙ୍କୁ ଆଶ୍ରୟ ନଉଛେ, ଆମେ ଟିକେ ବଳ ପାଇଲେ ଆମେ ଭୋଜନ କରିପାରୁ, ନହେଲେ ଦେହ କେବେ ଭୋଜନ କରିବା ପାଇଁ ସାହାଯ୍ୟ କରିବ ନାହିଁ, କାହିଁକି ନା କର୍ମ ଦୋଷ, ଆମେ ଆଶ୍ରୟ ନଉଛେ, ଏ ନାମର ଆଶ୍ରୟ ନଉଛେ, କାହିଁକି ନାମର ଆଶ୍ରୟ ନଉଛେ, ଆମେ ନାମ ଦ୍ୱାରା ଲୀଳା ପ୍ରକଟ ହେବେ, ଠିକ ସେ ଯଦି ନାମ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ, ଭଗବାନଙ୍କର ନାମ କଲେ ଭଗବାନଙ୍କ ନାମରେ ଯୋଉ ଶକ୍ତି ରହିଛନ୍ତି, ସେ ନାମ ଶକ୍ତି ନାମରେ ଲୀଳା ଅଛନ୍ତି, ସେ ଶକ୍ତି ଆମ ଶରୀରରେ କି ଶକ୍ତି ଅଛନ୍ତି, ଆମ ଶରୀରରେ ମାୟା ଶକ୍ତି ଅଛନ୍ତି, ତ୍ରିଗୁଣ ଶକ୍ତି, କେତେବେଳେ ସତ୍ୱଗୁଣ ଶକ୍ତି କାମ କରୁଛି, କେତେବେଳେ ରଜଗୁଣ ଶକ୍ତି କାମ କରୁଛି, କେତେବେଳେ ତମଗୁଣ ଶକ୍ତି କାମ କରୁଛି, ଏ ତିନିଟା ଶକ୍ତିକୁ ଆମେ କେବେ ପରାସ୍ତ କରିପାରୁନି। ଯେତେବେଳେ ଭଗବାନଙ୍କର ଶକ୍ତି, ଯେତେବେଳେ ଲୀଳା ଶକ୍ତି, ଏ ନାମ ଶକ୍ତି ଯେତେବେଳେ ପ୍ରବେଶ କରିବ, ସେ ଲୀଳା ଶକ୍ତିକୁ ପ୍ରବେଶ କରିବେ। ନାମ ଯେତେବେଳେ କରିବେ ଆପଣ, ଭଗବାନଙ୍କର ଚିନ୍ତନ ଆସିବ, ରାମଙ୍କର କୃଷ୍ଣଙ୍କର, ସେ ଶକ୍ତିଟା, ସେ ଯୋଉ ଶକ୍ତି, ସେ ମାୟା ଶକ୍ତିକୁ ପରାସ୍ତ କରିବ। ତାକୁ ଲୀଳା କୁହାଯାଏ। ଏଠି କାହିଁକି ଲୀଳା କୁହାଯାଏ? ଆପଣ ଦେଖି ସବୁ ଲେଖା ହେଇଥିବେ ରାମ ଲୀଳା, କୃଷ୍ଣ ଲୀଳା, କାରଣ ସେ ଦିବ୍ୟ। ଏ ଯୋଉ ରାମଜୀ ଭଗବାନଙ୍କର ଆବିର୍ଭାବ ହେଇଛନ୍ତି, ରାମଜୀ ବହୁତ ରାମଜୀଙ୍କର ବଡ ପ୍ରସଙ୍ଗ, ଆଜି ତାଙ୍କର ଲୀଳା ଦିବସ, ରାମଙ୍କର କୃଷ୍ଣଙ୍କର। ଭଗବାନ ଭାଗବତରେ କେବଳ ଏଇ ଅବତାର ପ୍ରସଙ୍ଗ ଅଛନ୍ତି, ଜୀବ ବାରମ୍ବାର ଶୁଣିବା ଦରକାର, ନହେଲେ ଭଗବାନଙ୍କର ଅବତାର କଥାକୁ ନ ଶ୍ରବଣ କଲେ ସପ୍ତମ ସ୍କନ୍ଧ ଭାଗବତରେ ଯୁଧିଷ୍ଠିର ମହାରାଜଙ୍କୁ ଅଭିକ୍ଷଣ ଅବତାର କଥା ମୋହ ଗୃହସ୍ଥ ଯେତେବେଳେ ଯଥା କାଲମ, ଯେତେବେଳେ ସମୟ ମିଳୁଛି ଗୃହସ୍ଥଙ୍କର ଧର୍ମରେ ଉପଦେଶ ଦେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ନାରଦ ମୁନି, ଯେତେବେଳେ ଗୃହସ୍ଥକୁ ସମୟ ମିଳୁଛି ପିଲା ଛୁଆଙ୍କୁ ନେଇକି ବସିକି ଅବତାର କଥା ଶୁଣିବା ଦରକାର। ଏଇ ଭଗବାନଙ୍କ ଲୀଳା କଥା ଗୋଟେ ଜୀବକୁ ଶୁଦ୍ଧ କରେ, ଆଉ ଭଗବାନଙ୍କର ନାମ ଏ ହୃଦୟ ଭିତରେ ଏ ମାୟା ଶକ୍ତିକୁ ପରାସ୍ତ କରିକି ଯୋଉ ଭଗବାନଙ୍କର ଲୀଳା ଭାବନା ଲୀଳା ଚିନ୍ତନଟା ଆସିବ, ତାଦ୍ୱାରା ଆମକୁ ଏକ ଶରୀର, ଏଇ ଶରୀରରେ ରହିକି ଯେମିତି ଆପଣ ଦେଖିଥିବେ ମା ଗର୍ଭରେ, ମାର ଶରୀର ଅଛି, ମା ଗର୍ଭରେ ଆଉ ଗୋଟେ ଶିଶୁକୁ ଧାରଣ କରିଦେଉଛି, ଆଉ ଗୋଟେ ଶରୀର ତିଆରି କରିଦେଉଛି, କରୁନି ଗୋଟେ ଶରୀର ଆଉ ଗୋଟେ ସ୍ୱରୂପ ତିଆରି କରିଦେଉଛି, ସେଭଳି ଆମର ଏଇ ଶରୀରରେ ଆଉ ଗୋଟେ ସ୍ୱରୂପ ତିଆରି କରିବାକୁ ପଡିବ। ଏଇ ଶରୀର ଛାଡ଼ିବା ପୂର୍ବରୁ ଆପଣ ଦେଖିଛନ୍ତି ସାପ, ସାପ ଦେଖିଛନ୍ତି ନା, ସର୍ପ, ସର୍ପ ତା ଉପର ଖୋଳପାଟା ଛାଡ଼ୁଛି, ତା କଣ କୁହାଯାଏ ଓଡ଼ିଆରେ, କାତି। ସର୍ପ ତା କାତି ଛାଡ଼ିବା ପୂର୍ବରୁ କାତିଟାକୁ ଯେତେବେଳେ ଛାଡ଼ି ଦେଉଛି ତା ସ୍ୱର ଭଲ ରହୁଛି, ଦେଖିଛନ୍ତି ନା, ସେଟା ପୁରା ସର୍ପର ଆକୃତି, ସର୍ପ ଅଲଗା ହେଇକି ପଳେଇଗଲା। ସର୍ପର କାତିଟାକୁ ଦେଖିକି ଆପଣ କେବେ କହିବେନି ସର୍ପର ମୃତ୍ୟୁ ହେଇଗଲା। ଆମ ଶରୀର ଆମେ ଭଜନ କରିକି ଭଗବାନଙ୍କ ଲୀଳା, ଭଗବାନଙ୍କର ସେବା କରିକି ଆମ ଶରୀରଟାକୁ ଏୟା କରିବାକୁ ପଡିବ, ଏଇଟା ଗୋଟେ କାତି ଭଳିଆ ଛାଡ଼ିଦେଇକି ଏଠି ପଳେଇବା, ଆଉ ଗୋଟେ ସ୍ୱର ଧରିବା, ଏଇଟା ଆମର ଲକ୍ଷ୍ୟ। ଏଥିପାଇଁ ଆମେ ନାମ କରୁଛେ ଆମର ଅନୁଷ୍ଠାନ, ଆମର ଦୀକ୍ଷା, ଆମର ସେବା କେବଳ ଆଉ ଗୋଟେ ଶରୀରକୁ ଯିବାର ଅଛି। ସେଟା କେଉଁ ଶରୀର? ସେଇ ଶରୀର ଆମ ଉପରେ ନିର୍ଭର କରୁଛି, ଆମେ କେମିତି ଭଗବାନଙ୍କୁ ଭଲ ପାଇପାରିଲେ। ଯେମିତି ରାମଜୀ ସେ ଦାସ୍ୟ ଭାବରେ ନିଅନ୍ତି, ସେ ଦାସ୍ୟ ଭାବରେ ଭଲ ପାଆନ୍ତି, ଆଉ ସମ୍ଭ୍ରମ ସଖ୍ୟ, ସଖା ଦୁଇ ପ୍ରକାର, ଯେମିତି ଅଫିସରେ ଆପଣଙ୍କ ସାଙ୍ଗ ସେ ସାଙ୍ଗ ଅଲଗା, ଆଉ ପିଲାଦିନର ସାଙ୍ଗ ଅଲଗା। ଅଫିସର ସାଙ୍ଗ ଆପଣ କାନ୍ଧରେ ଚଢ଼ିପାରିବେନି, କାନ ଧରିପାରିବେନି, ହାତ ହ୍ୟାଣ୍ଡସେକ୍ କରିବ, ବୁଝିପାରୁଛନ୍ତି ନା, ଆପଣ ଜାବୁଡ଼ାଟା ମାରିପାରିବେନି, ସେଟା ସମ୍ଭ୍ରମ। ଆଉ ବିଶ୍ରମ୍ଭ କଣ? ବିଶ୍ରମ୍ଭ ହଉଛି ଯେମିତି ସଖା ଭଗବାନ ଶ୍ରୀକୃଷ୍ଣଙ୍କର ସଖା ମାନିଥିଲେ, ସେ କାନ୍ଧରେ ଚଢି ଯାଉଥିଲେ, ଛଡ଼େଇ ଖାଇ ଦଉଥିଲେ, ଯେମିତି ଆପଣ ଗାଁର ପିଲା ସାଙ୍ଗ। ତ ରାମଜୀଙ୍କ ପାଖରେ ଅଢେଇଟା ରସ ଅଛନ୍ତି, କିଏ ଯଦି ରାମଙ୍କୁ ଭଜନ କରୁଛି ସେଭଳି ଚିନ୍ତା କରିବା ଦରକାର, ମୁଁ ମୋର ଗୋଟେ ଶରୀର ଦରକାର ରାମଜୀ, ଯେମିତି ମୁଁ ଆପଣଙ୍କର ଦାସ ହେବି, କିଭଳି ନା ହନୁମାନଙ୍କ ଭଳି ହେବି, ସଖା ହେବି ତ କିଭଳି ହେବି ନା ବିଭୀଷଣଙ୍କ ଭଳି ହେବି, ସୁଗ୍ରୀବଙ୍କ ଭଳି ସଖା ହେବି। ତେଣୁ ସମ୍ଭ୍ରମ ଅଧା, ଆଉ କଣ କହିଲେ ଦାସ୍ୟ ସକ୍ରମ ଆଉ ଦାଶଲ୍ୟ କୌଶଲ୍ୟମା। ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ସବୁ ରସ ରହିଲେ, ଦାସ୍ୟ ସଖ୍ୟ ସମ୍ଭ୍ରମତା ଅଛି, ଦାସ୍ୟ ଆଉ ବିଶ୍ରମ୍ଭ ବି ଅଛି, ଭଗବାନଙ୍କର ବିଶ୍ରମ୍ଭତା ରାମଜୀଙ୍କର ଏ ସରି କୃଷ୍ଣଙ୍କର ଦ୍ୱାରକାରେ ସମ୍ଭ୍ରମ ସଖ୍ୟତା, ଅକ୍ରୁର ଆଦି ଅକ୍ରୁର ତ ଦାସରେ ଯାଉଛନ୍ତି, ଉଦ୍ଧବ ଆଦି ବାତ୍ସଲ୍ୟ, ବାତ୍ସଲ୍ୟ ବି ଦୁଇ ପ୍ରକାର, ରାମଜୀଙ୍କର ଐଶ୍ୱର୍ଯ୍ୟ ମିଶ୍ର ବାତ୍ସଲ୍ୟ, ମାଧୁର୍ଯ୍ୟ ମିଶ୍ର, ଦେବକୀଙ୍କର ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ପ୍ରାଧାନ୍ୟ, ମାଧୁର୍ଯ୍ୟତା ଐଶ୍ୱର୍ଯ୍ୟ ଅଧୀନରେ, କିନ୍ତୁ ବ୍ରଜରେ ଯଶୋଦା ମାତାଙ୍କର ମାଧୁର୍ଯ୍ୟ ପ୍ରଧାନ, ଐଶ୍ୱର୍ଯ୍ୟ ଯୋଉ ଭଗବତାଟା ସେଠି ବାତ୍ସଲ୍ୟଟା ରହିଲା। ଏଇ ଜିନିଷ କାହିଁକି ଆଲୋଚନା ହଉଛି, ଆମର ଲକ୍ଷ୍ୟ ହଉଛି ଆମେ କେବଳ ଭକ୍ତ ହବା ନୁହେଁ, ଆମର ଲକ୍ଷ୍ୟ ହେଲା ଲୀଳାରେ ପ୍ରବେଶ କରିବା। କାହିଁକି ଲୀଳାରେ ପ୍ରବେଶ କରିବା? ତ୍ୟକ୍ତା ଦେହମ ପୁନର୍ଜନ୍ମ ନୈତି ମାମ ଇତି ସ ଅର୍ଜୁନ, ମୋର ଆଉ ସ୍ୱର ଦରକାର ନାହିଁ, ମୋର ଗୋଟେ ଚିନ୍ମୟ ସ୍ୱର ଦରକାର, ଯେଉଁଠି ଭଗବାନ ପାଖରେ ମୁଁ ରସ ପାଇବି, ଦାସ୍ୟ ରସ ହଉ, ସଖ୍ୟ ରସ ହଉ, ବାତ୍ସଲ୍ୟ ରସ ହଉ, ନହେଲେ ମାଧୁର୍ଯ୍ୟ ରସ, ସେଟା ନିର୍ଭର କରୁଛି ଆମେ ପ୍ରଭୁ ଆମ ପାଖରୁ କେଉଁ ସେବା ନେବେ। ଏବଂ ଭଗବାନଙ୍କୁ ଆମେ ସେଭଳି ଆକୁଳରେ ପ୍ରାର୍ଥନା କଲେ, ବ୍ୟାକୁଳରେ ପ୍ରାର୍ଥନା କଲେ ଭଗବାନ ସେ ଭାବଟାକୁ ଆମ ଅନ୍ତର ଭିତରେ ପ୍ରବେଶ କରେଇବେ। ସେଥିପାଇଁ ନାମ ଜପଟା ବହୁତ ଗୁରୁତ୍ୱ ଜିନିଷ। ଆମର ସାଧନ ହେଲା ନାମ, ଆମେ ଡାକୁଛେ ଭଗବାନଙ୍କୁ ଆମ ହୃଦୟ ଭିତରେ ଗୋଟେ ରସ ଆଣିବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନ ଏତେ ଅବତାର ନେଉଛନ୍ତି ଏ ବିଭିନ୍ନ ବିଭିନ୍ନ ରସର ସାଧକମାନଙ୍କୁ ତାଙ୍କ ପ୍ରତି ଆକର୍ଷଣ କରିବା। ଆମର ଲକ୍ଷ୍ୟ ନୁହେଁ ଯେ କେବଳ ଆମେ ଜପ କରିଦେବା ରହିଯିବା, ସେବା କରିଦେବା ରହିଯିବା। ଆମର ଲକ୍ଷ୍ୟ ହେଲା ମୋତେ ପ୍ରଭୁଙ୍କ ପାଖକୁ ଯିବାର ଅଛି, ତାକୁ ଭଲ ପାଇବାର ଅଛି। ଏଥିପାଇଁ ଆମେ ଭଗବାନଙ୍କର ଭକ୍ତ ହେଇଛେ। ଆମେ ସବୁବେଳେ ଦିନ ରାତି, ଯେମିତି ଗୋଟେ ଜଣେ ଧନୀ ଲୋକ ସେ ସବୁବେଳେ ତା ବ୍ୟାଙ୍କ ଆକାଉଣ୍ଟ ଦେଖୁ, ଷ୍ଟେଟମେଣ୍ଟ ଦେଖୁନି। ହଁ, ଏ ଯେ କଣ ତୁମର ରହିଛି ମୋବାଇଲରେ, ସେ ଗୋଟେ କଣ ଆପ୍ ରହିଛି ପଇସା ପଠଉଛ, କଣ ସେଟା, ହଁ ଫୋନ ପେ ଯୋଉ କୋଉ ପେ ସବୁ କରୁଛ, ଦେଖି ଦଶଥର ତୁମେ ଦେଖୁଥିବ ମୋର କେତେ ଟଙ୍କା କଟିଲା, କେତେ ଟଙ୍କା ଅଛି। ଆରେ ତୁମ ଆକାଉଣ୍ଟରୁ କେହି ନଉନି, କିଏ ନେଇଯାଉଛି କି, କିନ୍ତୁ ତୁମେ ସବୁବେଳେ ଚେକ୍ କରୁଥିବ ମୋ ଆକାଉଣ୍ଟର ପଇସାଟା ଅଛି ନା, କେତେ ଟଙ୍କା ଗଲା, କେତେ ଟଙ୍କା ରହୁଛି। ଯେଭଳି ଧନୀ ଲୋକ ସବୁବେଳେ ଧନଟାକୁ କଷୁଛି, ଆକୁ ଆମେ ସେଭଳି ଆମକୁ ସବୁବେଳେ କଷିବାକୁ ପଡିବ। ମୋର ଭଗବାନ ପ୍ରତି ଆକର୍ଷଣ କାହିଁକି ବଢୁ, କାରଣ ମୋତେ ସଂସାର ଛାଡ଼ିବାକୁ ପଡିବ, ଭଗବାନଙ୍କୁ ଭଲ ପାଇବାକୁ ପଡିବ, ସଂସାର ଛାଡ଼ିବା ପୂର୍ବରୁ ଭଲ ପାଇବାକୁ ପଡିବ। ଏ କହୁଥିଲେ ମା ଭଳିଆ, ମା ତାର ଗର୍ଭ ଭିତରେ ଦଶ ମାସ ସେ ସ୍ୱର ଗୋଟେ ପିଲାଟାକୁ ତିଆରି କରିଦେଇପାରୁଛି, ସେଭଳି ଆମକୁ ଏଇ ସ୍ୱର ଛାଡ଼ିବା ପୂର୍ବରୁ ଆଉ ଗୋଟେ ଶରୀର ତିଆରି କରିବାକୁ ପଡିବ। ସେ ଶରୀର ହଉଛି ପ୍ରେମମୟ ଶରୀର, ଏ ଭଗବାନଙ୍କର ଲୀଳାରେ, କଥାରେ, ନାମରେ, ସେବାରେ ସେ ଶରୀରଟା ତିଆରି ହବ। ଏ ଶରୀର ଭିତରେ ଏଇ ମନ ଇନ୍ଦ୍ରିୟ ଗୁଡିକ ସବୁ ଚିନ୍ମୟତା ପ୍ରାପ୍ତ ହବ, ଆଉ ଏ ଶରୀର ଚାଲିଗଲେ ବି ସେ ଶରୀରଟାକୁ ପୂଜା କରାଯାଏ। ଏ ସମାଧି, ଆମର ଆଚାର୍ଯ୍ୟ ମାନଙ୍କର ସମାଧି କାହିଁ କୁହାଯାଏ, ଏଥିରେ ଯେମିତି ସେଟା ଭୟଙ୍କର ଲାଗେ, କୋଉଟା କାତିଟା, ସାପ କାତିଟା ଭୟଙ୍କର ଲାଗେ, ଫୋପାଡ଼ି ଦଉଛ ଏଇଟା କାତିଟା, କାହିଁକି ନା ସେଥିରେ ତାଙ୍କର ସର୍ପର ସବୁ ସ୍ୱଭାବ ଗୁଡା ସେଥିରେ ପ୍ରକଟ ହେଇଯାଉଛି, ଦେଖିଲା ବେଳକୁ ସର୍ପର ଗୁଣ ଗୁଡା ପ୍ରକଟ ହେଇଯାଉ ତା କାତିଟା ଦେଖିଲା ବେଳକୁ। କିନ୍ତୁ ଆଚାର୍ଯ୍ୟ ମାନଙ୍କର ଶରୀରଟା ସେଇ ମନ ଇନ୍ଦ୍ରିୟ ସେଇ ଶରୀର ଗୋଟେ ଚିନ୍ମୟ ଶରୀର, ପ୍ରେମମୟ ଶରୀର ତିଆରି କରିଥାନ୍ତି, ଅଭିନ୍ନ ହେଇଯାନ୍ତି। ସେଥିପାଇଁ ତାଙ୍କୁ ଆମେ ସମାଧି ରଖୁଛେ, ପୂଜା ସେବା କରୁଛେ। ଆମର ଲକ୍ଷ୍ୟ ଜଣେ ସାଧାରଣ ଭକ୍ତ ହବା, ଯେମିତି ସାଧାରଣ କର୍ମକାଣ୍ଡୀ ଲୋକମାନେ ପୂଜା କରିଦିଅନ୍ତି, ପୂଜା ସରିଗଲା ପୁଣି ସଂସାର କାମ କରନ୍ତି, ନାହିଁ ଆମର ଲକ୍ଷ୍ୟ ହଉଛି ଭଗବାନଙ୍କ ଲୀଳାରେ ପ୍ରବେଶ କରିବା। ତେଣୁ ଭଗବାନ ଏଥିପାଇଁ ଅବତାର ନେଇଛନ୍ତି, ଆଜି ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ମହାପ୍ରଭୁଙ୍କର ଆବିର୍ଭାବ ତିଥି। ଦୁଇ ବଂଶ ହେଉଛନ୍ତି ପ୍ରସିଦ୍ଧ ଭାଗବତୀ ହିସାବରେ, ଭାଗବତ ପ୍ରସଙ୍ଗ ହିସାବରେ କିଛି କହିବି। ରାମଜୀଙ୍କ ଲୀଳା ତ ବହୁତ ବଡ଼ ଲୀଳା, ନବମ ସ୍କନ୍ଦରେ ଦୁଇଟି ଅଧ୍ୟାୟରେ ରାମଲୀଳା କୁହାଇଛନ୍ତି, ଗୋଟିଏ ଅଧ୍ୟାୟରେ କୃଷ୍ଣ ଲୀଳା କହିଛନ୍ତି। ସୁଖଦେବ ଯେତେବେଳେ ରାମଜୀଙ୍କର ଲୀଳା କହୁଛନ୍ତି ବେଶୀ କହିଦେଇଛନ୍ତି, ରାମଜୀଙ୍କ ଲୀଳା ଦୁଇଟି ଅଧ୍ୟାୟରେ କହିଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଗୋଟେ ଅଧ୍ୟାୟରେ କହିଦେଲେ। ସେଥିପାଇଁ ପରୀକ୍ଷିତ କହିଲେ ନାଇଁ ନାଇଁ ନାଇଁ, କୃଷ୍ଣଙ୍କ ଲୀଳା ଗୋଟେ ଅଧ୍ୟାୟରେ ଆପଣ କହିପାରିବେନି, ସେ ମୋର ଇଷ୍ଟ। ଆପଣ ବର୍ତ୍ତମାନ ପ୍ରବଚନ କାହାକୁ ଦଉଛନ୍ତି, ପ୍ରବଚନ ଦିଅନ୍ତି ବକ୍ତା ଦିଅନ୍ତି ଶ୍ରୋତାଙ୍କୁ, ନା ଶ୍ରୋତାଙ୍କର ଯାହା ଆବଶ୍ୟକ ଆପଣ ସେଟା ଦେବେ। ମୋର ଇଷ୍ଟ ହଉଛନ୍ତି କୃଷ୍ଣ, ତେଣୁ ଆପଣଙ୍କୁ କୃଷ୍ଣ ଲୀଳା ଅଧିକ କହିବାକୁ ପଡିବ। ସେଥିପାଇଁ ସେ ଏକବାର ନବେ ଅଧ୍ୟାୟରେ ଭାଗବତର ସବୁଠୁ ଅଧିକ ଅଧ୍ୟାୟ ହେଲା ଦଶମ ସ୍କନ୍ଦ, ପୁରା କୃଷ୍ଣ ଲୀଳା ବିସ୍ତାର ଭାବରେ କହିଲେ। କିନ୍ତୁ ରାମଜୀଙ୍କର ଲୀଳାକୁ ଦୁଇଟି ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହିଛନ୍ତି, ଚନ୍ଦ୍ରବଂଶର ଆଉ ସୂର୍ଯ୍ୟ ବଂଶର ବର୍ଣ୍ଣନା ଦଉଛନ୍ତି। ଆଗେ ସୂର୍ଯ୍ୟ ବଂଶର ବର୍ଣ୍ଣନା ଦେଲେ, ରାମଜୀ ଆସିଥିଲେ, ଯଦିଓ ରାମଚନ୍ଦ୍ର ଆମେ କହୁଛେ, କେହି ରାମ ସୂର୍ଯ୍ୟ କହୁନାହାନ୍ତି, କୃଷ୍ଣ ଚନ୍ଦ୍ର। ଦେଖନ୍ତୁ ଭଗବାନ ସବୁବେଳେ ଚନ୍ଦ୍ର କୁହାଯାଏ, ଗୌର ଚନ୍ଦ୍ର, ଏହାର ସବୁ ତାତ୍ତ୍ୱିକ ଅର୍ଥ ଅଛି, ଯଦି ମୋର ହଠାତ୍ ମନେ ପଡୁଛି ମୁଁ ଆଉ କଣ କହିବି, ଆଉ ରାମଲୀଳା କଣ କହିବି, ଚନ୍ଦ୍ର କାହିଁ କୁହାଯାଉଛନ୍ତି ଭଗବାନଙ୍କୁ, ସେ ଆସିଲେ ସୂର୍ଯ୍ୟ ବଂଶରେ, ତାଙ୍କୁ ଚନ୍ଦ୍ର କାହିଁ କୁହାଯାଉଛନ୍ତି, ସମସ୍ତଙ୍କୁ ଚନ୍ଦ୍ର, ନିତାଇ ଚାନ୍ଦ, ଚନ୍ଦ୍ର କାହିଁ କୁହାଯାଉଛନ୍ତି। ଚନ୍ଦ୍ରମା ଭଗବାନଙ୍କର ମନରୁ ଆସିଛନ୍ତି, ଚନ୍ଦ୍ରମା ମନସୁ ଜାତ ହୋ ଚକ୍ଷୁ ସୂର୍ଯ୍ୟ ଅଜାୟତ, ପୁରୁଷ ସୁପ୍ତ ମନ୍ତ୍ର ଅଛି, ଭଗବାନଙ୍କ ମନରୁ ଚନ୍ଦ୍ରମା ଆସିଛନ୍ତି। ଚନ୍ଦ୍ରମା ପାଖରେ ଅମୃତତ୍ଵ ଅଛନ୍ତି, ଇଏ ହେଲା ଅପରାକୃତ ଚନ୍ଦ୍ର। ଯାହାଙ୍କ ମନରୁ ଭଗବାନ ଆସିଛନ୍ତି, ସେ ଭଗବାନ ନିଜେ ଆସିଛନ୍ତି, ସେ ଚନ୍ଦ୍ର। ଚନ୍ଦ୍ର ଯେଭଳି ଶୀତଳ କୋମଳ ସ୍ୱଚ୍ଛ ଜୀବକୁ ଅମୃତତ୍ଵ ପ୍ରଦାନ କରନ୍ତି, ଆମେ ଏଠି ପ୍ରତି କ୍ଷଣରେ ଦୁଃଖ ପାଉଛେ। ଏ ଜୀବନ ଶରୀରଟା କଣ ଗୋଟେ, ମାନେ ଆମେ କେତେ ସୁଖ ରହିବା ଗୀତରୁ ଆମେ ଜାଣିଦେବା। ଭଗବାନ ଗୀତା କଣ କହିଲେ, ଭଗବାନ ଗୀତାରେ ସଂସାରରୁ କଣ କହିଲେ, ମାମୁପେତ୍ୟମ ପୁନର୍ଜନ୍ମମ ଦୁଃଖାଳୟମ କେତେ ଆଡଜେକ୍ଟିଭ ରହିଲା ଦେଖୁଛ ନା ଗୋଟେ ଶ୍ଳୋକରେ, ଏ ସଂସାରର ବିଶେଷଣ କଣ କଣ ରହିଲା, ମାମୁ ବ୍ୟତ୍ୟମ ପୁନର୍ଜନ୍ମ, ମତେ ନ ପାଇ ପାଇଲେ ପୁନର୍ଜନ୍ମ ହବ, କେଉଁଠି ପୁନର୍ଜନ୍ମ ହବ,
ଦୁଃଖାଳୟମ,
ଏଟା ଦୁଃଖାଳୟ ଫଳ। ଆଚ୍ଛା ଦୁଃଖ କିଛି ଦିନ ରହିଲା ପରେ ସୁଖ ଆସିବ କି ନାଇଁ, ସୁଖ ଆସିବନି, ଅଶାଶ୍ୱତମ, ଅଶାଶ୍ୱତମ, ଏଠି ସବୁ ଅଶାଶ୍ୱତ, ନିରନ୍ତର କିଛି ରହିବନି, ସବୁ ଚେଞ୍ଜେବୁଲ, ଇଏ ହେଲା ଏଠି ଦୁଃଖ କେବଳ ମିଳିବ। ସେଥିପାଇଁ ଭଗବାନ ଚନ୍ଦ୍ର ଆସୁଛନ୍ତି, ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, ଗୌରଚନ୍ଦ୍ର, ସୂର୍ଯ୍ୟ ବଂଶରେ ଆସିଛନ୍ତି ଭଗବାନ, ସୂର୍ଯ୍ୟ ବଂଶରେ ବହୁତ ରାଜାମାନେ ସବୁ ଆସିଛନ୍ତି। ଅଦିତି କଶ୍ୟପଙ୍କ ପାଖରୁ ଆସିଲେ ବୈବସ୍ୱାନ, ବିବସ୍ୱାନ ଆସିଲେ ସୂର୍ଯ୍ୟ, ସିଏ ସୂର୍ଯ୍ୟଦେବ, ସେଥିପାଇଁ ତାଙ୍କର ପୁତ୍ର ଯେହେତୁ ହେଲେ ସୂର୍ଯ୍ୟଦେବ, ତାଙ୍କ ପାଖରୁ ଯୋଉ ବଂଶ ଆସିଲେ ତାଙ୍କୁ କେଉଁ ବଂଶ କୁହାଯାଉଛନ୍ତି, ସୂର୍ଯ୍ୟ ବଂଶ। ଏ ସୂର୍ଯ୍ୟ ବଂଶରେ ପ୍ରସିଦ୍ଧ ରାଜା ଆସିଲେ ଖଟୁଆଙ୍ଗ, ଭାଗବତରେ ସିଧା ସୁଖଦେବ ଗୋସ୍ୱାମୀ ଖଟୁଆଙ୍ଗ ପାଖକୁ ଯାଇଛନ୍ତି, ଖଟୁଆଙ୍ଗା ଦୀର୍ଘ ବାଉଶ୍ଚ ରଘୁ ତସ୍ମାତ୍ ପୃଥୁ ଶ୍ରବା ଅଜୌସ୍ତୋ ମହାରାଜ ତସ୍ମାତ୍ ଦଶରଥୋ ଭବେ। ଡେରି ହୁଅନି, ଆଗକୁ ବସ, ଆଗରେ ବସିଲେ ଢୋଳେଇବନି, ଆଗରେ କିଏ ବସନ୍ତି ଜାଣିଛ ନା, ଆଗରେ ଯିଏ ବସି ସବୁ କ୍ୱେଶ୍ଚନ୍ ଆନ୍ସର ଦବ, ଆଗରେ ଆସିକି ବସୁଛ ମାନେ ଢୋଳେଉଛୁ ପୁଣି କେମିତି। ଖଟୁଆଙ୍ଗା ଦୀର୍ଘ ବାଉଶ୍ଚ, ରାଜା ଖଟୁଆଙ୍ଗା ଆସିଲେ କେଉଁଠୁ, ସୂର୍ଯ୍ୟ ବଂଶରେ ଖଟୁଆଙ୍ଗା ରାଜା ଆସି, ପ୍ରସିଦ୍ଧଙ୍କର ନାମ ନେଉଛନ୍ତି ଖଟୁଆଙ୍ଗ ବହୁତ, ଖଟୁଆଙ୍ଗ ରାଜାଙ୍କର ପ୍ରସଙ୍ଗ କେଉଁଠି ଅଛନ୍ତି, ଭାଗବତରେ କାହା ନା ଅଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ଦ୍ୱିତୀୟ ସ୍କନ୍ଦରେ ପରୀକ୍ଷିତ ମହାରାଜକୁ ସୁଖଦେବ କାହାର ଉଦାହରଣ ଦେଇଛନ୍ତି, ମୁହୂର୍ତ୍ତାତ୍ ସର୍ବ ଉତ୍ସୃଜ୍ୟମ, ଖଟୁଆଙ୍ଗ ରାଜାଙ୍କର ଉଦାହରଣ ଦେଇଛନ୍ତି, ପରୀକ୍ଷିତ ତୁମର ସପ୍ତାହ ଏବ କୌରବ୍ୟମ, ତୁମେ ଦୁଃଖ କଣ କରୁଛ, ତୁମର ସାତ ଦିନ ସମୟ ଅଛି ନା, ସେତେବେଳେ ଖଟୁଆଙ୍ଗ ରାଜାଙ୍କ କଥା କହିନାହାନ୍ତି, ତୁମର ସାତ ଦିନ ସମୟ ଅଛି, ବହୁତ ସମୟ ତୁମର ଅଛି। ଖଟୁଆଙ୍ଗ ରାଜା ମୁହୂର୍ତ୍ତ ଭିତରେ ଭଗବାନଙ୍କୁ ପ୍ରାପ୍ତ ଥିଲେ, ସ୍ୱର୍ଗକୁ ଯାଇଥିଲେ ନା ଯୁଦ୍ଧ କରୁ, ଏ ହେଲା ରାମଜୀଙ୍କର ବଂଶରେ, ସୂର୍ଯ୍ୟ ବଂଶରେ ରାଜାମାନେ ସ୍ୱର ତ୍ୟାଗ ନ କରି ସବୁ ସ୍ୱର୍ଗକୁ ଯାଉଥିଲେ, ଆଉ ଦେବତାମାନଙ୍କୁ ଆସିଷ୍ଟ କରୁଥିଲେ, ଦେବତାମାନେ ଯେତେବେଳେ ଅସୁରମାନେ ଆକ୍ରମଣ କରନ୍ତି ସବୁବେଳେ ଡାକନ୍ତି କାହାଙ୍କୁ, ରାମବଂଶୀମାନଙ୍କୁ, ରଘୁବଂଶୀମାନଙ୍କୁ। ଖଟୁଆଙ୍ଗ ଯାଇଥିଲେ, ଖଟୁଆଙ୍ଗ ସେତେବେଳେ ଆମେ ସବୁ ପଢିନେବେ ଦ୍ୱିତୀୟ ଅଧ୍ୟାୟ, ମୁଁ ବେଶୀ କହିବିନି, ସେତେବେଳେ ଖଟୁଆଙ୍ଗର ଉଦାହରଣ ଦେଇଛନ୍ତି ସୁଖଦେବ ଗୋସ୍ୱାମୀ, ସିଧା ଖଟୁଆଙ୍ଗ ପାଖକୁ ଗଲେ, ଖଟୁଆଙ୍ଗ ପାଖରୁ ଆସିଲେ ତାଙ୍କର ପରେ ଦୀର୍ଘବାହୁ, ସେ ପ୍ରସିଦ୍ଧ ରାଜା ଥିଲେ, ଏସବୁ ରାମଜୀଙ୍କ ବଂଶରେ, ତାପରେ ରଘୁ, ବହୁତ ବଡ ଭଗବାନ ଦଶରଥଙ୍କର ପୁତ୍ର ବୋଲି ବେଶୀ କୁହନ୍ତି, ରଘୁବଂଶ, ବହୁତ ବଡ ଗୋଭକ୍ତ ରଘୁ, ଦିଲୀପ ତାଙ୍କର ପିତା, ଏସବୁ ନବମସ୍କନ୍ଦରେ ଆପଣ ସବୁ ପାଇବେ, ସବୁ ବହୁତ ସେବା କରିଛନ୍ତି ଗୋମା ତାଙ୍କର। ତସ୍ମାତ୍ ପୃଥୁଶ୍ରବା ଅଜସ୍ତସୁ, ତାପରେ ଆସିଲେ ଅଜ, ସେ ବଂଶରେ ଆସିଲେ ଅଜ, ତସ୍ମାତ୍ ମହାରାଜ ଦଶରଥ ଅଭବ, ମହାରାଜ ଦଶରଥଙ୍କର ତାପରେ ଆସିଛନ୍ତି, ଏ ମହାରାଜ ଦଶରଥଙ୍କ ପାଖରୁ ଭଗବାନ ଆସିଛନ୍ତି। ଭଗବାନ ଯେତେବେଳେ ବୈକୁଣ୍ଠରେ ରୁହନ୍ତି, କାରଣ ଆପଣମାନଙ୍କୁ ମୁଁ ନୂଆ ନୂଆ ଦେଖୁଛି, ତମେ ଯେତେବେଳେ ଦେଖି ମୋତେ ତତ୍ତ୍ୱ କଥା ଟିକେ କହିବାକୁ ପଡ଼ିବ, ନହେଲେ ଆମକୁ ଅପରାଧ ଲାଗିବ, କାରଣ ଭଗବାନ ଗୋଟେ କଣ ପୁଅ ହେଇକି ଆସୁଛନ୍ତି ନାଇଁ, ଭଗବାନଙ୍କର ଦଶରଥ ମହାରାଜ କୌଶଲ୍ୟା ତାଙ୍କର ନିତ୍ୟ ପିତା ମାତା, ଏଠି ଲୀଳା ଚାଲିଛି, ଆପଣ ଯାହା ଶୁଣୁଛନ୍ତି ଏଟା କଣ, ମୁଁ ପ୍ରଥମେ କହିଥିଲି ନା ଲୀଳା, ବୈକୁଣ୍ଠରେ ଯାହା ଅଛି ସେଇଟାକୁ ଏଟାକୁ ଲୀଳା କ୍ରମରେ ଦିଆଯାଉଛି, ଗୋଟେ ଜୀବ ବୁଝିଲା ଭଳି ଭଗବାନ ଲୀଳା କରୁଛନ୍ତି, ସେଥିପାଇଁ ଲୀଳା କୁହାଯାଉଛି, ଜନ୍ମ ଯାହା ସବୁ ମନୁଷ୍ୟକୁ ଅନୁକରଣ କରି କରାହଉଛି, ବୁଝିପାରୁଛନ୍ତି ତ, ସେଥିପାଇଁ ଯେମିତି ତୁମର ପିଲାଟା ଜନ୍ମ ହେଲେ ତ କଣ କରୁଛ, କଣ ଉତ୍ସବ କରୁ ନାହିଁ କି, କଣ କହୁଛ, ବାର୍ଥଡେ କରୁଛ ନା, ଭଗବାନ ସେମିତି ନନ୍ଦ ଉତ୍ସବ, ସେସବୁ ଭଗବାନ ସେସବୁ ଲୀଳା ଅର୍ଥ ଭଗବାନ ଏମିତି କିଛି ଲୀଳା କରିନାହାନ୍ତି ଯେଉଁ ଲୀଳାଟା ମନୁଷ୍ୟ କାଳ୍ପନିକ ବୋଲି ମନେ କରିବ, ସବୁ ଲୀଳା ମନୁଷ୍ୟକୁ ଅନୁକରଣ କରିଛନ୍ତି କିନ୍ତୁ ଅପ୍ରାକୃତ, ମଣିଷଟା କରିପାରିବ ନାହିଁ। ଭଗବାନ ବିବାହ ହେଇଛନ୍ତି, ମନୁଷ୍ୟ ବି ବିବାହ ହେଉଛି, କିନ୍ତୁ ଭଗବାନ ବିବାହ ହେଇ କେବେ ଦୁଃଖ ପାଇନାହାନ୍ତି। ଆଉ ଭଗବାନ ଯେମିତି ବିବାହ ହେଇଛନ୍ତି ଆଉ କେବେ ବିବାହ ହେଇପାରିବେନି। ରାମଜୀ ଯେତେବେଳେ ବିବାହ ହେଲେ କଣ କଲେ? ତାହେଲେ ଆଜି କହିବ ଆଜିକାଲିର ଯୋଉ ବାବା ମା ମାନେ ଅଛନ୍ତି ସେମାନେ ସେମିତି ଗୋଟେ ଗୋଟେ କଣ୍ଡିସନ କରନ୍ତୁ, କି ବିବାହ ହେଇପାରିବେ? ଶିବଧନୁକୁ ଭାଙ୍ଗିବେ, ସେ ଧନୁ କେହି ଭାଙ୍ଗି ପାରିବେନି। ପରଶୁରାମ ଦେଇକି ଯାଇଥିଲେ ନା, ଶିବଧନୁ ଭାଙ୍ଗିଲା ପରେ ଏତେ ବଡ଼ ଶବ୍ଦ ହେଇଛନ୍ତି ପରଶୁରାମ ପଳେଇ ଆସିଛନ୍ତି। ଦେଖ ପିତା, ମୁଁ ପଢୁଥିଲି ପ୍ରଭୁପାଦଙ୍କର କନଭରସେସନ, କଣ କହିବି ମତେ କଥା କୁଆଡ଼େ ମୁଣ୍ଡ, କନ୍ୟା ଦାନ ବିଷୟରେ ପଢୁଥିଲି। ବା ଏତେ ସୁନ୍ଦର ଷ୍ଟେଟମେଣ୍ଟ ପ୍ରଭୁପାଦ ଦଉଛନ୍ତି, ବାବା ମା ମାନେ ସେ ବିବାହ ପୂର୍ବରୁ ସେ ଗୋଟେ ଝିଅକୁ ଚଏସ୍ ଦଉନଥିଲେ, ତୋର ଇଚ୍ଛା ହଉଥିବ ଯୋଉ ସ୍ୱାମୀ ବିବାହ ନୁହଁ, କନ୍ୟା ଦାନ କରିବେ ନା, କାହିଁକି ନା ଇଏ ମୋର ଝିଅ, ୟାର ଜଣେ ରେସ୍ପନ୍ସିବଲ ଦାୟିତ୍ୱ କିଏ ନବ? ବାପା କଣ, ବାପା କାହିଁକି ପରୀକ୍ଷା କରୁଥିଲେ? ଇ ପୁରୁଷଟି ଚ୍ୟାଲେଞ୍ଜ ବା କଣ କୁହାଯିବ ଓଡ଼ିଆ ଚ୍ୟାଲେଞ୍ଜ, କଣ କହୁଛ ତୁମେ? ଚ୍ୟାଲେଞ୍ଜ ଆଉ କହିପାରିବନି। ଜୀବନରେ ପ୍ରତିବନ୍ଧକକୁ ସହିକି, ବିଭିନ୍ନ ପ୍ରତିବନ୍ଧକକୁ ସହିକି ମୋର ଝିଅଟାକୁ ଇଏ ସୁରକ୍ଷା ଦେଇପାରିବ କି ନାହିଁ, ସେଥିପାଇଁ ସେ ରଖିଥିଲେ। ସୀତାଙ୍କୁ ଦେବା ପୂର୍ବରୁ ସେ ରଖିଥିଲେ, କଣ ରଖିଥିଲେ? ଶିବଧନ। ଶିବଧନ ଭାଙ୍ଗିବ ତ ମୋ ଝିଅକୁ ବିବାହ। ବର୍ତ୍ତମାନ କଣ ବାବା ମାନେ ସେମିତି ରଖିବେ? ଦେଖ ଭଗବାନ ବିବାହ ହେଇଛି ନା, ଆମେ ବିବାହ ହେଇଛେ, କିନ୍ତୁ ଭଗବାନଙ୍କର ହେଟା ଲୀଳା, ଆମର ଏଇଟା କର୍ମ। ଜାତ ଭାତ ମିଳିବ 30% ର ବିବାହ ପଡିବ, 40% ବିବାହ ପଡିବ, ନହେଲେ ଏମିତି ବିବାହ ପଡିବ, ଚାକିରି କରିଦେଲେ ବିବାହ ପଡିବ। ଯଦି ତାଙ୍କ ବାପା ମାନେ କଣ୍ଡିସନ ରଖିବେ, ଠିକ ଅଛି। ସେ ଶିବଧନୁ ଭାଙ୍ଗିଥିଲେ, କଣ କହୁଛ? ସେ ଶିବଧନୁ ଭାଙ୍ଗିଥିଲେ ତୁମେ ବିବାହ ହେଇଥିଲ, ସେ କୁଟ ଗୋଟେ କଣ୍ଡିସନ ରଖିବେ, ଯିଏ କାର ଚଲେଇବ ମୋ ଝିଅ ବିବାହ ହବ, ବୁଝିପାରୁଛ ତ? ସିଏ ଆଉ ଜଣଙ୍କୁ ମୋ ଫ୍ଲାଇଟ୍ ଚଲେଇଲ ବିବାହ ହବ, ଯିଏ କହିବ ମୋର 1,00,000 ଦେଲେ ମୋ ଝିଅ ବିବାହ, ତୁମେ କେହି ବିବାହ ପାରିବ? ସିଏ ତାଙ୍କ ଝିଅ ଷ୍ଟାଣ୍ଡାର୍ଡ ଦେଇ ଗୋଟେ କଣ୍ଡିସନ କରିବେ, ତୁମେ କେହି ବିବାହ ପାରିବେନି। ଆମର ଏଗୁଡା ସବୁ କର୍ମ, ଆମେ ବିବାହ ହବା କେଉଁଠି ନା, ଆମର ତୁମର ସୁଖ ଦୁଃଖ ଯୋଉଠି ଭୋଗିବାର ଅଛି ଯୋଉ ଝିଅ ପାଖରୁ, ତୁମକୁ ସେ ଝିଅଟା ମିଳିବ। ତୁମର ଏଇଟା ଲୀଳା ନୁହେଁ, ତୁମେ ହଉ ଯେ ମୋବାଇଲ ଦୂରରେ ମୁଁ ଲୀଳା କରୁଛି, ଲୀଳା କିଛି ନୁହେଁ, ତୁମର ଏଇଟା କର୍ମ, ଏଇଟା ସବୁ ବେକାର ଜିନିଷ ମୁଣ୍ଡରେ, କାରଣ ତୁମ କର୍ମ ହିସାବରେ ସେମିତି ମିଳିବ। ସେଭଳି ପିତା, ସେଭଳି ମାତା, ଭଗବାନଙ୍କ ସବୁ ଲୀଳା, ଭଗବାନ ଯାହା କରିଛନ୍ତି ସବୁ ଅପରାକୃତ। ଓଡ଼ିଆରେ ସେ କଥା କୁହେ, ମତେ କହିଲ ଭଗବାନ ଯାହା କରିଛନ୍ତି, ଭଗବାନ କ୍ଷୀର ପିଇଛନ୍ତି, କ୍ଷୀର ପିଇକି ପୁତୁରାଙ୍କୁ ମାରିଛନ୍ତି, ତୁମେ କ୍ଷୀର ପିଇକି ତୁମ ମାର କ୍ଷୀରକୁ ସାରିଲ ଦେଖିବା, ମାରିବ କଣ? ତୁମ ମାକୁ ମାରିଲ ଦେଖିବା, କ୍ଷୀର ପିଇକି ମାକୁ ମାରିଦେଲ, କିଛି କରିପାରିବନି। ଭଗବାନ ଯାହା କରିଛନ୍ତି ଆମେ ସେଟା କରିପାରିବା, କିନ୍ତୁ ନାଇଁ, ଭଗବାନ ଯାହା କରିଛନ୍ତି ଆମେ ସେ ଆମ ଭଳି ଭଗବାନ ଲୀଳା କରିଛନ୍ତି, କର୍ମ କରିଛନ୍ତି, କିନ୍ତୁ ଆମର ଏଇଟା କର୍ମ, ତାଙ୍କର ଏଇଟା ଲୀଳା, କାହିଁ ଅପରାକୃତ। ତେଣୁ ଏଇ କଥାରେ ମୁଁ କହୁଥିଲି, କେହି ଭାବିବେନି ଯେ ଭଗବାନ ଦଶରଥ ପାଖରେ ଜନ୍ମ ହେଇଛନ୍ତି, ସେ ତାଙ୍କର ଆମ ଭଳି ବାବା ମା ନାହିଁ, ସେ ନିତ୍ୟ ପିତା, ନନ୍ଦଯଶୋଦା ନିତ୍ୟ ପିତା, ବସୁଦେବ ଦେବ କି ନିତ୍ୟ ପିତା, ତାଙ୍କ ଧାମରେ ଅଛନ୍ତି, ସେଠିକି ଆସୁଛନ୍ତି, ଅବତାର ନେଇକି ମନୁଷ୍ୟକୁ ଆକର୍ଷଣ କରିବା ପାଇଁ ଶିଶୁ ଲୀଳା କରିଛନ୍ତି। ତେଣୁ ଖଟୁଆଙ୍କ ପାଖରୁ ଦୀର୍ଘ ଆସିଲେ, ଦୀର୍ଘ ପାଖରୁ ରଘୁ ଆସିଲେ, ରଘୁଙ୍କ ପାଖରୁ ଅଜ ଆସିଲେ, ଅଜଙ୍କ ପାଖରୁ ଦଶରଥ ଆସିଲେ, ଦଶରଥଙ୍କ ପାଖରୁ ଚାରି ପୁତ୍ର ଆସିଲେ, ଇଏ ସମସ୍ତେ ଭଗବାନ। ତସ୍ୟାପି ଭଗବାନ ନେଷ ସାକ୍ଷାତ ବ୍ରହ୍ମମୟ ହରି ଅଂଶାଂଶେନ ଚତୁର୍ଘା ଚତୁର୍ଦ୍ଧାଗାତ ପୁତ୍ରତ୍ୱଂ ପ୍ରାର୍ଥିତ ସୁରେଇ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନା ଇତି ସଂଜ୍ଞା। ରାମ ଲକ୍ଷ୍ମଣ ଭରତ ଆଉ ଶତ୍ରୁଘ୍ନ ଏ ଚାରି ଜଣଙ୍କର ବିଶେଷ। ତସ୍ୟାପି ଭଗବାନ ଏଷ, ଏ ମହାରାଜ ଦଶରଥଙ୍କ ପାଖରୁ କେଉଁମାନେ ଆସିଲେ? ଏସବୁ ଭଗବାନଙ୍କର ଅଂଶାଂଶେନ, ଭଗବାନ ଆଉ ତାଙ୍କର ଅଂଶ ଆସିଛନ୍ତି। କିଏ କିଏ ଆସିଲେ? ରାମଜୀ, ଲକ୍ଷ୍ମଣ, ଭରତ ଆଉ ଶତ୍ରୁଘ୍ନ। ଆଚ୍ଛା, ରାମଜୀ କିଏ? ସାକ୍ଷାତ ବ୍ରହ୍ମମୟ ହରି, ଏ ବ୍ରହ୍ମ ହରି ଭଗବାନ ଶ୍ରୀକୃଷ୍ଣ ନିଜେ ମର୍ଯ୍ୟାଦା ସ୍ଥାପନ କରିବା ପାଇଁ, ଏ ଲୀଳା ସ୍ଥାପନ କରିବା ପାଇଁ, ଧର୍ମ ମର୍ଯ୍ୟାଦାକୁ ସ୍ଥାପନ କରିବା ପାଇଁ ସାକ୍ଷାତ ହରି ଆସିଛନ୍ତି। କେମିତି ଆସିଲେ ନା, ଅଂଶାଂଶେନ ଚତୁର୍ଦ୍ଧା ଅଗାତ, ଚତୁର୍ଥା ଅଗାତ, ନିଜ ଅଂଶକୁ ନିଜେ ନିଜ ଅଂଶ ସହିତ ଚାରି ଭାଗ ହେଇକି ଆସିଲେ, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ମହାରାଜ ଦଶରଥ ବହୁ ବର୍ଷ ଶାସନ କରିଛନ୍ତି ଅଯୋଧ୍ୟାରେ। ରାମଜୀଙ୍କର ଆବିର୍ଭାବ ବିଷୟରେ ମୁଁ କହିକି ରାମଜୀଙ୍କର ଲୀଳା ସଂକ୍ଷେପରେ କହିବି, ସେ ତ ବହୁତ ବଡ ପ୍ରସଙ୍ଗ, ଆମେ ତ ଆଉ ରାମାନନ୍ଦୀ ନୁହେଁ, ଯେମିତି ଭାଗବତ ଆମର ରାମକୃଷ୍ଣଙ୍କ ଲୀଳା, ଯେଉଁମାନେ ରାମଜୀଙ୍କ ବିଷୟରେ କୁହନ୍ତି ସେମାନେ ବହୁତ ରାମଜୀଙ୍କ ବିଷୟରେ କହିପାରନ୍ତି। ଆମେ ଗୋଟେ ଦିନ କେବଳ ରାମଜୀଙ୍କର ଲୀଳାକୁ ସ୍ମରଣ କରୁ, ଭାଗବତ ପଢ଼ିଲା ବେଳେ ତାଙ୍କ ପ୍ରସଙ୍ଗ ଆସନ୍ତି, ଆମେ ଆଲୋଚନା କରୁ, ବେଶୀ ଅଭିଜ୍ଞତା ରାମଲୀଳା ଉପରେ ଆମର ନାହିଁ। ଭଗବାନ ମହାରାଜ ଦଶରଥ ଯେତେବେଳେ ଶାସନ କରୁଥିଲେ, ଅବଶ୍ୟ ବାଲ୍ମୀକି ରାମାୟଣ ମୁଁ ପଢିକି ପୁରା ସାରିଛି, ଆଉ ସେ ସବୁ ଭୁଲିଗଲେ, ଆମ ମନରେ ରୁହୁନି, ତାର ଟୀକା ବି ସବୁ ପଢୁଥିଲି ସେତେବେଳେ, ବହୁତ ସମୟ ପଢୁଥିଲି, ମନ ରଖିଥିଲା, ଏବେ ଆଉ ସବୁ କିଛି ମନେ ନାହିଁ, ଅଭ୍ୟାସ ହଉନି, ଅନାଭ୍ୟାସ ବିଷମ ବିଦ୍ୟାମ। ଆଉ ଦଶରଥ ମହାରାଜଙ୍କର ଯେଉଁ ଶାସନ ବର୍ଣ୍ଣନା କରାହେଇଛି ବାଲ୍ମୀକି ଗୋଟେ ଅଧ୍ୟାୟରେ ବର୍ଣ୍ଣନା ଦଉଛନ୍ତି, କେତେ ସୁନ୍ଦର ଅଯୋଧ୍ୟା, ସବୁରେ ସମୃଦ୍ଧି। କିନ୍ତୁ ଦଶରଥ ମହାରାଜଙ୍କୁ ଦୁଃଖ ଲାଗିଥିଲା ରାଣୀଙ୍କ ମାନଙ୍କୁ ଚାଲି ଆସନ୍ତି, ତାଙ୍କୁ ଦୁଃଖ କାହିଁକି ଲାଗେ ନା, ଜଣେ ମାର ଜଣେ ନାରୀର ଯେମିତି ପ୍ରଭୁପାଦ କହୁଥିଲେ କନ୍ୟା ଦାନ ବାବା ତାଙ୍କୁ ଦିଅନ୍ତି ନା, ଏବେ ପଢୁଥିଲି କେଉଁଠି ଗୋଟେ ବିଦେଶରେ ଥିଲା, ଗୋଟେ ପଢୁଥିଲି ପ୍ରଭୁପାଦଙ୍କ ଜିନିଷ, ପ୍ରଭୁପାଦ ଏତେବେଳେ ଗୋଟେ ସାଇନ୍ସ ମଝିରେ କହିଛନ୍ତି ଯୋଉଟାକୁ ଶୁଣିଲା ବେଳକୁ ଏତେ ଆନନ୍ଦ ଲାଗେ, ଆରେ ଏତେ ପଢାପଢି କଲେ ପ୍ରଭୁପାଦ ଏତେ ବଡ଼ ଭଲ ଭଲ କଥା କହିଦେଇଛନ୍ତି। ଯେମିତି ଜଣେ ନାରୀ ଗର୍ଭବତୀ ହେଲେ ପ୍ରଭୁପାଦ ସେଠି କହୁଛନ୍ତି, ସିଏ କଣ ଚିନ୍ତା କରିବେ, ତା ସ୍ୱାମୀଙ୍କ ପ୍ରତି ତାଙ୍କର ଆସକ୍ତିଟା ବେଶୀ ବଢେ, କାହିଁକି ମୋ ସ୍ୱାମୀଙ୍କୁ ମୁଁ ଗର୍ଭରେ ଧାରଣ କରିଛି, ପ୍ରଭୁପାଦ କହୁଛନ୍ତି। ସେ ପୁତ୍ର ନା, ଆତ୍ମବୈ ଯାଏତେ ପୁତ୍ର, ବୀର୍ଯ୍ୟକୁ ଧାରଣ କରୁଛନ୍ତି ନା, ମୋ ସ୍ୱାମୀ ବର୍ତ୍ତମାନ ମୋ ଗର୍ଭରେ ଅଛନ୍ତି, ମାନେ କେତେ ଉନ୍ନତ ଭାଗବତ। ଜଣେ ନାରୀ ସବୁବେଳେ ଚିନ୍ତା କରେ ମୋ ସ୍ୱାମୀ ମୋର ଗର୍ଭରେ ଅଛନ୍ତି, କାରଣ ଯେ ପୁତ୍ର ଆସିବ ସେ ମୋର ସ୍ୱାମୀଙ୍କର ପ୍ରତିନିଧି ହବ, ମୋ ସ୍ୱାମୀ ସନ୍ନ୍ୟାସ ନେଇଯିବେ, ମୋ ସ୍ୱାମୀ ଘରେ ଛାଡ଼ିଦେବେ, ମୋ ସ୍ୱାମୀ ଆଜି ତାଙ୍କ ସ୍ୱର ଚାଲିଗଲା ପରେ ମୋ ପୁତ୍ର ତାଙ୍କୁ ସେ ମୋତେ ଦେଇ ଯାଉଛନ୍ତି, କାରଣ ମୋ ବାପା ତାଙ୍କୁ କନ୍ୟାଦାନ କରିଥିଲା ମୋର ସୁରକ୍ଷା ପାଇଁ, ମୋ ସ୍ୱାମୀ ବର୍ତ୍ତମାନ ମୋତେ ଗୋଟେ ସନ୍ତାନ ଦେଇଛି। ପ୍ରଭୁପାଦ କହୁଛନ୍ତି ଏଇ ଫିଲିଙ୍ଗସରେ ଜଣେ ନାରୀ 9 ମାସ ସମୟ କାଟେ, ଭଗବାନଙ୍କୁ ଡାକେ ମୋ ସ୍ୱାମୀ ବର୍ତ୍ତମାନ, ତାର ଏଇଟା ହଉଛି ସତୀତ୍ୱ। ତେଣୁ ମହାରାଜ ଦଶରଥ ଯେତେବେଳେ ରାଣୀ ମାନଙ୍କୁ ଦେଖନ୍ତି, କେତୋଟି ରାଣୀ ଥିଲେ, 3ଟି ପ୍ରସିଦ୍ଧ ରାଣୀ ଆପଣ ଜାଣିଛନ୍ତି ସବୁ, କୌଶଲ୍ୟା, କୈକେୟୀ, ସୁମିତ୍ରା। ତାଙ୍କ ଭିତରେ ପ୍ରିୟା କିଏ ଥିଲେ, ପ୍ରିୟା କିଏ, କୈକେୟୀଙ୍କୁ ବହୁତ ଭଲ ପାଉଥିଲେ, କାହିଁ କୈକେୟୀ ଭଲ ପାଉଥିଲେ, ଏମିତି ନୁହେଁ ରାଜାମାନେ ପାର୍ସିଆଲିଟି ନୁହନ୍ତି, ସାଧୁ ରାଜା ଗୁରୁ ଭଗବାନ ତାଙ୍କର ପାର୍ସିଆଲିଟି କଣ କୁହାଯିବ, ପକ୍ଷପାତିତା ନାହିଁ, ପାତ୍ରତା ହିସାବରେ ଯାହାର ଯେମିତି ଗୁଣ ଅଛି, କାରଣ ତାର ପୂର୍ବରୁ ସେତିକି ସେ ଗୁଣ ପୁଣ୍ୟ କରିଛି ନା, ତା ପାଇଁ ସେତିକି କୃପା ଯିବ, ସେ ସେତିକି ସେବା କରୁଛି ନା, ତା ପାଇଁ ଯିବ, ସେଟା ଆଉ ସେ ଅଟକେଇ ରଖିପାରିବେନି। କୈକେୟୀ, କାରଣ କୈକେୟୀ ବହୁତ ବୁଦ୍ଧିମତୀ ଆଉ ବହୁତ ସାହାଯ୍ୟ କରିପାରେ ଆଉ ବହୁତ ଧୈର୍ଯ୍ୟବାନ, ଯୁଦ୍ଧକୁ ଯେତେବେଳେ ଯୁଦ୍ଧକୁ ଯାଆନ୍ତି କୈକେୟୀ ନେଇକି ଯାଆନ୍ତି, କାହିଁ ବୁଝିପାରୁଛନ୍ତି, କାହିଁକି କାହିଁକି କୌଶଲ୍ୟ ବହୁତ କୋମଳ, କହିକି ବହୁତ ପ୍ରେଜେଣ୍ଟ, କଣ କହୁଛନ୍ତି ପ୍ରେଜେଣ୍ଟ ମାଇଣ୍ଡ ଅଛନ୍ତି, ଯେମିତି ଉର୍ବଶୀ ଅପସରା ବହୁତ ଅଛନ୍ତି, କିନ୍ତୁ ଇନ୍ଦ୍ରଙ୍କୁ ସାହାଯ୍ୟ କରିବାରେ ଉର୍ବଶୀ ହେଉଛନ୍ତି ଟପ୍, ଗୋଟେ ବିପଦ ସମୟରେ କେମିତି ସାହାଯ୍ୟ କରେ, କହିକି ସେମିତି ଥିଲେ, ସମସ୍ତଙ୍କୁ ଦୁଃଖ, ସମସ୍ତଙ୍କୁ ଦେଖି ଦୁଃଖ ଲାଗୁଥିଲା, କାହିଁକି ରାଣୀମାନଙ୍କୁ ଦେଖିଦେଲା ପରେ ମହାରାଜ ଦଶରଥ ବହୁତ ଦୁଃଖୀ ହଉଥିଲେ, କାହିଁକି ନା ମୋର ଗୋଟେ ସନ୍ତାନ ଦେବା ହେଉଛି କର୍ତ୍ତବ୍ୟ, କିନ୍ତୁ ମୁଁ ବହୁତ ଚେଷ୍ଟା କରୁଛି ମୋତେ ସନ୍ତାନ ହଉନାହାନ୍ତି। ଦିନେ ଚିନ୍ତା କରୁଛନ୍ତି ମୋତେ ଏହାର ବ୍ୟବସ୍ଥା କରିବାକୁ ପଡିବ, ବହୁତ ବର୍ଷ ପରେ ଯୋଉ ସମୟରେ କେବେ ବି ଆଶା କରାଯାଉନଥିଲା ଯେ ମହାରାଜ ଦଶରଥଙ୍କର ପୁତ୍ର ହବ ବୋଲି, କାରଣ ଗୋଟେ ପୁରୁଷ ବା ଗୋଟେ ନାରୀର ଯୋଉ ସନ୍ତାନ ହୁଅନ୍ତି ତାଙ୍କର ପୂର୍ବର କର୍ମ ହିସାବରେ ହୁଅନ୍ତି, ଆଉ ସେମାନେ ଯାହା ଆମର ସାଇନ୍ସ ସବୁ ବିଶ୍ୱାସ କରୁଛି, କେଉଁ ହିସାବରେ ବିଶ୍ୱାସ କରୁଛି, ଗୋଟେ ରଜବୀର୍ଯ୍ୟର ମିଳନରେ ଗୋଟେ ସନ୍ତାନ ହଉଛି, ଏଟାକୁ ବିଶ୍ୱାସ କରୁଛି ନା, ୟା ଉପରେ ଯୋଉ ସାଇନ୍ସଟା ରହିଛି ସେଟାକୁ ତ ବିଜ୍ଞାନ ଜାଣିନି, କେବଳ ଗୋଟେ ରଜବୀର୍ଯ୍ୟର ମିଳନରେ ଗୋଟେ ସନ୍ତାନ ହଉଛି, ଆଉ ଗୋଟେ ଭଗବାନଙ୍କ ଶକ୍ତିରେ ବି ସନ୍ତାନ ସବୁ ହେଇପାରିବ, ଏଇଟା ତ ସାଇନ୍ସ ଜାଣିନି, ଏଟା ବିଜ୍ଞାନ ଜାଣିନି। ଯେହେତୁ ପଞ୍ଚପାଣ୍ଡବ ମାନେ ଆସିଲେ, 5ଟା ଯୋଉ ଭାଇ, ଏମାନେ କେଉଁଥିରେ ଆସିଥିଲେ, 5ଟା ଯୋଉ ଦେବତା, ଦେବତାଙ୍କୁ କୁନ୍ତୀ ଆହ୍ୱାନ କଲେ ନା, ସେମାନେ ପୁତ୍ର ଦେଇଦେଲେ, ଏଇଟା କଣ ବିଜ୍ଞାନ କହିପାରିବ, ପ୍ରମାଣ ଦେଇପାରିବ, ସେ କେବଳ ରଜବୀର୍ଯ୍ୟ କଥା କହିପାରିବ ଆଉ କିଛି କହିପାରିବନି। ଆଚ୍ଛା, 3 ଭାଇ ଯୋଉ ଆସିଲେ, ବିଦୁର, ଶାନ୍ତନୁ, ସରି ପଣ୍ଡୁ, ଧୃତରାଷ୍ଟ୍ର, ସେମାନେ କେଉଁଠି ଆସିଲେ, ବ୍ୟାସଦେବଙ୍କ ଶକ୍ତିରୁ ଆସିଲେ, ଯେ ଭଗବାନଙ୍କ ଶକ୍ତିରେ ବି ଗୋଟେ ନାରୀ ପାଖରେ ସନ୍ତାନ ଦେଇପାରିବେ, ଆଉ ଭଗବାନ କଣ ନ କରିପାରିବେ, କାରଣ କେବଳ ରଜବୀର୍ଯ୍ୟର ସନ୍ତାନ ହୁଏନି ନା, ଭଗବାନଙ୍କ ଇଚ୍ଛାରେ ସନ୍ତାନ ହୁଏ, ଯଦି ରଜବୀର୍ଯ୍ୟର ସନ୍ତାନ ହେଇଯାଆନ୍ତା ତାହେଲେ ତ ବହୁତ ପିଲାଙ୍କର ସନ୍ତାନ କାହିଁକି ହଉନି, ବହୁତ ସ୍ୱାମୀ ସ୍ତ୍ରୀଙ୍କର ସନ୍ତାନ କାହିଁକି ହଉନି, କର୍ମଣା ଦୈବ ନେତ୍ରଣ ଜନ୍ତୁ ଦେହ ଉପପଦ୍ୟତେ, ଭଗବାନଙ୍କର ଇଚ୍ଛାଟା ଅଛି ନା, ଭଗବାନଙ୍କ ଶକ୍ତିଟା ବଳବାନ, ସେଥିପାଇଁ ଗୋଟେ ଜୀବାତ୍ମାକୁ ସ୍ଥାନ ଦଉଛନ୍ତି, ରଜବୀର୍ଯ୍ୟ ଗୋଟେ କାରଣ ମାତ୍ର। ତେଣୁ ଦଶରଥ ମହାରାଜ ଯେତେବେଳେ ଦୁଃଖ କରୁଛନ୍ତି ସେଥିପାଇଁ ସେ ଗୋଟେ ଡାକିଛନ୍ତି ସଭା, ସେତେବେଳେ ବଶିଷ୍ଠଙ୍କୁ ଡାକିଛନ୍ତି। ବଶିଷ୍ଠ ହେଉଛନ୍ତି ତାଙ୍କର ପୂର୍ବଜ କୁଳଗୁରୁ, ବ୍ରହ୍ମର୍ଷିଣାମ ବଶିଷ୍ଠ ଅହମ୍, ଭଗବାନ ଏକାଦଶ ସ୍କନ୍ଦରେ କହିଛନ୍ତି ଯେତେ ବ୍ରହ୍ମର୍ଷି ଅଛନ୍ତି ତା ଭିତରେ ମୁଁ ହେଉଛି ବଶିଷ୍ଠ। ବହୁତ ଶାନ୍ତ ଧୀର, ବହୁତ ବ୍ରହ୍ମର୍ଷି ବ୍ରହ୍ମ ତେଜ ରଖିଥିଲେ। ଆଉ ବଶିଷ୍ଠଙ୍କୁ କହୁଛନ୍ତି, ଗୁରୁଦେବ ମୋ ଜୀବନରେ ସବୁକିଛି ମୁଁ ପୂର୍ଣ୍ଣତା ପ୍ରାପ୍ତ ହେଲି, କେବଳ ମୁଁ ସବୁବେଳେ ପରାସ୍ତ ହେଇଯାଉଛି। ମୁଁ ଯେତେବେଳେ ମୋର ସ୍ତ୍ରୀମାନଙ୍କୁ ଦେଖୁଛି ମୋର ଶକ୍ତିଟା ମାନେ କଣ କୁହାଯିବ, ମୁଁ ଜଣେ ରାଜା ବୋଲି ନିଜକୁ ଭାବିପାରୁନି, କାରଣ ମୁଁ ଜଣେ ନାରୀ ଆଗରେ କାହିଁକି ତୁମେ ପରାସ୍ତ ହଉଛି, ମୋର କେହି ଲିନେଜ ଯାକ ଆଜି ବଂଶଧର କେହି ନାହାନ୍ତି। ଅଯୋଧ୍ୟା ପାଇଁ ଜଣେ କେହି ବଂଶଧର ରହିବା ଦରକାର। ଏ ଭଗବାନ ଯୋଉ ତସ୍ୟାପି ଭଗବାନ ଏସ ସାକ୍ଷାତ ବ୍ରହ୍ମମୟ ହରି, ଭଗବାନ ଯୋଉ ଚତୁର୍ଦ୍ଧା ହେଇକି ଆସୁଛନ୍ତି, ରାମଜୀଙ୍କର ଆବିର୍ଭାବରେ ପ୍ରସଙ୍ଗ ଏଇଭଳି ଭାବରେ। ତେଣୁ କହିଲେ ଠିକ ଅଛି, ବଶିଷ୍ଠ କହିଲେ ତୁମେ କେବେ, କାରଣ ମୁଁ ଆଶା କରିନଥିଲି ଯେ ତୁମେ ମୋତେ ଏଇ ପ୍ରଶ୍ନ କରିବ ବୋଲି। ଗୀତା ସିଦ୍ଧାନ୍ତ ହିସାବରେ ଏଟା ଓଲଟା ହେଇଯାଉନି, ଗୀତାରେ ଗୋଟେ ଶୁଦ୍ଧ ଭକ୍ତର ଷ୍ଟେଜ୍ ପୂର୍ବରୁ ଜ୍ଞାନ ମିଶ୍ର ଭକ୍ତି ଷ୍ଟେଜ୍ ଦ୍ୱାରା କାଟି ଦିଆଗଲାଣି ସବୁ ସଂସାର ଚିନ୍ତା ଗୁଡାକ। କଣ ନ ସୋଚନ୍ତି ନକାଂକ୍ଷିକ ଆରମ୍ଭଟା କଣ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ସୋଚନ୍ତି ନକାଂକ୍ଷତି ସମସର୍ବେଷୁ ଭୂତିଷୁ ମଦଭକ୍ତି ଲଭତେ ପରାମ। ବ୍ରହ୍ମଭୂତ ଷ୍ଟେଜ୍ରେ ଜ୍ଞାନ ମିଶ୍ରା ଭକ୍ତିରେ ଜଣେ ପରାଭକ୍ତି ଲାଭ କରିଦେଲାଣି, ତାର ଆଉ କିଛି ସଂସାର ଜିନିଷ ଦରକାର ନାହିଁ, ସେ ପୁତ୍ର ପାଇଁ କାହିଁକି ଓରିଡ଼ ହବ, ଜଣେ କିଏ ପ୍ରଶ୍ନ କରିଦବ ନା। ବଶିଷ୍ଠ କହିଲେ ମୁଁ କେବେ ଆଶା କରୁନଥିଲି ଯେ ତୁମେ ଏଇଟା କାମନା କରିବ ବୋଲି, କିନ୍ତୁ ମୁଁ ତୁମକୁ କହୁଛି ଗୋଟେ କଥା ଶୁଣ, ମୁଁ ଏଇଟା ଶୁଣିଥିଲି, କାହା ପାଖରୁ ଶୁଣିଥିଲି, ଇଏ ହଉଛନ୍ତି ବାଲ୍ମୀକି ରାମାୟଣ ଅଛନ୍ତି, ତୁମର କେବେ ବି ପୁତ୍ର ତୁମ ଦ୍ୱାରା କେବେ ପୁତ୍ର ହେଇପାରିବନି, ଭଗବାନ ତୁମ ପାଖରେ ଆସିବେ, ତୁମକୁ ଏକ ବିଶ୍ୱାସ ବହୁତ ବଡ ଯଜ୍ଞ କରିବାକୁ ପଡିବ, ତୁମେ ଚେଷ୍ଟା କରୁଛ ନା ମୋ ଗୋଟେ ପୁତ୍ର ମୋ ରାଜାର ମୋର ବଂଶ ପରମ୍ପରା ରହିବ, ତୁମ ଦ୍ୱାରା ପୁତ୍ର ବନି ଭଗବାନ ତୁମକୁ ଆଶ୍ରୟ କରିକି ଏ ଜଗତରେ ଅବତରଣ କରିବେ। ହେଲେ ଆପଣ କେମିତି ଜାଣିଲେ, ଆପଣ ମୋତେ କେବେ କହିନାହାନ୍ତି। ହେଲେ ମୁଁ ସନତ କୁମାରଙ୍କ କଥା ଶୁଣିଛି, କିଏ କହୁଛନ୍ତି, ବଶିଷ୍ଠ କହୁଛନ୍ତି, ଋଷ୍ୟ ଶୃଙ୍ଗସ୍ତୁ ଜାମାତା ଏ ଭାଗବତ ନୁହନ୍ତି, ପାଣ୍ଡବ ପୁତ୍ରାଂସ୍ତବ ବିଧାସ୍ୟତେ, ଋଷ୍ୟ ଶୃଙ୍ଗସ୍ତୁ ଜାମାତା ପୁତ୍ରାଂସ୍ତବ ବିଧାସ୍ୟତେ, ସନତ କୁମାର କଥିତ ମିତାବତ ବ୍ୟାହୃତମ ମୟା। ମୁଁ ଏଟା ଶୁଣିଛି ତାଙ୍କ ଦ୍ୱାରା, ସନତ କୁମାରଙ୍କ ପାଖରୁ ମୁଁ ଶୁଣିଛି, ବ୍ରହ୍ମାଙ୍କର ଯୋଉ ପୁତ୍ର ତାଙ୍କ ପାଖରୁ ମୁଁ ଶୁଣିଛି, ବଶିଷ୍ଠ ବି ଯାଉଥିଲେ ସାଧୁସଙ୍ଗ କରିବା ପାଇଁ, ମୁଁ ତାଙ୍କ ପାଖରୁ କଣ ଶୁଣିଛି, ଋଷ୍ୟ ଶୃଙ୍ଗସ୍ତୁ ଶୃଙ୍ଗସ୍ତୁ ଜାମାତା, ଋଷ୍ୟ ଶୃଙ୍ଗ ତୁମର ଜାମାତା, ଜାମାତା ମାନେ କଣ ଓଡ଼ିଆରେ ଜ୍ୱାଇଁ, କାରଣ ଓଡ଼ିଆରେ ଗୋଟେ କେଉଁ ପୁରାଣ ଅଛି ଓଡ଼ିଆର, ସେ ପୁରାଣ ହିସାବରେ ବି, କାରଣ ବିଭିନ୍ନ କଳ୍ପର ଲୀଳାକୁ ଏଠି ସଂଯୋଗ କରିବାକୁ ପଡିବ। ମୁଁ ଆଜି ଦେଖୁଥିଲି ତାଙ୍କ ଟିକାରେ ଶିବସିଆ ଲେଖିଛନ୍ତି, ସବୁବେଳେ ମିଳିବନି, ତୁମେ ଯଦି ରାମାୟଣ ଖୋଜି ପାଇବନି, ଶାନ୍ତା ନା ଶାନ୍ତ, ଶାନ୍ତା ଦଶରଥଙ୍କର କନ୍ୟା ଥିଲେ, ସେ ପ୍ରଦାନ କରିଥିଲେ କାହାକୁ, ଲୋମପଦକୁ ଦେଇଥିଲେ, କାରଣ ସେ ତାଙ୍କର ବନ୍ଧୁ ଥିଲେ, ସେ ଲୋମପଦଙ୍କର କୌଣସି ସନ୍ତାନ ନଥିଲା, ଇଏ କନ୍ୟାକୁ ଦେଇଯାଇଥିଲେ, କିନ୍ତୁ ଭାଗବତ ହିସାବରେ ମିଳେଇଲେ, ଏଇ ଭାଗବତ ହିସାବରେ ବାଲ୍ମୀକି ରାମାୟଣ ହିସାବରେ ମିଶେଇଲେ ଓଲଟା ହେଇଯିବ ସିଦ୍ଧାନ୍ତ। ଦଶରଥ ଅପୁତ୍ରିକ ଥିଲେ, କନ୍ୟା ଜନ୍ମ ହେଇଥିଲେ, ତାଙ୍କ ଅପୁତ୍ରିକ କେମିତି କୁହାହବ, କିନ୍ତୁ ଇଏ ସବୁ ବିଭିନ୍ନ କଳ୍ପର ଲୀଳା, ବିଭିନ୍ନ ବ୍ରହ୍ମାଙ୍କର ଗୋଟିଏ ଗୋଟିଏ ଦିନରେ ଭଗବାନ ଥରେ ଥରେ ଅବତାର ନିଅନ୍ତି ନା, ତେଣୁ ଯେତେବେଳେ ଯେଉଁ ଲୀଳାକୁ ଦେଖୁଛ ମିଶୁନି ଭାଗବତ ହିସାବରେ, ଭାଗବତ ହେଉଛନ୍ତି ଏଇ କଳ୍ପର ଲୀଳା, ସେଥିପାଇଁ ଯେତେବେଳେ ନ ମିଶୁଛି ସେତେବେଳେ କଳ୍ପାନ୍ତର ବୋଲି ନବ। ତେଣୁ ଅପୁତ୍ର ଶବ୍ଦକୁ ଧରିଲେ ତାଙ୍କର କନ୍ୟାଟା କେମିତି ଜନ୍ମ ହେଲା, ସେଠୁ ସେ ଟିକାରେ ଲେଖିଲେ ଏଇଟା କଳ୍ପାନ୍ତର ବୋଲି ମାନିବ, ଭୁଲ ବୋଲି କେବେ ଭାବିବନି, କିନ୍ତୁ ଆମର ଆଚାର୍ଯ୍ୟମାନେ ନୀରବ ରହିଛନ୍ତି, ସେ କିଛି ଲେଖିନାହାନ୍ତି, କହିଲେ ଏଟା ସନ୍ଦେହ କରି ଗୋଟେ ଯିବଟା, ସେ ଚୁପଚାପ ରହିଛନ୍ତି, ତାଙ୍କ ସମ୍ବନ୍ଧରାକୁ ଲେଖିଲେନି, କିନ୍ତୁ ଇଏ ତ ଶ୍ଲୋକ ଅଛନ୍ତି ବାଲ୍ମୀକିରେ, ବାଲ୍ମୀକି ରାମାୟଣ ଜଣେ ଧରିଲେ ସେ ବୁଝିପାରିବନି, ବାଲ୍ମୀକି ରାମାୟଣ ଭାଗବତ ବିରୋଧ ହେଇଛି, ଗୋଟେ ଅପୁତ୍ରିକ ଲେଖା ହେଲେନି, ଏଠି ଲେଖା ହେଲେ ଜାମାତା, ଜାମାତା ମାନେ ଝିଅ ଦେଇଥିବେ ନା, ଆଉ କନ୍ୟାଦାନ କଲାପରେ ଜୁଇଁ ହେବ। ତେଣୁ ଶାନ୍ତାକୁ ଦେଇଥିଲେ କାହା ଗୁରୁମପାଦଙ୍କୁ, କହିଲେ ଋଷି ଶୃଙ୍ଗ ଋଷି ଆସିବେ ତୁମର ଜାମାତା, ତାଙ୍କ ଦ୍ୱାରା ତୁମେ ଯଜ୍ଞ କରିବ, ସେ ଯଜ୍ଞରୁ ହିଁ ଭଗବାନ ଆସିବ, ତୁମେ ପୁତ୍ର ପ୍ରାପ୍ତ ହବ। ଆଉ କହୁନାହାନ୍ତି ଭଗବାନ ବୋଲି, ଦେବତାମାନେ କହିବେ ଭଗବାନ ବୋଲି, ବଶିଷ୍ଠ କହିବେନି। କହିଲେ ଆଚ୍ଛା ପୁତ୍ର ପ୍ରାପ୍ତ ହେବି ତାହେଲେ ଯଜ୍ଞ କରାହବ, ଯଜ୍ଞ ପାଇଁ ଆୟୋଜନ କରାହେଲା, ଅଶ୍ୱମେଧ ଯଜ୍ଞ ହବ, ସବୁ ବ୍ୟବସ୍ଥା କରାହେଲା, ସମସ୍ତେ ଖୁସି ଅଛନ୍ତି। କିନ୍ତୁ ଯଜ୍ଞରେ ଯେତେବେଳେ ଯଜ୍ଞ କରିବା ପାଇଁ ଯାଉଛନ୍ତି ଦେବତାମାନେ, କାରଣ ୟାଙ୍କର ଇଏ ସଂକଳ୍ପ କରିବେ ନା, କିଏ ସଂକଳ୍ପ କରିବେ, ଦଶରଥ ମହାରାଜ ସଂକଳ୍ପ କରିବେ ନା, ମୋର ଏଇଭଳି ପୁତ୍ର ଗୋଟିଏ ଅସୁବିଧା ହେଇଯିବ, ସେତେବେଳେ ସେଇଭଳି ପୁତ୍ର ସେ ସଂକଳ୍ପ କରିବେ, ବଶିଷ୍ଠ ମହାରାଜ ତାଙ୍କୁ ସେଇଭଳି ପୁତ୍ର ଦେବାକୁ ପଡିବ। ଦେବତାମାନେ ଚିନ୍ତା କଲେଣି, ଆରେ ଆମେ ଇଏ ରାବଣ ଯୋଉ ଅଛନ୍ତି ନା, ରାବଣକୁ ମାରିବା ଦରକାର ଅଛି, ତେଣୁ ରାବଣ କିଏ ମାରିବ, ରାବଣ କିଏ, ରାବଣ ଜୟ ବିଜୟ, ତାଙ୍କୁ ତାଙ୍କୁ କେହି ମାରିପାରିବେନି, ଭଗବାନଙ୍କର ଅବତାର ନେବାର କାରଣ ହଉଛି ଏଇଟା। ଯଦା ଯଦି ଧର୍ମସ୍ୟ ଗ୍ଲାନିର୍ଭବତୀ ଭାରତଠୁ ସମସ୍ତେ କହିଦେଉଛନ୍ତି, କିନ୍ତୁ ତା ଟିକାଟାକୁ କେହି ବୁଝିନାହାନ୍ତି। ଦେବତାମାନେ ଯଦି ଋଷିମୁନିମାନେ ଯଦି ଅଭିଶାପ ଦେଇକି ମାରିଦେଉଛନ୍ତି, ଦେବତାମାନଙ୍କର ଯଦି ଅଭିଶାପ ଦେବାର ଶକ୍ତି ଅଛି, ଋଷିମୁନିମାନଙ୍କର ଯଦି ଅଭିଶାପ ଦେବାର ଶକ୍ତି ଅଛି, ତାହେଲେ ଏଠି ଅଭିଶାପ ଦେଇ କାହିଁ ମାରିଲେନି ରାବଣଙ୍କୁ? ବିଭିନ୍ନ ଋଷିମୁନିମାନେ ଅଭିଶାପ ଦେଲେ ରାବଣଙ୍କୁ, ବିଭିନ୍ନ ଋଷିମୁନିମାନେ ଅଭିଶାପ ଦେଲେ ହିରଣ୍ୟକଶିପୁକୁ, କିନ୍ତୁ ଡାଇରେକ୍ଟ କାହିଁକି ମାରିଲେନି? କାରଣ ସେମାନେ ଆସିଛନ୍ତି ଲୀଳା କରିବା, ଭଗବାନ ଲୀଳା କରିବେ ନା, ଜୟ ବିଜୟ ନା, ସେମାନେ ଅଭିଶାପ ପାଇକି ଆସିଛନ୍ତି। କାହା ଅଭିଶାପରେ? ଚତୁର୍ସନଙ୍କ ଅଭିଶାପରେ। ସେଇ ଚତୁର୍ସନଙ୍କ ବର୍ତ୍ତମାନ କହୁଛନ୍ତି, ଚତୁର୍ସନଙ୍କୁ ଯୋଉ ଅଭିଶାପ ଦେଇଛନ୍ତି ସେଟା ଚତୁର୍ସନଙ୍କ ଅଭିଶାପ ନୁହେଁ, ସେଟା ଓଲଟା ହେଇଯିବ। ଚତୁର୍ସନଙ୍କର କେମିତି ଅଭିଶାପ ଆସିଲା, ସେ ଭଗବାନଙ୍କର ଭକ୍ତକୁ ଅଭିଶାପ ଦେବେ? ଭଗବାନ କହିଛି ନା, ଇଏ ଅଭିଶାପ ନୁହେଁ, ମୋ ଦ୍ୱାରା ଏଟା କରାଯାଇଛି, ମୁଁ ଏଟା କରେଇଛି, କାହିଁକି ମୁଁ ତାଙ୍କୁ ଡାକିଛି, ସେମାନେ ଶାନ୍ତରସର ଭକ୍ତ, ସେମାନେ ବୈକୁଣ୍ଠ କେମିତି ପଶିବେ, ସେମାନେ ଏଠି କେମିତି ପଶିବେ, ମୁଁ ତାଙ୍କୁ ଡାକିଛି, କାରଣ ଅଭିଶାପ ହେଲେ ଇଏ ଯିବେ, ହିରଣ୍ୟାକ୍ଷ ହିରଣ୍ୟକଶିପୁ ପ୍ରଥମ ଅବତାର ହେଲେ, ଜୟ ବିଜୟ ପ୍ରଥମେ ପତନ ହେଲେ, ସେଥିରେ କେଉଁ ଲୀଳା ଆସିଲା, ବରହାଦେବଙ୍କର ଲୀଳା, ହିରଣ୍ୟାକ୍ଷ ବଧ କଲେ, ନୃସିଂହ ଲୀଳା ହିରଣ୍ୟକଶିପୁଙ୍କୁ ବଧ କଲେ, ତାପରେ ହେଲେ ହିରଣ୍ୟକଶିପୁ ହିରଣ୍ୟାକ୍ଷ, ତାପରେ ରାବଣ କୁମ୍ଭକର୍ଣ୍ଣ, ତାଙ୍କୁ କେଉଁ ଦଣ୍ଡ ଦେବ କିଏ? ତେଣୁ ଯେତେବେଳେ ଯଜ୍ଞ ଆରମ୍ଭ ହଉଛି, ମହାରାଜ ଦଶରଥ ଦାଦା ସଂକଳ୍ପ କରୁଛନ୍ତି, ତା ପୂର୍ବରୁ ଦେବତାମାନେ ଆସିଗଲେ, ଆଗେ ତା ଭିତରେ ଇନ୍ଦ୍ର ଆସିଗଲେ, ଇନ୍ଦ୍ର ଆସି କହୁଛନ୍ତି ମହାରାଜ ବଶିଷ୍ଠଙ୍କୁ ଆଉ ହାତ ଯୋଡୁଛନ୍ତି, ବଶିଷ୍ଠଙ୍କୁ ଆଉ ଦଶରଥଙ୍କୁ, ଆଜ୍ଞା ଆପଣଙ୍କର ପୁତ୍ର ଦରକାର, ଆମେ ଡାକୁଛୁ ଜାଣିଛନ୍ତି, ଆପଣ ଯଜ୍ଞ କରନ୍ତୁ ଯେମିତି ଭଗବାନ ରାମ ଆସିବେ। କହିଲେ ଭଗବାନ ରାମଙ୍କର କଣ କଣ ଦରକାର ନା, ରାବଣ କେହି ବଧ କରିପାରିବେନି। ଦେଖ ଏପର୍ଯ୍ୟନ୍ତ ଦଶରଥ ମହାରାଜ ଜାଣିନଥିଲେ ଯେ ରାବଣ ବଶିଷ୍ଠ ଆଉ ଦଶରଥ ମହାରାଜ, ବଶିଷ୍ଠ ଜାଣିଛନ୍ତି କିନ୍ତୁ ଦଶରଥ ମହାରାଜ କହିନାହାନ୍ତି, ଇନ୍ଦ୍ରଙ୍କୁ କିନ୍ତୁ ସବୁ ଜିନିଷ ରେକର୍ଡ, ତାଙ୍କର ସବୁ ଜିନିଷ ତାଙ୍କର ମନରେ ଅଛି, ସେ ଖବର ନିଅନ୍ତି ସବୁ ଜିନିଷ କୋଉଠି କଣ ହଉଛି, ସିଏ ତାହେଲେ ଜାଣିଦେଲେ ରାବଣ ବର ପାଇଛନ୍ତି, ବ୍ରହ୍ମାଙ୍କ ଥିରେ ବର ପାଇଥିଲେ ନା, କଣ ବର ପାଇଥିଲେ, ତିନି ଜଣ ଏକା ସାଙ୍ଗରେ ତପସ୍ୟା କରୁଥିଲେ ନା, କିଏ କିଏ, ରାବଣ କୁମ୍ଭକର୍ଣ୍ଣ ବିଭୀଷଣ, ଆଉ ସେଠି ତିନି ଜଣ ତପସ୍ୟା କରୁଥିଲେ ସେତେବେଳେ ସେ ବର ଦେଇଥିଲେ, ବିଭୀଷଣ ତ କେବଳ ଗୋଟେ ବର ମାଗିଥିଲେ ନା, ମୋର ଧର୍ମରେ ମତି ରହୁ, ମୋର ଧର୍ମରେ ମତି ରହୁ, ସେଥିପାଇଁ ସେ ଭଗବାନଙ୍କର ଭକ୍ତି ହେଲେ, ଭକ୍ତ ହେଲେ। ରାବଣ ସେତେବେଳେ ବର ମାଗିଛନ୍ତି, ସେ ଗୋଟିଏ ଜିନିଷ ଭୁଲି ଯାଇଛନ୍ତି, ୟା ଦ୍ୱାରା ମରିବିନି, ତା ଦ୍ୱାରା ମରିବିନି, ତା ଦ୍ୱାରା ମରିବିନି, ହିରଣ୍ୟକଶିପୁ ଯେମିତି ଚାଲାକ କରିକି, କାରଣ ଏମାନେ କଣ ପ୍ରଭୁବାଦ କୁହନ୍ତି, ଦେଖ ଏମାନଙ୍କର ବୁଦ୍ଧି କେମିତି, ଦେବତାମାନେ ତାଙ୍କ ବୁଦ୍ଧିକୁ ଶୁଦ୍ଧ କରୁନାହାନ୍ତି, ଫଳ କିନ୍ତୁ ଦଉଛନ୍ତି ଆମକୁ, ଭଗବାନ ଫଳ ଦଉନାହାନ୍ତି। ଦେଖ ଭଗବାନ ଦେବତା ଭୋଜନ ହେଲେ କଣ ତା ମାନେ ଅନ୍ତର, ପ୍ରଭୁବାଜୀ ମହାରାଜ କହୁଛନ୍ତି ଦେବତାମାନେ ଫଳ ଦେଇ ଦଉଛନ୍ତି କିନ୍ତୁ ବୁଦ୍ଧି ଶୁଦ୍ଧ କରୁନାହାନ୍ତି, ଭଗବାନ କଣ କରୁଛନ୍ତି, ବୁଦ୍ଧି ଶୁଦ୍ଧ କରିବେ ତାପରେ ଫଳ ଦେବେ, ସେଥିପାଇଁ ଆମକୁ ରେଜଲ୍ଟ ମିଳିଲେ ବୋଲି ଆମେ କହୁଛୁ କଣ ଠାକୁର ଡାକିଲେ ଦିନ କିଛି ଫଳ ମିଳିଲାନି, ନାଇଁ ଭଗବାନ ଭକ୍ତି ବି ଦେବେନି, ଆଗେ କହିବେ ଏଇଟା ବୁଦ୍ଧିଟା ଶୁଦ୍ଧ କରୁ, ନହେଲେ ଏ ଭକ୍ତି ନେଇ ପୁଣି ଓଲଟା କୋଉଠି ୟୁଜ୍ କରିବ, ଭଗବାନ ଆଗେ ଶୁଦ୍ଧ କରିବେ, ତେଣୁ ଇଏ ତ ପ୍ରଭୁପାଦ କହୁଛନ୍ତି ଦେଖ ସେ କେତେ ଚାଲାକ ମାନେ ଅସୁର ମାନେ ତାଙ୍କୁ ଭଗବାନ ବୋଲି ମାନୁଛନ୍ତି ତାଙ୍କ ଭଗବାନଙ୍କୁ ନିଜେ ଠକୁଛନ୍ତି ଚିଟର କେମିତି ସେମାନେ ତାଙ୍କ ଭଗବାନ ସେମାନେ ଠକିଛନ୍ତି। ଆଚ୍ଛା ଆମର କହିପାରିବ କୌଣସି ବିଷ୍ଣୁ ଭକ୍ତ ବି କେବେ ଭଗବାନଙ୍କୁ ଠକିଛି ଭକ୍ତି ପାଉ ନ ପାଉ କେବେ ଭଗବାନଙ୍କୁ ସେ ଠକିବନି କି ଠକିଛି ନାଇଁ କେବେ ଠକିବନି ନା ଭଗବାନ ତୁମେ ଠକେଇ ପାରିବନି କାରଣ ସେ ପରମାତ୍ମା ନା ତୁମେ ତାଙ୍କୁ ଠକି ପାରିବନି। ଇନ୍ଦ୍ର କହୁଛନ୍ତି ଆଜ୍ଞା ଇଏ ତଳେ ତପସ୍ୟା କରୁଥିଲେ ବ୍ରହ୍ମାଙ୍କ ପାଖରୁ ବର ଆଣିଥିଲେ ବ୍ରହ୍ମା ଗୋଟେ ଅଡୁଆରେ ପକେଇ ଦେଇଛନ୍ତି ୟା ପାଖରେ ମରିବିନି ଦେବତାମାନଙ୍କ ସାଙ୍ଗରେ ମରିବି କାହା ସାଙ୍ଗରେ କାହା ପାଖରୁ ମୁଁ ମରିବିନି କେବଳ ଜଣଙ୍କ କଥା ମାନିନାହାନ୍ତି କାହାକୁ ମନୁଷ୍ୟ କଥାଟା ଭୁଲି ଯାଇଛନ୍ତି। ଏଠି ଏଇଠି କହିଲେ ନା ସାକ୍ଷାତ ବ୍ରହ୍ମମୟ ହରି ଯଦି ସାକ୍ଷାତ ବ୍ରହ୍ମମୟ ହରି ହେଲେ ସେ ମାନବ ରୂପରେ କାହିଁକି ଆସିଲେ ରାମଜୀଙ୍କର ଲୀଳାରେ ମାନବ ଜିନିଷଟା ବେଶୀ ପ୍ରକାଶ ପାଇଛି କି ତତ୍ଵ ବୁଝିବାକୁ ପଡିବ ସେ ମାନବ ଭଳିଆ ନୁହନ୍ତି କିନ୍ତୁ ବେଶୀ ମାନବୀୟ ଗୁଣ ଗୁଡିକ ବେଶୀ ପ୍ରକାଶ ପାଇଛି ସେଥିପାଇଁ ଅସୁରମାନଙ୍କ ଉପରେ ରାବଣଙ୍କୁ ହୃଦବୋଧ ହଉଥିଲା ଇଏ ହଉଛନ୍ତି ଜଣେ ଦେଖନ୍ତୁ ସୁଗ୍ରୀବ ସାଙ୍ଗରେ ମୈତ୍ରୀ ବାନ୍ଧିଲେ ସୁଗ୍ରୀବ ସାଙ୍ଗ ବନ୍ଧୁ ଜଣେ ହେଲେ ତୁମେ ସୀତାଙ୍କୁ ପାଇବ ନହେଲେ ପାଇବନି ହନୁମାନ ହରିକା ବାନର ହରିକାଙ୍କର ସାଙ୍ଗ ହେଲେ ସେତୁ ବନ୍ଧେଇବା ଚାଲ ଭଗବାନ କେମିତି ହେଲେ ରାବଣ ଆସୁଛନ୍ତି ଠକିବା ପାଇଁ ଏସବୁ ମାନବୀୟ ଲୀଳା ଗୁଡିକ ବେଶୀ ରହିଛନ୍ତି କାହିଁକି ନା ଯାହାଦ୍ୱାରା ରାବଣ ଆଉ ଅସୁର ରାକ୍ଷସ ମାନଙ୍କର ହୃଦବୋଧ ହବ ଇଏ ହଉଛି ଗୋଟେ ମାନବ ମାନବ ବୁଦ୍ଧିରେ ସବୁବେଳେ ତାର ରହିଛି କହିଲେ ଆଜ୍ଞା ଭଗବାନ ଯେ ମାନବ ରୂପରେ ଆସିବେ ସେ କେବଳ ତାକୁ ମାରିପାରିବେ କାରଣ ସେ କହିଥିଲେ ମୁଁ ବିଷ୍ଣୁଙ୍କ ହାତରୁ ହିଁ ମରିବିନି ବିଷ୍ଣୁ ଚତୁର୍ଭୁଜ ରୂପ ଧରିକି ଆସିଲେ ମୁଁ ତା ହାତରେ ହିଁ ମରିବି ମାନବ ତେଣୁ ମାନବ ଜ୍ଞାନଟା ତାର ହଉଥିଲା ଆପଣ ସେଥିପାଇଁ ଦେଖନ୍ତୁ ଯେତେ ବାଲ୍ମୀକି ରାମାୟଣ ଯେତେ ଷ୍ଟେଟମେଣ୍ଟ ସବୁ ଶୁଣିବେ ଯେତେ ଥର ବିଭୀଷଣ ବୁଝାଉଛି ସିଏ ହଉଛନ୍ତି ଭଗବାନ ସେ କଣ କହୁଛନ୍ତି ପାଷଣ୍ଡି ସେ ଭଗବାନ ସେ କେମିତି ଭଗବାନ ହେବେ କାରଣ ସିଏ କହୁଛି ମତେ ସେଇ ଜ୍ଞାନଟା ଦିଅନି ମତେ ସେଇ ଜ୍ଞାନଟା ଦିଅନି। ଯେତେବେଳେ ସ୍ତ୍ରୀ କହୁଛି କିଏ ମନ୍ଦୋଦରୀ ସୁନ୍ଦର କଥା କହୁଛି ନା ମନ୍ଦୋଦରୀ ଭାଗବତରେ ଯୋଉ ମନ୍ଦୋଦରୀଙ୍କର ପ୍ରସଙ୍ଗ ରହିଛି ବହୁତ ସୁନ୍ଦର ପ୍ରସଙ୍ଗ ଦୁଇଟା ଶ୍ଳୋକରେ ସେ କହୁଛନ୍ତି ଶୁଣିବା ଆମେ ଆଗରେ ସେ ତାଙ୍କୁ କହୁଛନ୍ତି ମନ୍ଦୋଦରୀ କଥା ସବୁବେଳେ ରାବଣ ମାନିଛନ୍ତି କଣ ସେଦିନ ମାନିଲେନି ଯାଅନି ସେ ଭଗବାନ ଭଗବାନ କୁହନି ତାକୁ ବରଂ କହିଥିଲେ ଓଲଟା ହେଇଥାନ୍ତି ଇଏ ଗୋଟେ ବହୁତ ପାୱାରଫୁଲ ମଣିଷ ତୁ ଜାନ ଯୁଦ୍ଧ କରିନି ହୁଏତ ରାବଣ ଚେକ୍ ହେଇଥାନ୍ତା କିନ୍ତୁ ଭଗବାନ କହିଲେ ସେ ଛାଡ଼ିବନି ସେ କାରଣ ଭଗବାନ କେୟାର କରେନି ସେ କେବଳ ଭୁଲି ଯାଇଥିଲା ମନୁଷ୍ୟ କଥାଟା। ତେଣୁ ଇନ୍ଦ୍ର ସୂଚାଇ ଦେଲେ ମହାରାଜ ଦଶରଥ ଆଉ ବଶିଷ୍ଠ ବସିଛନ୍ତି ଇନ୍ଦ୍ର ଆସିଙ୍କୁ କହିଲେ ଯଜ୍ଞର ପୁରା ଆବିର୍ଭାବ ହେଲେ ଦେବତାମାନେ କହିଲେ ଆଜ୍ଞା ଆମେ କେବଳ କାରଣ ଇନ୍ଦ୍ରାୟ ସ୍ୱାହା ବରୁଣାୟ ସ୍ୱାହା ଥିଲେ କୁହାଉଛନ୍ତି ସେମାନେ ଆହୁତି ନଉନାହାନ୍ତି ଯଜ୍ଞ ଷ୍ଟାର୍ଟ ହେଇଗଲାଣି ଆହୁତି ନଉନାହାନ୍ତି କିନ୍ତୁ ଆହୁତି ନେବେନି ବଶିଷ୍ଠ ଭଳି ଋଷିମାନେ ଯେତେବେଳେ ଯଜ୍ଞ ଦେଉଛନ୍ତି ଆହୁତି କେମିତି ନେବେନି ତେଣୁ ସେମାନେ ଆବିର୍ଭାବ ହେଲେ କହିଲେ ଆଜ୍ଞା ଆମେ ଗ୍ରହଣ କରିବୁ ଯଦି ଆପଣ ଆମ କଥା ମାନିବେ ଆପଣ ଭଗବାନଙ୍କୁ ଡାକିବେ ଦଶରଥ ମହାରାଜ ସଂକଳ୍ପ କରନ୍ତୁ ରାମଜୀ ଆସନ୍ତୁ କହିଲେ ହଁ ସେଠୁ ସେ ହିଷ୍ଟ୍ରିଟା କହୁଛନ୍ତି ଏମିତି ତପସ୍ୟା କରିଥିଲେ ବ୍ରହ୍ମାଙ୍କୁ ଠକିଛନ୍ତି ଆଉ ଇଏ ମନୁଷ୍ୟ ହାତରେ ମରିବେ କେବଳ ତେଣୁ ଆପଣ କୁହନ୍ତୁ ଭଗବାନ ମନୁଷ୍ୟ ରୂପରେ ଆସିବେ ସେତେବେଳେ ଆରମ୍ଭ ହେଲେ ଯଜ୍ଞ ସିନା ଆରମ୍ଭ କଲେ କିନ୍ତୁ ଯଜ୍ଞର କିଏ ରହିବେ ଏଠି କହିଲେ ଋଷ୍ୟଶୃଙ୍ଗ ସ୍ତୁ ଋଷ୍ୟଶୃଙ୍ଗକୁ ଆଣିବାକୁ ପଡିବ ଋଷ୍ୟଶୃଙ୍ଗ ଯଜ୍ଞ କରିବେ ବଶିଷ୍ଠ କହିଲେ ଆଉ ଋଷ୍ୟଶୃଙ୍ଗ ଆସିବେନି ଋଷ୍ୟଶୃଙ୍ଗ ହଉଛନ୍ତି ବ୍ରହ୍ମଚାରୀ ଋଷ୍ୟଶୃଙ୍ଗ ତାଙ୍କର ଶରୀରଟା କେମିତିକା ତାଙ୍କର ମୁଣ୍ଡରେ ହରିଣ କଣ କହୁ ସିଂହ ଭଳିଆ ସିଂହ ଥିଲା ତାଙ୍କର ପିତା ଥିଲେ ବିଭାଣ୍ଡକ ବିଭାଣ୍ଡକ ଥିଲେ ବ୍ରହ୍ମଚାରୀ ବହୁତ ନୈଷ୍ଠିକ ବ୍ରହ୍ମଚାରୀ ସେ ପୁରା ଜଙ୍ଗଲ ଭିତରେ ରହୁଥିଲେ ସେ କେବେ ନାରୀ ଦେଖନ୍ତିନି ତେଣୁ ବିମାଣ୍ଡକ ଦଳେ ତପସ୍ୟା କରୁଥିଲେ ଏ ବାଲ୍ମୀକି ରାମାୟଣରେ ଅଛନ୍ତି ବିମାଣ୍ଡକ ପ୍ରାୟ ପୁରାଣ ହିସାବରେ ଅଲଗା ରହିଛନ୍ତି ସେ ଦିନରେ କେବେ ବାହାରନ୍ତିନି କାରଣ ସେ ଚାହାନ୍ତିନି ମୁଁ କାହାକୁ ଜଗତରେ ଦେଖି ସେ ସବୁ ନିତ୍ୟକର୍ମ ସାରି ଦିଅନ୍ତି କେବେ ପ୍ରାତରୁ ଅନ୍ଧାର ପୂର୍ବରୁ ସାରି ଦିଅନ୍ତି ପୁଣି ଭିତରେ ପଶିଯାନ୍ତି ବସିକି ଚିନ୍ତା କରନ୍ତି ଗୋଟେ ଦିନ କେମିତି ତାଙ୍କର ଟିକେ ବିଳମ୍ବ ହେଇଯାଇଛି ତ ଭଗବାନଙ୍କର ଇଚ୍ଛା ନା ରାମ ଆସିବେନି ଋଷିଶୃଙ୍ଗ ନ ଆସିଲେ ରାମ ଆସିବେନି କାରଣ ତାଙ୍କର ଯୋଉ ସଞ୍ଚିତ ତପରୁ ଜଣେ ମୁନି ନା ସେ ତପ କରିଛନ୍ତି ତାଙ୍କ ତପରୁ ଯୋଉ ପୁତ୍ର ଆସିବେ ସିଏ ହିଁ ଯଜ୍ଞ କରିବେ। ବିଳମ୍ବରେ ଆସୁଛନ୍ତି, ବିଳମ୍ବରେ ଆସିଲା ବେଳକୁ ଉର୍ବଶୀ ସେବାଟେ ଯାଉଛନ୍ତି, ସ୍ନାନ କରୁଛନ୍ତି ନଦୀରେ, ସ୍ନାନ କଲାବେଳେ ଉର୍ବଶୀ ଯାଉଛନ୍ତି, ଉର୍ବଶୀଙ୍କ ରୂପକୁ ଦେଖିକି ତାଙ୍କର ସ୍ଖଳନ ହେଇଛି। ଆଉ ସେ ସମୟରେ ଜଣେ ମୃଗ ତଳେ ତଳ ସ୍ରୋତରେ ମୃଗ ତାଙ୍କର ଜଳ ପିଉଛନ୍ତି। ତେଣୁ ବିଭାଣ୍ଡାଙ୍କର ଯୋଉ ସ୍ଖଳିତ ବୀର୍ଯ୍ୟକୁ ସେ ପାନ କରିଥିଲେ କିଏ? ଆଚ୍ଛା, ସେ ମୃଗୁଣୀ ଯଦି ପାନ କଲେ ମୃଗୁଣୀ, ତା ସେ ତ କୁଆଡେ ପଳେଇଥାନ୍ତେ? ଭଗବାନଙ୍କର ଯୋଜନା ନା ମଣିଷ ଏଇଟା କରିଦବ ନା? ମଣିଷ ମଣିଷ କଣ ସେମିତି କଣ ତାର କରିବ ନା? ପଶୁପକ୍ଷୀ ଦ୍ୱାରା କହିବ କି ମୁଁ ଗୋଟେ ସନ୍ତାନ ସୃଷ୍ଟି କରିବି ବୋଲି, ସେ ଯଦି କରିବ ସେଟା ପଶୁ ଗୁଣ ରହିବ। ଯଦି ସାଇନ୍ସ ଯଦି କିଛି ତିଆରି କରିବ ସେ ପଶୁ ଭଳିଆ ଆବାଜ କରିବ, ସେ ବ୍ରହ୍ମଜ୍ଞାନୀ ହବନି, କରିଦେଇ ପାରିବ? ସାଇନ୍ସ ତ ଆଜିକାଲି ସେ ସବୁ କରୁଛି ନା। ଏଇଟା ଯଦି ସେ କଣ ସେ ହାର୍ଟ ବାର୍ଟ ଚେଞ୍ଜ ଚାଞ୍ଜ କରି କଟାକଟି କରିକି ସେଠି ଥୋଇ ଦଉଛନ୍ତି, ଏଇଟା ଥୋଇ ଦଉଛନ୍ତି। ତୁମେ ଚିନ୍ତା କର, ଆତ୍ମା ଶରୀରଟାକୁ ଧରିଛି, ତୁମେ କେବେ ଏଥିରେ ଆଶ୍ଚର୍ଯ୍ୟ ହବନି। ଆତ୍ମା ଶରୀରଟାକୁ ଧରିଛି, ଶରୀରଟା କେତେମାନେ ଛାଡ଼ିବନି ଯେ ତୁମେ ତା କର୍ମଫଳ ସରି ନାହିଁ। ଦେଖ, ହାର୍ଟ ହାର୍ଟ ଚିରାଚିରି ହେଇକି ଆତ୍ମାଟା ରହୁଛି, କିନ୍ତୁ କରୋନାରେ ଜୀବନ ଚାଲିଯାଉଛି। ଡକ୍ଟର କିଛି ନାହିଁ, ମରିବା ବେଳେ ଡକ୍ଟର ବଞ୍ଚିବ ନା? ଆତ୍ମା ତ ଶରୀରଟାକୁ ଛାଡ଼ିବା ପାଇଁ ଚାହିଁବ, ତାହେଲେ ସବୁ ଫେଲ ହେଇଯିବ। ଯଦି କେହି ଚିନ୍ତା କରିବ, ତାହେଲେ ଆମେ ସେଇ ପଶୁପକ୍ଷୀ ଗର୍ଭରେ ଏ ବିଭାଣ୍ଡଙ୍କ ଭଳିଆ ଆମେ ରହିବୁ, ସେମିତି ଯଦି କରିବୁ ସେମିତି କରିବ କରିବ, ତୁମେ ବ୍ରହ୍ମଜ୍ଞାନୀ ହେଇପାରିବନି, ବଦମାସ ହବ ନା? ସେ ପଶୁ ଭଳିଆ ସ୍ୱଭାବ ହବ, ବିଜ୍ଞାନ ଯଦି କରିବ। ତେଣୁ ଏଟାକୁ ଶୁଣିକି ବିଜ୍ଞାନ ଉପରେ ଆପ୍ଲାଏ କରିବେନି କି? ତେଣୁ ସେ ବିଭାଣ୍ଡଙ୍କର ସଞ୍ଚିତ ତପୁରୁ ସେ ଆସିଲେ, ଆଉ ମୃଗୁଣୀ କୁଆଡେ ଗଲେନି, ସେ କେବଳ ସେ ଋଷିମୁନିଙ୍କ ଆଶ୍ରମ ଭିତରେ ଘୁରି ବୁଲୁଥିଲେ, ସେଇ ବନର ପରିବେଶ ଭିତରେ ରହୁଥିଲେ, ଯେମିତି ଭରତ ମହାରାଜ ରହୁଥିଲେ ସେଇ ଖଣ୍ଡ ଭିତରେ, ବନଖଣ୍ଡ ଭିତରେ ସେ ସେମିତି ରହିଲେ। ତାପରେ କିଛି ଦିନ ପରେ ମୃଗୁଣୀ ପ୍ରସବ କଲେ, ସେଥିରେ ଋଷ୍ୟଶୃଙ୍ଗ ଜାତ ହେଲେ, ବିଭାଣ୍ଡଙ୍କର ପୁତ୍ର। ଆଉ ଇଏ ବିଭାଣ୍ଡକୁ ଜାଣିପାରିଲେ ଇଏ ମୋର ପୁତ୍ର ବୋଲି, ସେ ଜାଣିଥିଲେ ପୁତ୍ରର ସବୁ ଲକ୍ଷଣ ଜାଣିଦେଲେ। ଆଉ ସେ କହିଲେ, ମୋ ପୁତ୍ରକୁ ମୁଁ ଏମିତି ତପସ୍ୱୀ କରିବି, କାରଣ ଉର୍ବଶୀ ସିନା ଆସିଲେ ବୋଲି ମୋର ଆଜି ଏ ସ୍ଖଳନ ହେଇଗଲା। ତେଣୁ ମୁଁ ଅଭିଶାପ ଦଉଛି, ଯିଏ ଏଠିକି ଆସିବ, କୌଣସି ନାରୀ ଏଠି ପ୍ରବେଶ କଲା ମାନେ ଭସ୍ମ ହେଇଯିବ। ତାଙ୍କ ପୁତ୍ରଙ୍କୁ କେବେ ନାରୀ ଦର୍ଶନ କରିବା ପାଇଁ ଦଉନଥିଲେ ଋଷ୍ୟଶୃଙ୍ଗକୁ, ବିନା ମୃଗୀ ସୁତଃ। ତୃତୀୟ ସ୍କନ୍ଦର ଦେଖିବେ, ଏସବୁ କୌଣସି କଳ୍ପନା ଜିନିଷ ନୁହେଁ, ଭାଗବତ ସହିତ ସମ୍ବନ୍ଧିତ କରିବାକୁ ପଡିବେ। ଭଗବାନ କପିଳ ମା ପୁଅଙ୍କର ପ୍ରସଙ୍ଗ ନା, ଏ ଜଗତରେ କେହି ଜଣେ ନାହାନ୍ତି। ଋଷ୍ୟଶୃଙ୍ଗର ଉଦାହରଣ ଦିଆଯାନ୍ତି, ଏତେ ବଡ ଋଷିଙ୍କର ପତନ ହେଇଗଲା, ନାରୀ କଣ ନ କରିପାରେ? ସେଠି ଋଷ୍ୟଶୃଙ୍ଗର ଉଦାହରଣ ଦିଆହେଇଛି, ମା ପୁଅଙ୍କର, କପିଳଦେବ ଆଉ ଦେବହୂତିଙ୍କର ସମ୍ବାଦରେ ଆପଣ ଦେଖିବେ ସେଠି। ଆଉ ସେ ତ ଅଭିଶାପ ଦେଇକି ସେ ରଖିଛନ୍ତି, ଏଣେ ଏପଟରେ ଦେଖନ୍ତୁ ଅଙ୍ଗ ଦେଶରେ ଅଙ୍ଗରାଜାଙ୍କର କିଏ ରୋମପାଦଙ୍କର, ତାଙ୍କର ସେଠି ବର୍ଷା ହଉନି, ଦୁର୍ଭିକ୍ଷ ହେଇଗଲାଣି। ଦୁର୍ଭିକ୍ଷର କାରଣକୁ ପଚାରିଲେ, ମୁନି ଋଷିମାନଙ୍କୁ ପଚାରିଲେ, ବଶିଷ୍ଠ ଆଦି ସବୁ ବ୍ରାହ୍ମଣମାନଙ୍କୁ ଡାକିଲେ, ବସେଇଲେ, ବସେଇଲା ପରେ ତାଙ୍କୁ ପଚାରିଲେ କାହିଁକି ଦୁର୍ଭିକ୍ଷ ହେଉଛି ନା, ତୁମେ ବ୍ରାହ୍ମଣଙ୍କୁ ଅବମାନନା କରିଛ, ବୈଷ୍ଣବ ଅପରାଧ ତୁମେ କଲା ମାନେ ସେ ରାଜ୍ୟ ବି ନଷ୍ଟ ହେଇଯିବ, ବୈଷ୍ଣବ ଅପରାଧ କେବେ କରିବେନି। ସେ କହିଲେ ସେ ସ୍ଥାନ ନଷ୍ଟ ହେଇଯିବ, ଆଉ ବୈଷ୍ଣବ ଅପରାଧ ଭଲ ନାହିଁ। ଆଉ ବ୍ରାହ୍ମଣଙ୍କୁ ଅଭିଶାପ ଦେଇଛନ୍ତି, ବ୍ରାହ୍ମଣ ରୁଷ୍ଟ ହେଇଯାଇଛନ୍ତି, କାହା ଉପରେ? ରୋମପାଦଙ୍କ ଉପରେ। ତେଣୁ ତୁମେ ଋଷ୍ୟଶୃଙ୍ଗକୁ ଆଣିପାରିଲେ, ସେ ଯେହେତୁ ବିଭାଣ୍ଡଙ୍କର ପୁତ୍ର, ଅତି ନୈଷ୍ଠିକ ବ୍ରହ୍ମଚାରୀ, ସିଏ ଆସିଲା ପରେ କେବଳ ସମ୍ଭବ ହବ, ବର୍ଷା ହବ ନହେଲେ ହବନି। ଆଚ୍ଛା, ସମସ୍ତଙ୍କର ଭାଳାଣି ପଡ଼ିଲା, ସେ ଖବର ନେଲେ ବିଭାଣ୍ଡଙ୍କର ଆଶ୍ରମ ଭିତରୁ କେହି ପ୍ରବେଶ କରିପାରିବେ ନାହିଁ, ଯିଏ ପ୍ରବେଶ କରିବେ, ଯେକୌଣସି ନାରୀ ପ୍ରବେଶ କରିବ, କାରଣ ବିଭାଣ୍ଡଙ୍କ ଶପଥ ନେଇଥିଲେ ମୋ ପୁତ୍ର କୌଣସି ନାରୀକୁ ନ ଦେଖନ୍ତୁ, ସେ ମୋଠାରୁ ବି ବଡ଼ ବ୍ରହ୍ମଚାରୀ ହୁଅନ୍ତୁ। ବ୍ରହ୍ମଚାରୀ ଅର୍ଥ, ବ୍ରହ୍ମଚାରୀର ବିଭିନ୍ନ ଅର୍ଥ ଅଛନ୍ତି। ବ୍ରହ୍ମଚାରୀ ଗୋଟେ ଅର୍ଥ ହେଉଛି ଯେଉଁମାନେ ବେଦ ଅଧ୍ୟୟନ କରନ୍ତି, ବ୍ରହ୍ମଜ୍ଞାନ ସବୁବେଳେ, ଉଦ୍ଧାର ତେଶ ହେଇକି ବ୍ରହ୍ମଜ୍ଞାନ ସାଧନ କରିବେ। କାରଣ ଜଣେ ଉଦ୍ଧାର ତେଶ ବ୍ରହ୍ମଚାରୀ ନ ହେଇପାରିଲେ ତା ମନ ବିକ୍ଷିପ୍ତ ହବ, ତାର ଗୋଟେ ଡିଟର୍ମିନେସନ, ଯୋଉଟା ଭୋ ପାୱାର ଷ୍ଟ୍ରଙ୍ଗ ଡିଟର୍ମିନେସନଟା ଆସିବନି, ତା ମନଟା ସବୁବେଳେ ଗୋଟେ ଉପରେ ରହିବନି। ସେଥିପାଇଁ ସେ କହିଲେ ମୋ ପୁତ୍ରକୁ ମୁଁ ସେମିତି ଗୋଟେ ନୈଷ୍ଠିକ ବ୍ରହ୍ମଚାରୀ କରେଇବି, ସେ ବେଦ ଅଧ୍ୟୟନ କରିବ, ୟା ଭିତରେ ଅସୁବିଧା ହେଇଗଲେ। ତେଣୁ ପୁରା ସମସ୍ତଙ୍କୁ ଡାକିଲେ ରାଜ୍ୟବାସୀଙ୍କୁ, ଦେଖ ବର୍ଷା ହଉନି, ଦୁର୍ଭିକ୍ଷର କାରଣ ହଉଛି ମୁଁ ଅପରାଧ କରିଛି। ତେଣୁ ଋଷ୍ୟଶୃଙ୍ଗକୁ କିଏ ଆଣିପାରିବ, କିଏ ରାଜି ହେଲେଣି? ସେସବୁ ଜଣେ ବେଶିଆ ଥିଲେ, ଆରେ କୌଣସି ସାଧାରଣ ବେଶିଆ ତାଙ୍କୁ ଆଣିପାରିବେନି, ସେସବୁ ଅପସରା। ମନ୍ଥରା ଯେମିତି, ମନ୍ଥରା କିଏ? ସେ ଯେଉଁ ମନ୍ଥରାକୁ ଗାଳି ଦଉଛେ ଗାଁରେ କୁହନ୍ତିନି, ଗାଁରେ କଣ କୁହନ୍ତୁ? ଗାଁରେ ଯୋଉ ସ୍ତ୍ରୀ ଲୋକମାନେ ଝଗଡା ଲଗାନ୍ତି ତାଙ୍କୁ ହେଇ ମନ୍ଥରା ହେଲା, ଆଉ ଯୋଉ ପୁରୁଷ ଲୋକମାନେ ଝଗଡା ଲଗାନ୍ତି ତାଙ୍କୁ କଣ କୁହନ୍ତି, ଇଏ ଶକୁନି। ନାରଦ ସବୁ ଅଲଗା, ନାରଦଙ୍କୁ ନାରଦରା ତିଆରି କରାହେଇଛି। କଣ ନାରଦଙ୍କୁ କଣ କୁହନ୍ତି, କଳି ଲଗା ନାରଦ। ଆରେ ନାରଦ କେବେ କଳି ଲଗେଇ ନାହାନ୍ତି, ନାରଦ ଲୀଳା ପାଇଁ ଏଗୁଡା ସବୁ କରିଛନ୍ତି, ଏସବୁ ଭୁଲ। ନାରଦଙ୍କ ନାଁ କେବେ କହିଏନି, ନାରଦ ଲୀଳା ପାଇଁ ମୁନି ମୁନି ଭିତରେ ଝଗଡା ଲଗେଇଦେଲେ ଲୀଳାଟା ହବ, ଲୀଳାଟା ପାଇଁ। ଏ ଶକୁନି ଆଉ ମନ୍ଥରା, ମନ୍ଥରା କିଏ, ସିଏ ବି ଅପସରା। କାରଣ ମନ୍ଥରାର ଯେତେବେଳେ ପୁରାଣରେ ଦେଖାଯାଉଛି, ମୁଁ ଦେଖୁଥିଲି ଥରେ, ମନ୍ଥରାର କଣ ତାର ଜୀବନ ଚରିତ୍ରଟା କେହି ଜାଣନ୍ତିନି। ଆଚ୍ଛା, କହିକି ସବୁଠୁ ବୁଦ୍ଧିମତୀ, କିନ୍ତୁ ସେ ପରାସ୍ତ ହେଇଗଲେ। ହଠାତ୍ ଆସିକି ଅଯୋଧ୍ୟାରେ ପହଞ୍ଚିଲେ କିଏ, ମନ୍ଥରା। ଜାଣିପାରିଲେନି, ଗୋଟିଏ ଦାସୀ ସିଲେକ୍ସନରେ ଭୁଲ ହେଇଗଲା, ଗୋଟେ ବଂଶ ଚାଲିଗଲା। ଅବଶ୍ୟ ଭଗବାନଙ୍କ ଲୀଳା, କାରଣ ସେ ତ ଦାସୀ ନୁହନ୍ତି ନା, ଅପସର ମାନେ ଦେବତାମାନେ ଅପସରକୁ ପଠାଇଲେ, ତୁ ଯା ଏ ଲୀଳା ସମ୍ପାଦନ କରିବା ପାଇଁ ହେଲେ, କାରଣ ତୁମେ ନଗଲେ ସବୁ ହେଇପାରିବ, ଗୋଟେ ଜିନିଷ ହେଇପାରିବନି। କଣ ହେଇପାରିବନି, ରାମ ବନକୁ ଯିବେନି। ରାମ ବନକୁ ନଗଲେ, ନା ନା ରାବଣ ମରିବନି, ରାମ ବନକୁ ଚାଲିଗଲେ ଭଲ ହବ, ମୁନି ଋଷିମାନଙ୍କର ଦୁଃଖ ଚାଲିଯିବ। ମୁନି ଋଷିମାନେ ବହୁତ ଦିନରୁ ରହିଛନ୍ତି, ତପ କରୁଛନ୍ତି ସେମାନେ, କିନ୍ତୁ ସୀତାଙ୍କୁ ତୁମେ ନଗଲେ ସୀତା କେବେ ବନକୁ ଯିବେନି। ରାମ ବନବାସ ପ୍ରସଙ୍ଗଟା ଆସିଲେ ତ ସୀତା ଯିବେ, ତୁମେ ଗଲେ ରାମ ବନବାସ ରାମ ବନକୁ ଯାଆନ୍ତୁ, ତୁମେ କହିଲା ମାନେ, ସିଏ ଯେହେତୁ ପତିବ୍ରତା ନାରୀ, ସେ କଣ କରିବେ, ସାଙ୍ଗରେ ଯିବେ। ତେଣୁ ରାମ ବନକୁ ଯିବା ଏତେ ଇମ୍ପୋର୍ଟାଣ୍ଟ ନାହିଁ, ସୀତା ବନକୁ ଯିବା ଦରକାର। କାରଣ ସୀତା ବନକୁ ଗଲେ ରାବଣ ହରଣ କରିବେ, ରାବଣ ହରଣ କଲା ପରେ ରାମ ତାଙ୍କୁ ମାରିବେ। ତେଣୁ ଦେବତାମାନଙ୍କର ଟାର୍ଗେଟ ଥିଲା କିଏ, ସୀତା ବନକୁ ଯାଆନ୍ତୁ, କିନ୍ତୁ ସୀତା କେମିତି ବନକୁ ଯିବେ, ରାମ ବନକୁ ଯିବାର ଅଛନ୍ତି। ତେଣୁ ଏ ମନ୍ଥରାଙ୍କର କୌଣସି ଏଭଳି ଜନ୍ମ ଚରିତ୍ର, ତାଙ୍କର ବଂଶାନୁଭବ, ତାଙ୍କର ପିତାମାତାର କୌଣସି ପ୍ରମାଣ ଆପଣ ପାଇବେନି ଶାସ୍ତ୍ରରେ। ତାଙ୍କୁ ସେ ଅପସର ତାଙ୍କୁ ଦେବତାମାନେ ପଠେଇଛନ୍ତି ଏ ଲୀଳା ସମ୍ପାଦନ କରିବା ପାଇଁ, ଗାଳି ସେ ଖାଆନ୍ତି ଯେହେତୁ ଲୀଳାଟା, ଶକୁନି ଯେମିତି ଗାଳି ଖାଆନ୍ତି, ମନ୍ଥରା ଯେମିତି ଗାଳି ଖାଆନ୍ତି, ସେ କେବଳ ଗାଳି ଖାଉଛନ୍ତି, କିନ୍ତୁ ସେ କଣ କରିବେ, ତାଙ୍କ ଦୋଷ ବି କଣ, ସେ ତ ଲୀଳା ସମ୍ପାଦନ କରିବା ପାଇଁ ଆସିଛନ୍ତି। ତେଣୁ କହିକି ତାଙ୍କୁ ରଖିଦେଇଥିଲେ ଅତି ସେବିକା କରିକି, ଅତି ଆଉ ସେ ଏତେ ବିଚକ୍ଷଣା ଥିଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କ, ଏଥିପାଇଁ ଗୋଟେ ଶିକ୍ଷା ରଖା ହେଲା, ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ କେବେ କାହା ଆଗରେ କହିବ। ତାଙ୍କର ପ୍ରେମଟାକୁ ସେଠି କହିଦେଇଥିଲେ ବୋଲି ମନ୍ଥରା ଆଜି ଏହା କଲା ନା, ଆଉ କଣ, ମୋ ସ୍ୱାମୀ ମୋତେ ଏତେ ଭଲ ପାଆନ୍ତି, ସେ ମୋତେ ବର ଦେଇଛନ୍ତି, ଯେତେବେଳେ ଯାହା ମାଗିବି ସେଟା କହିଦେଇଥିଲେ। ତାଙ୍କ ପ୍ରେମ ସମ୍ପର୍କଟାକୁ ଆଜି ଦେଖ, ଆଜି କଣ ସେ ବାର୍ଗେନିଂ କଲା, ଆଉ ସେଥିରେ ମୁଁ ଏଇଟାକୁ ଲଗଉ ନା, ଭାଗ ବର୍ତ୍ତମାନ କାହାକୁ କହିବନି, ପ୍ରେମଟା କାହାକୁ କୁହାଯାଏ ନା, ତା ପ୍ରମାଣ ହେଲା ଏଇଟା। ସେ ତ ଜାଗତିକ ଜିନିଷ ନୁହେଁ, ଆଇ ଏଗୁଡ଼ାକ ତୁମେ ମୋବାଇଲ ମୋବାଇଲ ଏଗୁଡ଼ାକ କଣ କରୁଛି, ସେ ତ ମୋବାଇଲ ଭିତରେ ଷ୍ଟୋର ହେଇକି ରହିଲା, ସେ ଜାଣିଲା, କେହି ନ ଜାଣିଲା ମୋବାଇଲ ଜାଣିଲା, ସେ ଯୋଉଦିନ ଲିକ୍ କରିବ ସେ ହବନି, ତାକୁ କାହା କହିବନି। ସିଏ କଣ କହୁଥିଲି, କେଉଁ କଥା କହୁଥିଲି, ମନ୍ଥରା ଏଣେ ରାମ ବନକୁ ଯିବାର ଅଛି, ସୀତା ବି ବନକୁ ଯିବାର ଅଛି, ରାମ ତ ଆବିର୍ଭାବ ପ୍ରସଙ୍ଗଟା ଏମିତି, ବ୍ରାହ୍ମଣ ମାନଙ୍କୁ ସେଣେ ଅବମାନନା କରିଛନ୍ତି, ଏଇ ଯେ ବେଶିଆ କଥା କହୁଥିଲି, ସେ ବେଶିଆ କଥାରୁ ଏଠି ଯାଇଥିଲି, ବେଶିଆ ହଉଛନ୍ତି ଅସରା ଯେମିତି, ଇଏ ବି ସେମିତିକା, ସେ ବେଶିଆ କହିଲେ ମୁଁ ଯାଉଛି ଆଗେ ଦେଖିକି ଆସିବି ବିଭାଣ୍ଡକ କେଉଁଠି ରହୁଛନ୍ତି। ବେଶିଆ ଆଗେ ଗୋଟେ ପୁରା ଖାଦ୍ୟପତ୍ର ସବୁ ଧରିକି ଯାଇଛି, ପୁରା ବିମାନରେ କଣ ସରି ବୋଟରେ ନୌକାରେ ଜଳପଥରେ ଯାଇଛି, ସ୍ଥଳପଥରେ ଗଲେ ଅସୁବିଧା, ସେ ତ ସାଧୁମାନେ ନଦୀକୁ ଆଶ୍ରୟ କରିକି ରୁହନ୍ତି, ଜଳପଥରେ ଯାଇକି ସେ କ୍ୟାମ୍ପ ପକେଇକି ଦେଖିଛି। ତେଣୁ ବିଭାଣ୍ଡକ ଦିନମାନେ ସବୁ କଣ କରନ୍ତି, ସେ ତାଙ୍କର ତପରେ ରୁହନ୍ତି, ଋଷିସଙ୍ଘ ବି ତପ କରନ୍ତି, କେବଳ ଫଳମୂଳ ପାଇଁ ଋଷିସଙ୍ଘ ଯାଆନ୍ତି। ତେଣୁ ସିଏ ଖାଲି ଦେଖନ୍ତି ଇଏ ବର୍ଡର କେତେବେଳେ କ୍ରସ୍ କରୁଛି, ପାକିସ୍ତାନ ଭାରତ ଯଦି ବର୍ଡର ବର୍ଡର କେତେବେଳେ କ୍ରସ୍ କରୁଛି, ଖାଲି ବର୍ଡର କ୍ରସ୍ କଲେ ସେ ମୋସାନ କଥାବାର୍ତ୍ତା କରିବାର ଥରେ, ସେ ତ ଅବସର ସେ ଆସୁଛନ୍ତି ସେ ଲୀଳା ସମ୍ପାଦନ କରିବା ପାଇଁ। ତେଣୁ ଋଷିଶୃଙ୍ଗ ଏ ତ ଭଗବାନଙ୍କର ଯୋଜନା, ରାମଜୀ ଆସିବେ, ପଳେଇ ଆସିଛନ୍ତି ଆଶ୍ରମର ବାହାରକୁ ଫଳମୂଳ ତୋଳିବା ପାଇଁ ଆସିଛନ୍ତି, ଆସିବା ସମୟରେ ଦେଖା ହେଇଯାଇଛନ୍ତି କିଏ, ଅବସର। ସେ ପ୍ରଥମ ଥର ପାଇଁ ଜୀବନରେ ନାରୀକି ଦେଖୁଛନ୍ତି, ସେ ଭାବିଲେ ଇଏ ବି ଗୋଟେ ପଶୁ,
ବଡ ଭିତରେ ସୁପସୁଆ ପୁରୁଷ ନାରୀ କୌଣସି କିଛି ନଥିଲେ, ପୁରୁଷ ନାରୀ ଇଏ ଗୋଟେ ପୁରୁଷ ଇଏ ଗୋଟେ ନାରୀ, କାରଣ ଆମର ସିନା ଦେହ ଧର୍ମଟା ଅଛି ବୋଲି କାମଟା ଶରୀର ଚାଲି ଆସୁଛି ବୋଲି ଆମେ ଗୋଟେ ଡିଷ୍ଟିଙ୍କସନଟା ନେଚୁରାଲି ଆଟ୍ରାକ୍ସନ ହେଇ ଆସୁଛି, ଗୋଟେ ପୁରୁଷ ଗୋଟେ ସ୍ତ୍ରୀ, ଆମେ ଶିଖିବାକୁ ପଡ଼ୁନି, ଏଇଟା କାମର ଗୁଣ, ସେମାନଙ୍କର ତ କାମ ନାହିଁ ନା, ସେମାନେ ସବୁ ମୁନି ଋଷିଙ୍କ ପାଖରୁ ଆସିଛନ୍ତି ଆଉ ପୁରା ତପସ୍ୱୀ, ତାଙ୍କ ଡିଷ୍ଟିଙ୍କସନ ସିଏ ଭାବୁଥିଲେ ଇଏ ଗୋଟେ ପଶୁଟା, କିନ୍ତୁ ଭଲ ପଶୁଟା, ଇଏ କଣ ଭଲ ଭଲ କଥା କହୁଛି ଆଉ ମଧୁର କଥା କହୁଛି, ତା ହାସ୍ୟ ଇଏ ପ୍ରଥମ ଥର ପାଇଁ ଦେଖିଲେ ତାଙ୍କ କଥାଟା, ଯେତେବେଳେ ତାଙ୍କୁ ଦେଖିଲେ ପ୍ରଥମ ଦିନ ଦେଖିଦେଲେ ତାପରେ ଛାଡ଼ିଦେଲେ ତାକୁ, ଆଉ ଯାଉ ସେ ଯା, ତାଙ୍କ ରୂପଟାକୁ ଇଏ ଦେଖିଦେଲା ପରେ ତାଙ୍କ ଏ ତ ପ୍ରଭୁଙ୍କର ମାୟା ନା, ଭଗବାନ ତ ଏଟା ନକଲେ କଣ ସେ ତାଙ୍କ ହୃଦୟ ଭିତରେ ଗୋଟେ ନାରୀର ଚିତ୍ରଟା ରହିଯିବ ନା, କଣ ରହିବେନି, କିନ୍ତୁ ଇଏ କଣ କରିଥିଲେ ଇଚ୍ଛାଲାକ, ଇଏ ବାବାଜୀ ଫଳମୂଳ ଖାଉଛି ନା, ବାବାଜୀ ମିଠା ଦେବାର ଅଛି, ବ୍ରାହ୍ମଣେ ମଧୁରା ପ୍ରିୟା, ବ୍ରାହ୍ମଣ ମାନେ ମିଠା ଖାଇବାକୁ ଭଲ ପାଆନ୍ତି, ବାବାଜୀ ମାନେ ମିଠା ଖାଇବାକୁ ଭଲ ପାଆନ୍ତି, ମିଠାଟା ତାଙ୍କର ଶତ୍ରୁ, ବ୍ରାହ୍ମଣ ମଧୁରା ପ୍ରିୟା, ବ୍ରାହ୍ମଣ ମାନେ ମଧୁର ମାନେ ମଧୁର ଖାଇବାକୁ ଭଲ ପାଆନ୍ତି, କାରଣ ସେଟା ହେଉଛି ବ୍ରହ୍ମଚର୍ଯ୍ୟର ହାନି ଅଙ୍ଗ, ବ୍ରହ୍ମଚର୍ଯ୍ୟ କେବେ ଜଣେ ହେଇପାରିବେନି ମଧୁର ପ୍ରିୟ ହେଲେ, କାରଣ ତାଙ୍କ ବାପା ସବୁବେଳେ ତାଙ୍କ ବାପା ଲିମ୍ବ ଶୁଣୁଥିଲେ, ସେ କେବଳ ଲିମ୍ବ ଖାଇକି ବଞ୍ଚନ୍ତି, ଆଉ ତୁମେ କହିଲ ମୁଁ ଲିମ୍ବ ଖାଇକି ବ୍ରହ୍ମଚାରୀ ତୁମେ ମରିଯିବ, ତୁ ସେଟା କୁହନି, ସେମାନେ ବ୍ରହ୍ମର୍ଷି ଥିଲେ ସବୁ, ତୁମେ ସେଟା ଭଲ କରିବ, ତୁମେ ରୋଗ ହେଇଯିବ, ଗ୍ୟାସ ଫ୍ୟାସ୍ ହେଇକି ମରିଯିବ ସବୁ, ସେଟା ଉଗ୍ର ଜିନିଷ, ସିଏ ସକାଳୁ ଉଠନ୍ତି କେବଳ ଲିମ୍ବ ବୃକ୍ଷକୁ ଯିବେ, ତାର ଚର୍ମ ଗୁଡିକୁ ଚୋବେଇବେ, ତାର ଯୋଉ କଣ କହୁଛ ଛାଲିଟା ବକଳ ଗୁଡା ଖାଇବେ, ଚୋବେଇ ଖାଇଦେବେ, ଖାଇ ଯାଇ ବସିବେ ତପସ୍ୟା, ତାଙ୍କର ବଳ ହଉଛି ଭଗବାନଙ୍କ ସହିତ ସମ୍ବନ୍ଧ, ଏଇସବୁ ଖାଦ୍ୟପେୟର ନୁହେଁ, ଆଉ ତେଣୁ ସିଏ ମଧୁର କୋଉଠି ଖାଇବେ, ସେ ଫଳମୂଳ ଖାଉଥିଲେ, ଇଏ ଲିମ୍ବ ଫିମ୍ବ ଖାଉଥିଲେ, ଇଏ 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 ବେଶିଆ କଣ କରିଛନ୍ତି, ଧରିକି ଯାଇଛନ୍ତି କଣ ସବୁ ମିଠା ପୁରା ଘୃତ, ସେତେବେଳେ ଯୋଉ ଘିଅ ମିଳୁଥିବ ଜାଣିଥିବ, ଅରିଜିନାଲ ଗାଈ ଗାଈ ଘିଅ, ଆଉ ପୁରା ମଧୁର ସବୁ ଜିନିଷ ତିଆରି କରିକି ସୁଇଟ୍ ସବୁ କରି ନେଇଛନ୍ତି, ଲଡ଼ୁ ଫଡ଼ୁ କରି ନେଇଛନ୍ତି, ଆଉ ନେକ୍ସଟ ଡେ ଯେତେବେଳେ ଆସିଲେ ତାପରେ ତ ଥରେ ସେମିତି ଆସିଛନ୍ତି ବୁଲିବା ପାଇଁ, ତାଙ୍କୁ ଖାଇବାକୁ ଦେଲେ ଏଇ ମଧୁର ଜିନିଷଟାକୁ ଖାଇଛନ୍ତି, ପ୍ରଥମ ଜୁହା ତାର ମଧ୍ୟ ଜୁହା ଅତି, ଭକ୍ତିନ ଠାକୁର ଛୋଟିଆ ଆଚାର୍ଯ୍ୟ ନୁହନ୍ତି, ଭଗବାନଙ୍କ ସପ୍ତମ ଗୋସ୍ୱାମୀ, ସିଏ ଜିଭାରେ ଥରେ ମଧୁର ଜିନିଷଟା ବାଜିଲା ସରିଲା, ଆସି କଣ ପ୍ରସାଦ ନା କଣ ସେଟା, ସେଟା ଆସି ତ ଏଟା ପ୍ରଭୁଙ୍କ ଲୀଳା, ତାଙ୍କୁ ତ ତାଙ୍କୁ ବି ଘୃଣା ଦୃଷ୍ଟିରେ ଦେଖିବା ଠିକ ନାହିଁ, ଆସି ତ ପାଇଦେଲା, ଆଉ ପାଇଦେଲା ମଧୁର ଜିନିଷଟା ତା ହୃଦୟ ଭିତରେ ଚାଲି ଆସି ଚିନ୍ତା, ତାହେଲେ ତୁମ ଆଶ୍ରମ କୋଉଠି, ସିଏ ଭାବୁଛି ଇଏ ବି ଗୋଟେ ବାବାଜୀ, ସିଏ ଭାବୁଛି ମୁଁ ବି ମଠ ରହୁଛି, ମୁଁ ତ ଏଇ ଫଳମୂଳ ଗୁଡା ଖାଉଛି, ଲିମ୍ବ ପିତା ଖାଉଛି, ବାପା ଶିଖଉଛି, ଇଏ ତ ଭଲ ଖାନା ଖାଉଛି, ଇଏ ମଠରେ ବାବାଜୀ ମଠ ଚେଞ୍ଜ କରେ ଖାନା ପାଇଁ, ବ୍ରାହ୍ମଣ ଭଲ ଖାନା ପିନା ମିଳିଲା ଚାଲ ବାବାଜୀରେ, ଆଉ କଣ ତା ଘର ଦ୍ୱାର ନାହିଁ, ଭଲ ଭୋଜନ ଭୋଜନ ଦିଟା ଯୋଉଠି ବାଲାନ୍ସ ହେଲା ବାବାଜୀ ତାର ଚାଲିଲା, ଆଉ ସିଏ କାହିଁକି ୟା ମଠ ତ ଭଲ ମଠ, ଆମ ମଠରେ ତ ଖାଇବା ପିଇବା ରେଷ୍ଟ୍ରିକ୍ସନ ବହୁତ ଅସୁବିଧା, ତୁମ କୋଉଠି ମଠ, ସିଏ ଭାବୁଥିଲା ଇଏ ବି ଗୋଟେ ବାବାଜୀ, ସେ ବେଶୀ ବାବାଜୀ ଭାବୁଥିଲା, ସିଏ ଜାଣିନି ନା ନାରୀ କିଏ, କହିଲା ମୋର ଆଶ୍ରମ ଅଛି, ସିଏ ତାକୁ ଠକେଇଲା, ମୋର ଆଶ୍ରମ ଅଛି ବହୁତ ସୁନ୍ଦର ମଧୁର ସେ ଭୋଜନ ମିଳେ, ମୁଁ ତ ବାବାଜୀ ବାବାଜୀ ଯୋଉ ଆଶ୍ରମରେ ଗୋଟେ ରହିବି ଆଉ କଣ, କିନ୍ତୁ ତାକୁ ଦର୍ଶନ କରିକି ସେ ଯୋଉ ମଧୁର ବାର୍ତ୍ତାଳାପ କରିକି ସେ ମିଷ୍ଟାନ୍ନ ଖାଇକି ଯେତେବେଳେ ଆସିଛନ୍ତି, ଆସିଲା ପରେ ତାର ଚିତ୍ରଟା ହୃଦୟ ଭିତରେ ରହିବ, ମାୟାଶକ୍ତି ନା, ମାୟାଶକ୍ତି କଣ କରେ, ଗୋଟେ ରୂପଟାକୁ ପୁରୁଷ ଭିତରେ ନାରୀ ରୂପ, ନାରୀ ଭିତରେ ପୁରୁଷ ରୂପ ବନ୍ଧନ ରଖିବ ନା, ଜଗତ ଜୀବର କର୍ମ ଜୀବ କାମନା କରିଛି ଜଗତରେ ଭୋଗ କରିବ, ସେଥିପାଇଁ ଶରୀରଟା ମିଳିଛି, ଯେଉଁ ଚିତ୍ରଟା ଆମ ହୃଦୟ ଭିତରେ ରହୁଛି ନାରୀର ପୁରୁଷ ଚିତ୍ର ପୁରୁଷର ନାରୀ ଚିତ୍ର, ସେଇଠି ଆମେ ଏଇ ଲୀଳା ମାଧ୍ୟମରେ କୃଷ୍ଣଙ୍କ ହୃଦୟ ଭିତରେ ରଖିବା, ସ୍ଥାବର ଜଙ୍ଗମ ଦେଖେ ନା ଦେଖ ତାର ମୂର୍ତ୍ତି ସର୍ବତ୍ର ହୁଏ ତାର ଇଷ୍ଟ ଦେବ, ଭଗବାନଙ୍କୁ ଦେଖିବା ସେତେବେଳେ ଯାଇକି ବନ୍ଧନ ମୁକ୍ତ ପାଇବା, ନହେଲେ କଣ ଛୋଟିଆ କାମ ନା କଣ ଛୋଟ କାମ, ଏବେ ମୁଁ ସେଇ ପିଲାମାନେ ଆସିଥିଲେ ତାଙ୍କୁ ସେ ପଢ଼ଉଥିଲି ପ୍ରଭୁପାଜୀ ମହାରାଜ ତାଙ୍କ ତାତ୍ପର୍ଯ୍ୟରେ କଣ ଲେଖୁଛନ୍ତି ରାମଙ୍କ କଥାରେ, ସିଏ କେଉଁ କଥା ମୁଁ କହୁଥିଲି ପରେ ଶୁଣିବା, ସିଏ ଯେତେବେଳେ ରାମଜୀ ଗଲେ ସରି କଣ ତାଙ୍କ ନା ଋଷେଶ୍ୱରଙ୍କ ଯାଇକି ବସିଛନ୍ତି ଆଶ୍ରମରେ, ବିଭାଣ୍ଡକ ଜାଣିଦେଲେ ମୋ ପୁତ୍ରର ମତି ଆଉ ନାହିଁ ଭଗବାନ ପାଖରେ, ସ୍ଖଳିତ ମତି ହେଇଗଲା, ସ୍ଖଳିତ ମତି କଣ ବୁଝିପାରୁଛନ୍ତି, ମାନେ ଫ୍ଲକ୍ଚୁଏଟିଂ ଇଂଲିଶ ଫ୍ଲକ୍ଚୁଏଟିଂ ଅର୍ଥ ସ୍ଖଳିତ, ପେଣ୍ଡୁଲମ ଦେଖିଛନ୍ତି ନା, ଘଣ୍ଟା ପୁରୁଣା ଘଣ୍ଟା ଥିଲା ଗୋଟେ ଜାଗାରେ ସ୍ଖଳିତ ମତି, ସବୁବେଳେ ମତି ରହୁଥିବ ଭଗବାନ ପାଖରେ, ପୁଣି ଖର୍ଚ୍ଚିକି ପଳେଇ ଆସୁଥିବ, ଗୋଟେ ସେବା କରୁଥିବ ଗୋଟେ ଚିନ୍ତନ କରୁଥିବ ପୁଣି ଚାଲି ଆସୁଥିବ, ଏ ସ୍ଖଳିତ ମତି ହେଇଗଲା ମାନେ ବିଷୟ ଆବିଷୟ ହେଲେ ସ୍ଖଳିତ ମତି ହବ, ଗୋଟେ ନାମ କରୁ ତ ମନକୁଆଡେ ପଳେଇଗଲାଣି, ଏଟା କରି ସେଟା କରି, ସେଟା ନାମ ନା ସେ କର୍ମଟା ସାର ହବନି, ସ୍ଖଳିତ ମତି। ବିଭଣ୍ଡକ ଦେଖି ଦେଖି ଜାଣିଦେଲେ ଉତ୍ତରରେ କୌଣସି ନାରୀ ସଂଘ ହେଇଯାଇଛି, ମାନେ ସେ ଏତେ ବଡ ଋଷି ଥିଲେ, ସେ ଉର୍ବଶୀର ଇଏରୁ ଜାଣିଦେଇଛନ୍ତି ନା ଇଏ ଏହାର ସ୍ଖଳିତ ମତି ହେଇଯାଇଛି। କହିଲେ ପୁତ୍ର ଏଠିକି ନାରୀ ଆସିଥିଲେ କି? କହିଲେ ନାଇଁ ନାଇଁ, ସେ ଆଉ ଜଣେ ଋଷି ଆସିଥିଲେ, ସେ କହୁଛି ଆଉ ଜଣେ ଋଷି ଆସିଥିଲେ। କହିଲେ କହିଲେ କେମିତିଆ ଋଷି? ସେଠି ସେ ବର୍ଣ୍ଣନା କଲେ, ଏମିତି 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 ଶାଢ଼ୀ ପିନ୍ଧିଛି, ଏମିତି ଗୋଟେ ଏମିତି ଡ୍ରେସ୍ ପିନ୍ଧିଛି, ଏମିତି କଥା କହୁଛି। ଆଉ ଦେଖ ସଙ୍ଗର କଣ ହେଲା, ସେ ଯେମିତି କଥା କହୁଥିଲା ନା ଇଏ ସେମିତି କଥା କହିଥିଲା। ସଙ୍ଗଟା ନା ଆସକ୍ତିଟା ନା ସେ ଭାବଟା ଉପଜାୟତେ, ଉପଜାୟତେ ଶବ୍ଦ ନାହିଁ, ସଙ୍ଗସ୍ତେ ସୁ ଉପଜାୟତେ, ସେ ଭାବଟା ଉପଜ ସୃଷ୍ଟି କରିଦବ। କହିଲେ ୟାର ବହୁତ ସତର୍କ ହେଲେ, କହିଲେ ଆଉ କାହାକୁ ଛାଡ଼ିବିନି, କିନ୍ତୁ ସେ ତପ କରିବେ ନା ପୁଅକୁ ଜଗିବ ସିଏ, ତା ଭିତରେ ଆଉ ଏଇ ତ ପ୍ରଭୁଙ୍କର ଇଚ୍ଛା, ଇଏ କଣ କରିବେ, ଆଉ ରାମଜୀ ଆସିବେ ଆଉ। ତ ବିଭାଣ୍ଡଙ୍କ ତପ ବିସ୍ତାର ଥିଲାବେଳେ ଋଷେଶ୍ୱରଙ୍କୁ ବାହାରିକି ପଳେଇଗଲେ, ପଳେଇଗଲା ପରେ ଜଳପଥ ଭିତରେ ପଳେଇ ଆସିଲେ, ସେ ତାଙ୍କୁ ଧରିକି ପଳେଇଗଲେ ଆଉ। ବେଶୀ ଯେତେବେଳେ ତାଙ୍କୁ ଧରିକି ପଳେଇଗଲେ, ପଳେଇ ଯାଇକି ଯେତେବେଳେ ପହଞ୍ଚନ୍ତି କେଉଁଠୁ, ସେଣେ ବଶିଷ୍ଠ ଅପେକ୍ଷା କରି ରହିଛନ୍ତି, ଯଜ୍ଞ ପ୍ରସ୍ତୁତ ସବୁ ରେଡି ହେଇକି ରହିଛି, ଅଶ୍ୱମେଧ ଯଜ୍ଞ ହବ, ଆସିବେ କିଏ? ଋଷେଶୃଙ୍ଗ। ୟାର ଭିତରେ ଯେତେବେଳେ ଯାଇକି ସୀମା ଛୁଇଁଛନ୍ତି, ରୋମପାଦଙ୍କର ଆଶ୍ରମର ସୀମା ଛୁଇଁଛନ୍ତି, ବର୍ଷା ଆରମ୍ଭ ହେଲା। ରୋମପାଦ ଜାଣିଦେଲେ, ଦଶରଥ ଜାଣିଦେଲେ, ବଶିଷ୍ଠ ଜାଣିଦେଲେ, ବର୍ତ୍ତମାନ ଆସିଗଲେ କିଏ? ଋଷେଶୃଙ୍ଗ। ଆଉ ଋଷେଶୃଙ୍ଗ ତ ଆସିକି ପହଞ୍ଚିଲା ବେଳକୁ ଏଠିକି କେଉଁଠି ରୋମପାଦଙ୍କ ପାଖରେ ରହିଲେ, ରୋମପାଦ ରହିଲା ପରେ ଶାନ୍ତାଙ୍କ ସହିତ ଦେଖି ଶାନ୍ତାଙ୍କୁ ଦେଖିଦେଲେ ଆଉ କଣ, ଶାନ୍ତାଙ୍କୁ ଦେଖିଲା ପରେ ଶାନ୍ତାଙ୍କୁ ବିବାହ ହେଇଗଲେ। ବିଭାଣ୍ଡକ ତଳେ ତାଙ୍କ ଦେଖ ପୁଅକୁ ବ୍ରହ୍ମଚାରୀ କରିବା ପାଇଁ ଚାହିଁଥିଲେ, କା ଇଚ୍ଛା ବଳବାନ, ସାଧୁମାନେ ସେଟା ଇଚ୍ଛା କରିବା ଦରକାର, ବ୍ରହ୍ମଚାରୀମାନେ ଜାଣିବା ଦରକାର, ଆମ ଜୀବନୀ ବି ଆମ ଇଚ୍ଛାରେ ନାହିଁ, ଆମେ କାହା ଇଚ୍ଛାରେ ନିର୍ଭର କରୁଛେ, ତୁମାର ଇଚ୍ଛା ଅଛି ନିର୍ଭର କରିବା, କିଏ ଯିଏ ଯେଉଁ ସ୍ଥିତିରେ ରହିଛି ସବୁବେଳେ ଭଗବାନଙ୍କ ଇଚ୍ଛାଟା ଖୁବ ନିର୍ଭର କରିବାକୁ ପଡିବ। ତାଙ୍କ ବାପାଙ୍କର ଯାଉଛନ୍ତି ସ୍ୱପ୍ନ ଯେମିତି କୁହନ୍ତି, ମୋ ସ୍ୱପ୍ନଟା ଚୁର୍ମାର ହେଇଗଲା କୁହନ୍ତି ନାହିଁ, ଚୁର୍ମାର ଚୁର୍ମାର ଉଦାହରଣ କାହାକୁ ଦିଅନ୍ତି, କାଚ ଗ୍ଲାସ, ଓଡ଼ିଆର ଯୋଉ ଉଦାହରଣ ଗୁଡିକ ନା ସବୁ ଭାଗବତ ଉଦାହରଣ, କାଚ ଗ୍ଲାସ ଭାଙ୍ଗିବା ଲୋକ କଣ କୁହନ୍ତି, ଚୁର୍ମାର ହେ। ସେଭଳିଆ କେତେ ପିତା ଚିନ୍ତା କରିଥିଲେ, ମୁଁ ନାରୀକୁ ଦେଖେଇବାକୁ ବି ଦେବିନି, ଥରେ ମୋ ନାରୀକୁ ଦେଖି ମୋର ଅବସ୍ଥା କଣ ହେଇଛି। ସେ ନାରୀକୁ ଦର୍ଶନ କରିକି ଉର୍ବଶୀଙ୍କର ପୁତ୍ର, ସେ ଭଗବାନଙ୍କର ଝିଅର ପୁଅ, ଭଗବାନଙ୍କ କନ୍ୟା ନା ଉର୍ବଶୀ, ତାଙ୍କର ପୁଅ ହେଲା କିଏ, ଋଷ୍ୟଶୃଙ୍ଗ। ସିଏ ଆଜି ଭଗବାନ ଗୋଟା କିଏ ଆସିବେ ନା, ଭଗବାନ ଆଉ କିଏ ଆସିବେ, ସିଏ ଶାନ୍ତାଙ୍କୁ ବିବାହ ହେଇଗଲେ, ଏଣେ ଇଏ ଖବର ପାଇଗଲେଣି କିଏ, ବିଭାଣ୍ଡକ। ତ ବିଭାଣ୍ଡକ ଯାଇଛନ୍ତି, ସେ ତ ବହୁତ ବଡ ପ୍ରସଙ୍ଗ, ବିଭାଣ୍ଡକ କ୍ରୋଧ କରିକି ଯାଇଛନ୍ତି, ଇଏ ଦେଖିଲା ଜନ୍ମ ଯୌତୁକ ଭୌତୁକ ସବୁ ତାଙ୍କ ରାଜା କରିବାକୁ ବାହାରିଲେ, ସେତେବେଳେ ଦଶରଥ ମହାରାଜ ଡାକିଛନ୍ତି, ଆପଣ ଆସନ୍ତୁ ଯଜ୍ଞ ହବ। ଯେତେବେଳେ ଯଜ୍ଞ ଚାଲିଛି, ଋଷେଶୃଙ୍ଗ ଯଜ୍ଞ କରୁଛନ୍ତି, ସେତେବେଳେ ଯଜ୍ଞ କରିଛନ୍ତି, ସେ ଯଜ୍ଞରୁ ରାମଜୀଙ୍କର ଦେବତାମାନେ ତ ସବୁ ପ୍ରସନ୍ନ ହେଇଛନ୍ତି, ସମସ୍ତେ ନିଜ ନିଜର ଭାଗ ଗ୍ରହଣ କରିଛନ୍ତି, ସେତେବେଳେ ଜଣେ ବାହାରିଛନ୍ତି, ସେ ବିଷ୍ଣୁ ପାର୍ଶ୍ୱ ଯଜ୍ଞ ଚୋରୁ ଧରିକି ବାହାରିଛନ୍ତି। ଦଶରଥ ମହାରାଜ ଦେଖିଲେ, ସେ ସିଧା କହିଲେ, ମୁଁ ହେଉଛି ବିଷ୍ଣୁ ପାର୍ଶ୍ୱ, ଏ ଯଜ୍ଞରେ ପ୍ରସନ୍ନ ହେଇକି ଏ ଚୋରୁ ଦଉଛି, ଏ ଚୋରୁ ତୁମର ରାଣୀମାନେ ଗ୍ରହଣ କଲେ ସେମାନେ ଗର୍ଭବତୀ, ତାପରେ ସେ ଅନ୍ତରିତ ହେଇଗଲେ, ସେ ଚୋରକୁ ଆଣିଲେ, ଅଧା ଚୋରକୁ ଦେଇଦେଲେ କାହାକୁ, କୌଶଲ୍ୟାକୁ, ଅଧା ଚୋର କାହାକୁ ଦେଲେ, କୈକେୟୀ, ଆଉ କିଏ ରହିଲେ, ସୁମିତ୍ରାଙ୍କୁ କିଛି ଦେଲେନି, କିଛି ଦେଲେନି, ଧନ୍ୟ ସେ ନାରୀ। ତେଣୁ କୌଶଲ୍ୟା ଆଉ ସୁମିତ କୋଉ କିଏ ଚିନ୍ତା କଲେ, ଆମେ ଦୁଇଜଣ ଯଦି ଗର୍ଭବତୀ, କାରଣ ସମିତ ଆମକୁ ଦେଲେ, ଆମର ଅଧିକାର, ବର୍ତ୍ତମାନ ଅଧିକାରଟା କାହାର ଥିଲା, ଅଧିକାର ଭଗବାନ ଦେଲେ କାହାକୁ, ଦଶରଥଙ୍କୁ, ଦଶରଥଙ୍କର ଅଧିକାର, ଦଶରଥ ଦେଇଦେଲେ ଦୁଇ ଜଣଙ୍କୁ, ସୁମିତ୍ରା ମାଗିଲେ ମତେ କାହିଁ ଦେଲନି ଝଗଡା କରିବା, ସେମିତି ନଥିଲେ ସିଏ। କିନ୍ତୁ ଧନ୍ୟ କିଏ କୌଶଲ୍ୟା ଆଉ କହିକି ତାଙ୍କ ଚୋରରୁ ଭାଗ ଭାଗ ଦେଲେ, କାହାକୁ? ସୁମିତ୍ରାଙ୍କୁ। ସେଥିପାଇଁ ସୁମିତ୍ରାଙ୍କର ଦୁଇଟି ପୁତ୍ର ହେଲେ, କିଏ 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 ହେଲେ? ଲକ୍ଷ୍ମଣ ଶତ୍ରୁଘ୍ନ, ସେ ଜମଜ ହେଲେ। ଏ ଚତୁର୍ଦ୍ଧା ମୂଳ ଶ୍ଳୋକକୁ ଲଗେଇବେ, ତସ୍ୟାପି ଭଗବାନ ସାକ୍ଷାତ ବ୍ରହ୍ମମୟ ହରି ଅଂଶାଂଶେନ ଚତୁର୍ଦ୍ଧା ଅଗାତ ପୁତ୍ରତ୍ୱଂ ପ୍ରାର୍ଥିତ ସୁରେଇ, ପ୍ରାର୍ଥିତ ସୁରେଇ। ଦେବତାମାନେ ପ୍ରାର୍ଥନା କରିଥିଲେ, ଆପଣ ଆସନ୍ତୁ, ରାବଣକୁ କେହି ବଧ କରିପାରିବେନି। ତେଣୁ ଅଂଶ ଅଂଶରେ ଏ ଯୋଉ ଭଗବାନ ନିଜେ ସାକ୍ଷାତ ବ୍ରହ୍ମମୟ ହରି ଏ ରାମଜୀ ଏଭଳି ଭାବରେ ଆସିବେ। କିଏ କିଏ ନା ସିଏ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଇତି ସଂଜ୍ଞା। ଟୀକା ପଢୁଥିଲୁ, ସେ ଟୀକା କହିଲେ ବହୁତ ସୁନ୍ଦର ମତେ ଲାଗୁଥିଲା। ସେ ଟୀକାରେ ଚାରିଜଣ ସାକ୍ଷାତ ବ୍ରହ୍ମମୟ ହରିଙ୍କର ଅଂଶର ଅଂଶ ସେ ପ୍ରମାଣ ଦଉଛନ୍ତି। ରାମ କିଭଳି ଲକ୍ଷ୍ମଣ, ରାମ କିଭଳି ଭରତ, ରାମ କିଭଳି ଶତ୍ରୁଘ୍ନ, ବୁଝିପାରୁଛ ନା? ରାମ କିଭଳି, ରାମ କିଭଳି ଭଗବାନ, ସେ ରାମ ନିଜେ, ସେ କିଭଳି ବିଷ୍ଣୁ, ଆଉ ଏ ତିନି ଜଣ କିଭଳି ବିଷ୍ଣୁ, କେଉଁ କେଉଁ କାର୍ଯ୍ୟରେ ତାଙ୍କୁ ବିଷ୍ଣୁ ବୋଲି କୁହା ହଉଛି, ବିଷ୍ଣୁଙ୍କର ଅଂଶ। ଆଚ୍ଛା ଭରତ କିଭଳି ନିଜେ ରାମ, ଭରତ କିଭଳି ମାନେ ଏମାନେ ସମସ୍ତେ ବିଷ୍ଣୁଙ୍କର ଅଂଶ, ସେ ସବୁ ଟୀକାରେ ପ୍ରତିପାଦନ କରୁଛନ୍ତି, ତାଙ୍କର ରାମାୟଣରୁ ଶ୍ଳୋକ ଆଣିକି, ତାଙ୍କର ଲୀଳାରୁ ଆଣିକି। ଏମାନେ କେହି ସାଧାରଣ ନୁହନ୍ତି। ତେଣୁ ଦଶରଥଙ୍କର ଏ ଚାରି ପୁତ୍ର ପ୍ରାପ୍ତ ହେଲେ ଦଶରଥ ମହାରାଜ। ଆଉ ବାଲ୍ୟଲୀଳାରେ ରାମଜୀଙ୍କର ବେଶୀ ନାହିଁ, ଆରମ୍ଭ କାରଣ ସେ ମର୍ଯ୍ୟାଦା ପୁରୁଷୋତ୍ତମ ନା। ବାଲ୍ୟଲୀଳାର ତାଙ୍କର ଯାହା ଠୁମକ ଟୁଲ ଠୁମକ ଚଲ ତ ରାମ, ସେଗୁଡ଼ା ସବୁ ଶୁଣୁଥିଲି ସେତେବେଳେ, ଆମର ସେ କ୍ୟାସେଟ୍ ବିକ୍ରି ହଉଥିଲା, ସେ ବଢିଆ ଶିଶୁ ରାମଚନ୍ଦ୍ର କୃପା ଲୋଭ ଜମନ ନାଇଁ କି, ସେ ହରଣ ଭବ ଏସବୁ ଆମର ବେଶୀ ସବୁ ରାମଚରିତ ମାନସ ହିସାବରେ ସେ ସବୁ ରଚନା କରନ୍ତି। ଆମର ତ ବାଲ୍ମୀକି ରାମାୟଣକୁ ଶାସ୍ତ୍ର ହିସାବରେ ନିଆହିଛନ୍ତି, ଶାସ୍ତ୍ର ଯେତେବେଳେ କାରଣ ବାଲ୍ମୀକି ରାମାୟଣ ରାମଚରିତ ମାନସ ସେ ନିଜେ ଲେଖିଛନ୍ତି, ହେଉଛି ଅଲଗା କଳ୍ପର ସେଟା ଲୀଳା, ତାକୁ ବୁଝିବା ବି ସଙ୍ଗତ ନ କରିପାରିଲେ ଶିବଜୀଙ୍କ ସହିତ ରାମଜୀଙ୍କର ସମାନତା ଆସିଯିବ, ସେ ବହୁତ। ସେଥିପାଇଁ ଆମ ଆଚାର୍ଯ୍ୟମାନେ ରାମାୟଣଙ୍କ ଉପରେ ବେଶୀ ପ୍ରାଧାନ୍ୟ ଦେଇଛନ୍ତି। ତେଣୁ ରାମଜୀଙ୍କର ଦ୍ୱିତୀୟ ଲୀଳା ଆରମ୍ଭ ହେଉଛନ୍ତି ଗୁରୁସେବା, ମର୍ଯ୍ୟାଦା ସ୍ଥାପନ କଲେ ନା। ବାଲ୍ୟଲୀଳା ଭିତରେ ଆସିକି ପହଞ୍ଚିଲେ କିଏ, ବିଶ୍ୱାମିତ୍ର, ବିଶ୍ୱାମିତ୍ର ଆସିଛନ୍ତି, ତାଙ୍କୁ ନେଇକି ଯାଇଛନ୍ତି। ତାପରେ ତାଡ଼କାଦି ବଦ୍ଧ ଏସବୁ ଲୀଳା ଆପଣମାନେ ସବୁ ଜାଣିଛନ୍ତି, ତାଙ୍କୁ କେମିତି ଆସିକି ରାମକୁ ଯେତେବେଳେ ନେଇକି ଯାଉଛନ୍ତି, ସେ ପ୍ରସଙ୍ଗ ଆପଣ ଶୁଣିଯିବେ, କେବେ କେବେ ଶୁଣିଥିବେ ଦେଖିବେ। ରାମକୁ ଯେତେବେଳେ ନଉଛନ୍ତି କିଏ ମାଗୁଛନ୍ତି, କିଏ ମାଗୁଛନ୍ତି, ମୋତେ ପୁତ୍ର ଦିଅନ୍ତୁ। ସେତେବେଳେ ଦଶରଥଙ୍କର ଯୋଉ ଅବସ୍ଥା ଆପଣ ବାଲ୍ମୀକିରେ ଦେଖିବେ, ରାମ କଣ କହୁଛନ୍ତି, ଯୋଉ ରାମଜୀ କଣ କହୁଛନ୍ତି, ପିତା ମୋତେ ଛାଡ଼ି ଦିଅନ୍ତୁ, ସାଧୁମାନେ ଯଦି କୃପା କରିବେ ମୋର ମଙ୍ଗଳ ହବ ଆଉ ଆପଣଙ୍କର ମଙ୍ଗଳ ହବ। କାରଣ ତାଙ୍କୁ ଦଶରଥ ମହାରାଜଙ୍କୁ ଭୟ ଲାଗୁଥିଲା, ଗୋଟିଏ ପଟେ ରାମଙ୍କର ସ୍ନେହ କାଟିପାରୁନାହାନ୍ତି, ଅଲଗା ପଟେ ତାଙ୍କର ଅଭିଶାପ ବି ଭୟ କରୁଛନ୍ତି। ବିଶ୍ୱାମିତ୍ର ଯଦି ରୁଷ୍ଟ ହେଇଯିବେ, ଅଯୋଧ୍ୟା ଯିବ, ମୋ ପୁତ୍ର ବି ଅମଙ୍ଗଳ ହବ, ମୋର ବି ଅମଙ୍ଗଳ ହବ। ରାମଜୀ ସେଠି ବୁଝେଇଛନ୍ତି, ଗୁରୁଙ୍କର ସେବା କରିବା ହେଉଛି ଧର୍ମ, ଯଦି ଆପଣ ଆପଣଙ୍କର ଗୁରୁଙ୍କର ସେବା କରୁଛନ୍ତି, ମୋତେ ମୋ ଗୁରୁଙ୍କର ସେବା କରିବା ପାଇଁ କାହିଁକି ଆପଣ ବାଧା ସୃଷ୍ଟି କରୁଛନ୍ତି, ସେ ତ ମୋତେ ଶିଷ୍ୟ ରୂପରେ ଗ୍ରହଣ କଲେନି। ଭଗବାନ ଦେଖନ୍ତୁ, ଆମେ ଗୁରୁ ଖୋଜୁଛେ, କିନ୍ତୁ ଭଗବାନ ଏଭଳି ତାଙ୍କ ପାଖକୁ ଗୁରୁ ଆସିଥିଲେ, ସେ ତାଙ୍କ ପାଖକୁ ଗୁରୁ ଆସିଥିଲେ, ସେ କହିଲେ ମୋ ଗୁରୁ ତ ମୋତେ ଡାକୁଛନ୍ତି ନା, ଆପଣ ଆପଣ ଗୁରୁଙ୍କ ସେବା କଲେ ମୋତେ ଗୁରୁ ସେବା ପାଇଁ ଛାଡ଼ି ଦିଅନ୍ତୁ। ଆଦର୍ଶ ସେ ଶିଷ୍ୟ ହିସାବରେ ସେ ଦେଖେଇଲେ। ରାମଜୀଙ୍କର ଲୀଳା ତ ବହୁତ ବଡ ଲୀଳା, ସବୁଠୁ ବଡ ଲୀଳା ତାଙ୍କର ହେଲା ତାଙ୍କର ସବୁବେଳେ ତ୍ୟାଗ। ଆଜି ପିତାମାତାର ସୁଖକୁ, ଅଯୋଧ୍ୟାର ସୁଖକୁ ସେ ଭୁଲିଗଲେ, କା ପାଇଁ, ଗୁରୁ ସେବା ପାଇଁ, ଆଉ ଗୁରୁ ସେବା ପାଇଁ ସେ ଶୋଇ ନାହାନ୍ତି। ଆପଣ ବାଲ୍ମୀକି ରାମାୟଣରେ ଯୋଉ ଦେଖିବେ ତାଡ଼କାବଦ୍ଧ ନା, ସେଟା ତାଡ଼କାବଦ୍ଧ ଆଗରୁ ସବୁ ନାଟକ ରହୁଥିଲା, ଗୀତନାଟ୍ୟ ହଉଥିଲା ତାଡ଼କାବଦ୍ଧ, ମାନେ ଆଖି ପତା ପକେଇଦେଲେ କଣ ହବ ଜାଣନ୍ତିନି, ଯଜ୍ଞଟା କମ୍ପ୍ଲିଟ କରିବା ପାଇଁ ଦଉନାହାନ୍ତି ନା, ସେମାନେ ଯଜ୍ଞ କରୁଛନ୍ତି ନା, ଅସୁର ରାକ୍ଷସ ମାନେ ଆସିକି ଯଜ୍ଞଟାକୁ ନଷ୍ଟ କରିଦେଉଛନ୍ତି, ମଳମୂତ୍ର ଫିଙ୍ଗୁଛନ୍ତି, ବାଧା ସୃଷ୍ଟି କରୁଛନ୍ତି, ଗୋଟେ ଆଖି ପତା ପକେଇଦେଲା ମାତ୍ରେ ସେ ଆସି ନଷ୍ଟ କରିଦେଉଛନ୍ତି। ତ ରାମ ଲକ୍ଷ୍ମଣ ଶୋଇନାହାନ୍ତି, ଆଖି ପତା ପକେଇ ନାହାନ୍ତି, ସେଠି ଅପଲକ ନେତ୍ରରେ ରହିକି ଜଗିଛନ୍ତି। କେମିତି ଆମର ଗୁରୁଙ୍କର ସେବା ଏଟା, ଗୁରୁଙ୍କର ଯଜ୍ଞଟା କିଭଳି ପୂର୍ଣ୍ଣ ହବ, ତ ବହୁତ ଭଲ ଭଲ ସବୁ ପ୍ରସଙ୍ଗ ଅଛନ୍ତି। ରାମଜୀଙ୍କର ପ୍ରସଙ୍ଗ ଅଛି, ଯେ ରାମାୟଣ ଯେତେବେଳେ ଯିଏ ପଢ଼ିବେ ସେ ପଢ଼ିନେବେ। ତେଣୁ ତାଙ୍କର ତ୍ୟାଗ ହଉଛନ୍ତି ବଡ଼। ଭାଗବତରେ ଏ ଶ୍ଳୋକ ଅଛନ୍ତି ସୁଖଦେବଙ୍କର ସହ, ଏଥିରୁ ଆରମ୍ଭ କରିକି କିଛି ଭାଗବତ ପ୍ରସଙ୍ଗ ଆମେ କହିବା, ସମୟ ହେଇଯିବ। ଯସତ୍ୟ ପାଶ ପରେ ବିତ ପିତୁ ନିଦେଶମ୍ ସ୍ତ୍ରୈଣସ୍ୟ ଚାପି ଶିରସା ଜଗୃହେ ସଭାରିୟା ରାଜ୍ୟମ୍ ଶ୍ରିୟ ପ୍ରଣୟିନମ୍ ସୁହୃଦମ୍ ନିବାସମ୍ ତ୍ୟକ୍ତାମ୍ ଜନ ତକ୍ତା ଯୌବନ ସୁନିବ ମୁକ୍ତ ସଙ୍ଗ। ରାମଜୀଙ୍କର ତ୍ୟାଗକୁ ପ୍ରଶଂସା କରୁଛନ୍ତି। ଯ ସତ୍ୟ ପାଶ ପରେ ବି ତପିତୁ ନିଦେଶ, ତାଙ୍କର ବାବା ଗୋଟେ ପାଶରେ ବନ୍ଧା ହେଇଯାଇଥିଲେ। କେଉଁ ପାସ? ସତ୍ୟ, ସତ୍ୟ କରିଦେଇଥିଲେ ନା? କାହା ପାଖରେ? କୈକେୟୀଙ୍କ ପାଖରେ। ତୁମେ ଯାହା ବରଦାନ, ଯେତେବେଳେ ଯାହା ବର ଚାହିଁବ ମୁଁ ଦେବି। ତେଣୁ ଏ ଯୋଉ ତାର ଟୀକାକାର ମାନେ ଲେଖୁଛନ୍ତି, କେତେବେଳେ ଯାଇଥିଲେ? କେତେବେଳେ ଯୁଦ୍ଧ କରିବା ପାଇଁ ଯାଇଥିଲେ ନା? ଯୁଦ୍ଧ କରିବା ପାଇଁ ଯାଇଛନ୍ତି, ଦଶରଥ ମୂର୍ଚ୍ଛିତ ହେଇଯାଇଛନ୍ତି। କିଏ କିଏ କୁହନ୍ତି ଦଶରଥଙ୍କୁ ଅଲଗା ଆଡ଼େ ନେଇକି ତାଙ୍କୁ ସେବା କରିଥିଲେ, ସେଠି ସେ ଲେଖିଛନ୍ତି ଦଶରଥଙ୍କର ସେତେବେଳେ ଏତେ ତୃଷ୍ଣା ଆସୁଛି, ମାନେ ଯୁଦ୍ଧର ଗୋଟେ ଯାହାକୁ ପିକ୍ ଧରିଛି ସେତେବେଳେ, ସେତେବେଳେ ଅଶ୍ରମ ମାନେ ମାରିଦେବେ ବିପରୀତ। ଦଶରଥ ମହାରାଜଙ୍କୁ ତୃଷ୍ଣା ଲାଗୁଛି, ଶୋଷ ଲାଗୁଛି, ଏତେ ବୁଦ୍ଧିମତୀ ଥିଲେ। କିଏ କହିକି ସେ ଦାସୀମାନଙ୍କ ଦ୍ୱାରା ଜଳ ସଂଗ୍ରହ କରି ଆଣି କେଉଁଠି ଯୁଦ୍ଧକ୍ଷେତ୍ର ଭିତରେ ପ୍ରବେଶ କରିକି ଦଶରଥ ମହାରାଜଙ୍କୁ ଜଳ ଦେଇଥିଲେ, ତାଙ୍କ ତୃଷ୍ଣାଙ୍କୁ ଇଏ କରିଥିଲେ। ଦଶରଥ ମହାରାଜ ଜଳପାନ କରିଥିଲେ, ତାପରେ ଯାଇ ଯୁଦ୍ଧ କରିଥିଲେ, ଏ ଜଣେ ଟୀକାକାର ରଚନା କରୁଛନ୍ତି। ସେତେବେଳେ ଦଶରଥ ମହାରାଜ ଖୁସି ହେଇଯାଇଥିଲେ, ତାଙ୍କୁ ବର ମାଗିଥିଲେ। ନାରୀମାନଙ୍କର କେବଳ ଗୋଟିଏ ବର ମାଗିବାର ଅଧିକାର ଅଛି, ତାଙ୍କ ଦୁଇଟା ବର ମାଗିବାର ଅଧିକାର ବି ନାହିଁ। ଯଦି ମାଗିବେ କେବଳ ଗୋଟିଏ ମାଗିବେ। ଇଏ ମହାଭାରତର ନ୍ୟାୟ, ଦ୍ରୌପଦୀ ନ୍ୟାୟରେ ଇଏ ଅଛନ୍ତି, ଦୁଇଥର ସେ ବର ମାଗିପାରିବେ, ଯୋଉ ସବୁ ନିୟମ ରହିଛି। ଇଏ ସେଠି କହିଥିଲେ ମୁଁ ନାରୀ ନୁହେଁ। କିଏ କହିଥିଲେ? କହିକି ନାରୀ ଗୋଟେ ବର ମାଗିବ, ତାପରେ ତୁମେ ହଉଛ ମୋର କଣ? ସ୍ୱାମୀ। ସ୍ୱାମୀ କଣ ଗୋଟେ ମଗାଯିବ? ମୁଁ କିଛି ମାଗିବି, ମୋର ତୁମ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି, ଏଟା ମୋର ସେବା ଆଉ। କାରଣ ଗୋଟେ ଭୟଙ୍କର ସମୟ ନା, ଯୁଦ୍ଧ କରିବା ସମୟ ଭିତରେ ଜଳ ଆଣିକି ଦେଇଛନ୍ତି, ବହୁତ ଖୁସି ହେଇଛନ୍ତି। କେତେ ପ୍ରେଜେନ୍ସ ମାଇଣ୍ଡ ତାଙ୍କର, ବହୁତ ଖୁସି ହେଇଛନ୍ତି। ତାପରେ ତ ସୁଲିଲା ହେଇଛନ୍ତି, ମନ୍ଥରା ଆସିକି ପହଞ୍ଚନ୍ତି, ତ ଦେବତାମାନେ ପଠେଇଛନ୍ତି, ରାମଜୀଙ୍କର ପୁରା ଆୟୋଜନ କରାହଉଛନ୍ତି, ଅଭିଷେକ। ବଶିଷ୍ଠ ଦେଖିବେ, ଗୋଟେ ରାଜା ଅଭିଷେକ, ଗୋଟେ ହେଲା ରାଜା ଅଭିଷେକଟା କେତେବେଳେ ହେଇଛନ୍ତି? ବଣରୁ ଫେରିଲା ପରେ ନା? ଅଯୋଧ୍ୟାବାସୀମାନଙ୍କ ପାଇଁ ଆନନ୍ଦ ଥିଲା, କେଉଁଟା ଆନନ୍ଦ ଦିନ କେଉଁଟା ଥିଲା? ଯୁବରାଜ ପଦରେ ଯେତେବେଳେ ଅଭିଷେକ ହଉଛନ୍ତି ରାଜପଦରେ, ସମ୍ପୂର୍ଣ୍ଣ ରାତି ଅଯୋଧ୍ୟାବାସୀମାନେ କେହି ଶୋଇନାହାନ୍ତି, କାରଣ ସେ ଚାହୁଁଥିଲେ ସୂର୍ଯ୍ୟ ଶୀଘ୍ର ଉଦୟ ହେଇଯାନ୍ତି। କାହିଁକି ନା ଶୀଘ୍ର ସୂର୍ଯ୍ୟ ଉଦୟ ହେଲେ ରାମ ରାଜା ହେବେ। ଆଚ୍ଛା, ଏଣେ ଦଶରଥ ମହାରାଜ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରୁଛନ୍ତି, ସେଠି ସେ ଜଣେ ନୀତିକାର ଲେଖିଛନ୍ତି, ଦେଖ ସୂର୍ଯ୍ୟଦେବ ଅସୁବିଧାରେ ପଡୁଛନ୍ତି, ଅଯୋଧ୍ୟାବାସୀମାନେ ସମସ୍ତେ ଡାକୁଛନ୍ତି ଶୀଘ୍ର କେମିତି ସୂର୍ଯ୍ୟ ଉଦୟ ହୁଅନ୍ତୁ। ଆଉ ଇଏ କଣ କହୁଛନ୍ତି? ଦଶରଥ କହୁଛନ୍ତି ସୂର୍ଯ୍ୟ ଆଉ ଉଦୟ ନ ହୁଅନ୍ତୁ। ସୂର୍ଯ୍ୟଦେବ କାହା ପ୍ରାର୍ଥନା ଶୁଣିବେ? କାହିଁକି ସୂର୍ଯ୍ୟ ଉଦୟ ହେଇଗଲା ମାନେ ମୋ ପୁତ୍ରକୁ ହରେଇବି। ସେ ପାଦବୀ ଧରିଛନ୍ତି, କୈକେୟୀଙ୍କର ପାଦବୀ ଧରିଛନ୍ତି, ବାଲ୍ମୀକି ରାମାୟଣର ସିଏ ଅଛନ୍ତି ନା, ଔଷଧ ଜଣେ ଶେଷ ମୁହୂର୍ତ୍ତରେ ପାଖରେ ଥିବା ଔଷଧକୁ ଧରିବା ପାଇଁ ଯେମିତି ଯାଏ, ମୁଁ ଔଷଧଟା ଖାଇଦେଲେ ବଞ୍ଚିଯିବି, ସେ ଯେମିତି ବହୁତ କଷ୍ଟ କରିକି ଯାଏ ଔଷଧଟାକୁ ଧରିଦେଇକି, ଔଷଧଟା ଖାଇଦେଇକି ଜଳ ଟିକେ ଖାଇଦେଲେ ମୁଁ ବଞ୍ଚିଯିବି, କାରଣ ମୋର ବର୍ତ୍ତମାନ ହାର୍ଟ ଆଟାକ୍ ବା ଲାଷ୍ଟ ସମୟ ଆସୁଛି। ତାର ଯେଭଳି ଅବସ୍ଥା, କୈକେୟୀଙ୍କର ପାଦକୁ ଧରିବା ପାଇଁ ଯାଉଛନ୍ତି ଚକ୍ରବର୍ତ୍ତୀ ଚୂଡ଼ାମଣି ମହାରାଜ ଦଶରଥ, ତୁମ ପାଦ ଧରୁଛି, ତୁମେ ଦୁଇଟା ବରରୁ ଗୋଟିଏ ବର ମାଗ, ଭରତ ରାଜା। ଆଉ ଭରତ ରାଜା ହଉ, ଏଟା ରାମଙ୍କର ଇଚ୍ଛା, ମୋର ଇଚ୍ଛା ନୁହେଁ, ଏଇଟା ଭଗବାନଙ୍କର ଇଚ୍ଛା, ରାମଙ୍କର ଇଚ୍ଛା। ସେଥିପାଇଁ ରାମ ଚାହୁଁଛନ୍ତି, ଏଇଟା ତୁମ ମୁଖରେ କହିଛନ୍ତି, କାରଣ ରାମ ଭରତଙ୍କୁ ବେଶୀ ଭଲ ପାଆନ୍ତି, ଆଉ ମୋର ଯେତେ ପୁତ୍ର ଅଛନ୍ତି ତା ଭିତରେ ଭରତ ହେଉଛନ୍ତି ଶ୍ରେଷ୍ଠ। ଭରତ ବହୁତ ମାନେ ସୁଗୁଣ ଆଉ ନିଷ୍ଠା, ଗୁରୁ ନିଷ୍ଠାଟା ଭରତଙ୍କ କଥାରୁ ଶିଖିବେ। ସେ ଗୁରୁ ଭାବରେ ଭାଗବତରେ ଏ ପ୍ରସଙ୍ଗ ଅଛନ୍ତି ନା, ବହୁତ ସୁନ୍ଦର ପ୍ରସଙ୍ଗ। ଯେତେବେଳେ ରାମ ଶୁଣିଛନ୍ତି, ରାମ ଆସୁଛନ୍ତି କେମିତି ତାଙ୍କର ପାଦୁକାକୁ ଧରିକି ପ୍ରୋସେସନ କରିକି ଆସୁଛନ୍ତି, ଅଯୋଧ୍ୟାବାସୀ ମାନେ ଗୋଟେ ଅପେକ୍ଷା କରି ରହିଛନ୍ତି ଦେଖିବା ପାଇଁ, ସେ କାହାକୁ ସ୍ୱାଗତ କରି ଜାଣିପାରୁନାହାନ୍ତି। ମାନେ ରାମଙ୍କୁ ସ୍ୱାଗତ କରିବେ କି ରାମ ଭରତକୁ ସ୍ୱାଗତ କରିବେ, କାରଣ ତ୍ୟାଗ ତୁଳନାରେ କାହାକୁ ବଡ଼ ବୋଲି କହିବେ ଆପଣ? ଏଇ ତ୍ୟାଗକୁ ତୁଳନା କରିବେ, ତ୍ୟାଗରେ ବଡ଼ କିଏ ହେବେ, ରାମ ନା ଭରତ? କାହାକୁ ଚିନ୍ତା କରି କହିବାକୁ ପଡ଼ିବ। ରାମ ପିତାଙ୍କୁ ଛାଡ଼ିଲେ, ମାତାଙ୍କୁ ଛାଡ଼ିଲେ, ଅଯୋଧ୍ୟାଙ୍କୁ ଛାଡ଼ିଲେ, ରାଜପଦଙ୍କୁ ଛାଡ଼ିଲେ, ସବୁ ଛାଡ଼ି ଚାଲିଗଲେ, କାଳେ ମୋ ପିତା କେମିତି ନର୍କକୁ ନ ଯାଆନ୍ତୁ। ଆଦେଶଟା କାହା ପାଇଁ ହେଇଥିଲା? ରାମଙ୍କ ପାଇଁ ଆଦେଶଟା, ସରି ଆଦେଶଟା ଦଶରଥଙ୍କ ପାଇଁ ହେଇଥିଲା। ବନକୁ ଯିବା ପାଇଁ ଆଦେଶ କିଏ ଦେଇଛନ୍ତି? ଦଶରଥ ଦେଇନାହାନ୍ତି ନା, ଦଶରଥ କଣ କହିଛନ୍ତି ବନକୁ ଯାଅ ବୋଲି? ସେ ନିଜେ ଯାଇଛନ୍ତି, କାହିଁକି ମୋ ପିତାଙ୍କ ମୁଁ କିଭଳି ବଞ୍ଚେଇବି, ମୋ ପିତା ପ୍ରତିଶ୍ରୁତି ଦେଇଛନ୍ତି, ଯଦି ସେଟା ସେ ରକ୍ଷା ନ କରିପାରିବେ ସେ ନର୍କକୁ ପଳେଇବେ ନା। କିନ୍ତୁ ଦଶରଥ କେବେ କହିନାହାନ୍ତି ତୁମେ ବଣକୁ ଯା, ଦଶରଥ କହିଛନ୍ତି ବରଂ ମୁଁ ନର୍କକୁ ଯିବି ତୁମେ ଯା। କିନ୍ତୁ ସେ ପିତାଙ୍କର ଆଦେଶକୁ ନ ମାନିକି ସେଥିପାଇଁ ସେ କହିଛନ୍ତି ଯଶତ୍ୟ ପାଶ ପରେ ବି ତ ପିତୃ ନିଦେଶମ, କାରଣ ଏଇ ଦିନଟା ଆମର ବିଶେଷ ଦିନ, ଏ ଯୋଉ ରାମନବମୀ ଆମର ପାଳନ କରାଯାଏ, କାରଣ ଆମର ପରମାରାଧ୍ୟ ଯୋଉ ଗୁରୁଦେବ ଥିଲେ ସେତେବେଳେ ଓଡ଼ିଆର ରାମାୟଣ ଗୋଟେ ଥିଲା, ଆମ ସ୍ୱୟଂ ମହାରାଜ ଜାଣିଛନ୍ତି, ମୁଁ ତ ଭୁଲି ଯାଇଛି, ସେ ରାମାୟଣ ଓଡ଼ିଆ ଓଡ଼ିଆ ଏଡିସନ ଗୋଟେ ଥିଲା, ସେ ଗୀତ ଆକାର ଲେଖା ହେଇଥିଲା, ଗୁରୁଦେବ ସେତେବେଳେ ସେଇଟାକୁ ପଢ଼ୁଥିଲେ। ଏଇ ଗୋଟିଏ ଦିନ ଆମର ମେମୋରିଆଲ ଡେ ଆମର, କାରଣ ପ୍ରଥମ ଏଇ ଦିନରେ ହିଁ ଗୋପାଳ ଯିଏ ଅଛନ୍ତି ଗଦେଇଗିରେ, ଯୋଉ ଗୋପାଳ, ସିଏ ଆମର ଗୁରୁଦେବଙ୍କୁ ଆଦେଶ ଦେଇଥିଲେ ତୁମେ ସନ୍ନ୍ୟାସ ହେଇଯାଅ। ସଂସାର ଆମେ ଛାଡ଼ୁଛେ, ପୂର୍ବର କାହାର ପୁଣ୍ୟ ଅଛି ଆସୁଛି, କିଏ ବିରକ୍ତ ହେଇକି ଆସୁଛି, ଭଗବାନ ତାଙ୍କୁ କହୁଛନ୍ତି ତୁମେ ସଂସାର ଛାଡ଼, ତୁମେ ରୁହନି ସଂସାରରେ, ଏଇ ଏଇ ଦିନରେ ତାଙ୍କୁ କହିଥିଲେ। ସେଥିପାଇଁ ରାତିରେ, କାରଣ ଯେତେବେଳେ ଏଇ ଭରତ କଥାରେ ଭରତ କଥାରେ ମନ ପଡ଼ିଲା, ରାମଜୀ ବାରବାର କହୁଛନ୍ତି ମୁଁ ବଣକୁ ଯିବିନି, ନା ତୁ ବଣକୁ ଯାଉନି, କିଏ କହୁଛନ୍ତି? ଦଶରଥ। ରାମଜୀ କହୁଛନ୍ତି ମୁଁ ବଣକୁ ଯିବି, ମୁଁ ବଣକୁ ଗଲେ ମୁନି ଋଷିମାନଙ୍କର ସଙ୍ଗ କରିବି, ମୁଁ ଜ୍ଞାନ ଲାଭ କରିବି, ବାପା ମୋତେ ଛାଡ଼, ପ୍ରକୃତିରେ ଚଳିବି। ସେତେବେଳେ ଗୁରୁଦେବ ସେତେବେଳେ ଉଠିକି ଭିକ୍ଷା ମାଗିଥିଲେ, କିଏ ବୁଝିପାରିଲେନି ଆରେ ରାମାୟଣ କଲେ ଭିକ୍ଷା କଣ ମାଗୁଛନ୍ତି, କାରଣ ସେଠି ଗୁରୁଜନ ମାନେ ଥିଲେ। ଓଡ଼ିଶାରେ ଏଇଟା ଗୋଟେ ପରମ୍ପରା ନଥାଏ, କଣ ପରମ୍ପରା ଥାଏ? କାରଣ ରାମନବମୀ ସମସ୍ତେ ଚାଉଳ ଡାଲି ଧରିକି ଆସନ୍ତି, ସେଠି ରୋଷେଇ ହୁଏ ଗଦେଇକିରେ, ସେ ଅର୍ଣ୍ଣ ଡାଲମା ରୋଷେଇ ହୁଏ, ସେମାନେ ସବୁ ଚାଉଳ ଡାଲି ଧରିକି ଆସିଛନ୍ତି, ପ୍ରବଚନ ସରିଲେ ରୋଷେଇ ହବ, ରୋଷେଇ ଆଣି ଚାଲିଛି। କାରଣ ଭିକ୍ଷା ମା ଯଦି ଥରେ ଭିକ୍ଷା ଦେଇଦେବେ, ଗୁରୁଜନ ଯଦି ଭିକ୍ଷା ଦେଇଦେବେ, ତାହେଲେ କଣ ହବ? ସେ ପୁଅ ସନ୍ନ୍ୟାସ ହେଇଯିବ। ତାହେଲେ ସମସ୍ତଙ୍କୁ ଭିକ୍ଷା ମାଗିଥିଲେ, ମୋତେ ଭିକ୍ଷା ଦିଅ, କାହିଁ ସେ କି କହିଲେନି ଯେ ମୋତେ ଗୋପାଳ କହିଛନ୍ତି ବୋଲି? ତ ରାତିରେ ଯେତେବେଳେ ଶୋଇଲେ, ସେଠି ସୁବାସ ତାଙ୍କ ନାଁ ଥାନ୍ତି, ଆମର ଯେ ସ୍ୱୟଂ ମହାରାଜ ଥିଲେ, ବଡ଼ ସରଳ ନିଷ୍କପଟ ଲୋକ, ଆଉ ଗୁରୁଦେବଙ୍କର ବହୁତ ପ୍ରିୟ, କହିଲେ ସୁବାସ ଆଜି ଜାଣିପାରିଲ ରାତିରେ କ'ଣ ହେଲା? ମୁଁ ଘର ଛାଡ଼ିବି। ନା କ'ଣ ଘର ଛାଡ଼ିବା ଆପଣ? ନା ମୁଁ ଚାକିରି ଛାଡ଼ିବି। ନା କାହିଁକି? ନା ତୁ ଜାଣିପାରିଲନି? ନା ମୁଁ ତ ଜାଣିପାରିଲିନି। ଆରେ ଗୋପାଳ ମୋତେ ସିଧା ଆଦେଶ ଦେଲେ, ତୁମେ ଜାଣି, ମୁଁ ଭିକ ମାଗିଲେ କାହିଁ ଜାଣିପାରିଲନି? ମୋତେ ଗୋପାଳ କହିଲେ ତୁମେ ସଂସାର ଛାଡ଼ିକି ଯାଅ, ମୁଁ ସନ୍ନ୍ୟାସୀ ହେଇଯିବି। ତେଣୁ ଏଇ ରାମନବମୀ ଡେଟ୍ ଆମ ପାଇଁ ମେମୋରିଆଲ ଡେ। ଗୁରୁଦେବ ଏଇ ଦିନରେ ଗୋପାଳଙ୍କ ପାଖରୁ ଆଦେଶ ପାଇଥିଲେ ସନ୍ନ୍ୟାସ ହେବା ପାଇଁ, ଆଉ ଏଇ ଦିନରେ ପ୍ରଭୁପାଦଙ୍କୁ ସନ୍ନ୍ୟାସ ଦେଇଥିଲେ। ଏ ରାମନବମୀରେ ଆମର ହଉଛି ବୃନ୍ଦାବନ ମନ୍ଦିରର ଇନାଗୁରେସନ ହେଇଥିଲେ ଏଇ ଦିନରେ। ଏଇ ଦିନରେ ଆମର ଗୋପୀନାଥ ମନ୍ଦିର ଯୋଉ ଅଛନ୍ତି, ରାଧାକୃଷ୍ଣ ଯୋଉ ରାଧା ଗୋପୀନାଥ, ଏଇ ଦିନରେ ପ୍ରଥମେ ଗୁରୁଦେବ ପ୍ରଥମେ ଦେଖା ଦେଇଥିଲେ ରାମନବମୀରେ। ପ୍ରଥମ ଗୁରୁଦେବଙ୍କର ଯୋଉ ଗୁରୁ ହେଇଥିଲେ, ବହୁ ଭକ୍ତମାନେ ଅପେକ୍ଷା କରି ରହିଥିଲେ, ଯୋଉ ପ୍ରଥମ ଦୀକ୍ଷା ଗୁରୁଦେବ ଦେଇଥିଲେ ରାମନବମୀରେ। ରାମନବମୀ ଆମର ବହୁତ ସ୍ମରଣୀୟ ଦିବସ ଆଜି ଦିନରେ। ତେଣୁ ଏଇ ଭରତ କଥାରେ, ଭରତ ମାନେ ଦୁଇଟା ପ୍ରୋସେସନ ଲାଗୁଥିଲା, ଭରତଙ୍କର ଯୋଉ ଗୁରୁ ନିଷ୍ଠା, ସେ ପାଦୁକାକୁ ଧରିକି ଆସୁଥିଲେ, କାହିଁକି ଗୁରୁଦେବ କୁହନ୍ତି ସେ ରାମଙ୍କ ପାଇଁ ଗୋଟେ ଦାୟିତ୍ୱ ନେଇଛନ୍ତି। ଅଯୋଧ୍ୟା କାହାର ପ୍ରିୟ? ଅଯୋଧ୍ୟା ହେଉଛନ୍ତି ରାମଙ୍କର ପ୍ରିୟ ନା। ତ ଅଯୋଧ୍ୟା ନଷ୍ଟ ହେଇଯିବ ଭରତ ଯଦି ରାଜା ନ ହେବେ, କାରଣ ଭରତ ଗୋଟେ ଭରତଙ୍କର ତ୍ୟାଗ କାହିଁକି ବହୁତ ବହୁତ ବଡ ମାନେ ବଡ ତ୍ୟାଗ, ତାତ୍ତ୍ୱିକ ଦୃଷ୍ଟିରୁ ବହୁତ ବଡ ତ୍ୟାଗ। ରାଜା ହେଲେ ମୁଁ ରାମ ଗୁରୁ ମାନେ ଗୁରୁପଦରେ ବସିଗଲି ନା, ରାଜପଦରେ ବସିଗଲି, ତାର ମୁଁ ରାମକୁ ଆଉ ସେଭଳି ସ୍ଥାନ ଦେଇପାରିବିନି। ଆଚ୍ଛା ରାଜା ନହେଲେ ଅଯୋଧ୍ୟା ନଷ୍ଟ ହେଇଯିବ। ଆମ ଆଚାର୍ଯ୍ୟ ଗୁରୁ ପରମ୍ପରା ମାନେ ସବୁ ଭରତ ସାର୍, ଭରତ ଭଳି ବହୁତ କଷ୍ଟରେ ସେମାନେ ସେ ପଦଟାକୁ ଗୁରୁ ପଦଟାକୁ ନିଅନ୍ତି, ବହୁତ ବହୁତ କଷ୍ଟରେ ସେମାନେ ଗ୍ରହଣ କରନ୍ତି। କାରଣ ଭରତ ଭଳିଆ ଯଦି ଏ ପଦଟା ଗ୍ରହଣ ନ କରା ହବ କଣ ହବ, ଅଯୋଧ୍ୟା ନଷ୍ଟ ହେଇଯିବ। ଗୁରୁ ପରମ୍ପରା ଯୋଉ ଗୁରୁଙ୍କର ସେବା ଗୁରୁଙ୍କର ପରମ୍ପରା ଏ ନଷ୍ଟ ହେଇଯିବ। ଆଉ ଯଦି ଗ୍ରହଣ କରିନେ ହବ ତାହେଲେ ଗୁରୁପଦ ଗ୍ରହଣ କଲା ମାନେ ସରିଗଲା, ଲଘୁ ହେଇଯିବ। କିନ୍ତୁ ଭରତ ପୋଜିସନ ରହିବାକୁ ପଡିବ ତୁମକୁ। ସେଥିପାଇଁ ଆମକୁ ସବୁବେଳେ ଶିଖାଉଛି ଗୁରୁ ଉଚ୍ଚାରଣ ପଦ୍ମ। ଭରତ କଣ କଲେ, ଦାୟିତ୍ୱଟା ନେଲେ କିନ୍ତୁ ନେଇଗଲେ ପାଦୁକାକୁ, ପାଦୁକାକୁ ରାମ ବୋଲି ଭାବୁଥିଲେ। ଆମ ଆଚାର୍ଯ୍ୟ ମାନେ ସବୁବେଳେ ସେବାକୁ ହିଁ, ସବୁବେଳେ ଭଗବାନଙ୍କର ଏଇ ଅନୁଷ୍ଠାନ ତାଙ୍କର ସେବା ଇଏ ଭଗବାନଙ୍କର ଗୁରୁଙ୍କର। ତେଣୁ ସେତେବେଳେ ସେ ପାଦୁକାକୁ ଯେମିତି ଆମ ଆରତୀ କରୁଛେ ନା, ସେ ପାଦୁକାକୁ ସେ ଆମର ଦିଅନ୍ତି, ଆବେଶ ହେଇଯାନ୍ତି, ସେ ରାମଙ୍କୁ ଦର୍ଶନ କରନ୍ତି ସେଥିରେ। ଶିଷ୍ୟର ଯେତେବେଳେ ଗୁରୁ ଦର୍ଶନ ହୁଏ ଏ ସେବାରେ, ଗୁରୁଙ୍କର ବିଗ୍ରହରେ ଗୁରୁଙ୍କର ଅନୁଷ୍ଠାନରେ ସେ ଗୁରୁ ଦର୍ଶନ କରିବ। ଭରତଙ୍କର ତ୍ୟାଗଟା ବଢା ହବ। ସେଥିପାଇଁ ସେ କହୁଛନ୍ତି ଜପ ସତ୍ୟ ପାଶ ପରିଭୀତ ପିତୁମ୍ ନିଦେ ସମସ୍ତ୍ରୈଣସ୍ୟ ଚାପି ଶିରସା ଜଗୃହେ ସୌହାର୍ଯ୍ୟମ। ସ୍ତ୍ରୈଣ ସୁଖଦେବଙ୍କୁ ଗୋସ୍ୱାମୀ ଏମିତି ଶବ୍ଦ ଲଗେଇଦେଲେ ଦଶରଥ ମହାରାଜଙ୍କ ପାଖରେ। ଦଶରଥ ମହାରାଜ ସ୍ତ୍ରୈଣ ନୁହନ୍ତି, କାରଣ ଯେହେତୁ ସ୍ତ୍ରୀଙ୍କର କଥାକୁ ମାନୁଛନ୍ତି ସେମାନେ କହିଲେ ସ୍ତ୍ରୈଣ। ପିତା ଗୋଟେ ପାର୍ଶ୍ୱରେ ବନ୍ଧା ହେଇଯାଇଛନ୍ତି, କୋଉ ସତ୍ୟ ପାର୍ଶ୍ୱରେ, ଆଉ ସ୍ତ୍ରୈଣ ସେ ଚାପି ଶିରସା ଜଗୃହେ ସୌହାର୍ଯ୍ୟମ। ଭାର୍ଯ୍ୟାଙ୍କ କଥା ଏ ଭରତ କଥା କହୁଥିଲେ ନା, ଦଶରଥ ପାଦ ଧରୁଥିଲେ, କହୁଥିଲେ ଦେଖ ଭରତ ରାମ କେବଳ ଖୁସି ହେବେ ଯଦି ଭରତ ରାଜା ହେବେ, ଆଉ ମୋର କୁଳଦୀପ ମୋ ବଂଶର କୁଳଦୀପ ହେଉଛନ୍ତି ଭରତ। କିନ୍ତୁ ତୁମେ ବନକୁ ଯେମିତି ନ ଯିବେ ତୁମେ ସେଇଟା କୁହ, ତୁମେ ସେ ବରଟାକୁ ଫେରାଇ ନିଅ, ଗୋଟିଏ ବର ରଖ, ଭରତ ରାଜା ହୁଅନ୍ତୁ, ଯେତେ ଦୁଃଖ କହିଲେ ବି ଆଉ ହେଇପାରିଲା। ଆଉ ସେଥିପାଇଁ ସେତେବେଳେ ସେ ଡାକୁଥିଲେ, ହେ ସୂର୍ଯ୍ୟ ଦେବ ତୁମେ ଆମ ବଂଶର ନା, ତୁମେ ଆମ ବଂଶର ଦେବତା, ଆମେ ତୁମରି ପାଖରୁ ଆସୁଛୁ, ତୁମେ କହ ଏବେ ଉଦୟ କୁହନି। କିନ୍ତୁ ଅଯୋଧ୍ୟା ବାସୀ କଣ ଡାକୁଛନ୍ତି ଉଦୟ, ଆଉ ରାମଜୀ ଚିନ୍ତା କରୁଛନ୍ତି ସୂର୍ଯ୍ୟ ଯେତେ ଶୀଘ୍ର ଉଦୟ ହୁଅନ୍ତୁ, କାରଣ ମୁଁ ପିତାଙ୍କୁ ବଞ୍ଚେଇବି, ମୁଁ ବଣକୁ ଯିବି। ଏଇଟା ହିଁ ରାମଙ୍କର ଆସିବାର ତାତ୍ପର୍ଯ୍ୟ ଥିଲା, କାହିଁକି ନା ବିପ୍ରଲମ୍ବ ଭାବକୁ ସେ ଆସ୍ୱାଦନ କରିବେ। ବିଷ୍ଣୁ ସବୁବେଳେ ନାରାୟଣ ଲକ୍ଷ୍ମୀ ସବୁବେଳେ ନାରାୟଣ ପାଖରେ ରହୁଛନ୍ତି ନା, ଆଉ ବିପ୍ରଲମ୍ବ ଭାବଟାକୁ ଆସ୍ୱାଦନ କରିପାରୁନାହାନ୍ତି। ଏଣେ ରାବଣଙ୍କୁ ବଧ କରିବେ, ବିପ୍ରଲମ୍ବ ଭାବ ବିରହ ଭାବ ଯୋଉଟା ସେଟାକୁ ଆସ୍ୱାଦନ ରାମଲୀଳାରେ ସେଟା ଆରମ୍ଭ ହେଲେ। ରାମଲୀଳାରେ କେତେ 14 ମାସ ନାଇଁ ଯେତେବେଳେ ସୀତାଙ୍କର ନେଇଯାଇଥିଲେ ରାବଣ ନେଇଗଲେ ସେଠୁ ଆରମ୍ଭ ହେଲା ନା ବିପ୍ରଲମ୍ବଟା, ଆଉ 14 ମାସ। ଆଚ୍ଛା କୃଷ୍ଣଲୀଳାରେ 100 ବର୍ଷ, ଗୋରୁଲୀଳାରେ ଗୋରୁଲୀଳାରେ ପ୍ରତିକ୍ଷଣ ଯୁଗାୟିତମ ନିମିଷେ, ଗୋରୁଲୀଳାରେ ପ୍ରତିକ୍ଷଣଟା ଗୋଟେ ଯୁଗ, ପୁରା ସର୍ବୋଚ୍ଚ ରାଧାଭାବର ସର୍ବୋଚ୍ଚ ଇଏରେ ମହାପ୍ରଭୁ ଆସ୍ୱାଦନ କରୁଥିଲେ ନା, ଯୁଗାୟିତମ ନିମିଷେଣ ଏଇ ପଦଟାରେ ବିରହଟା ଧରିବେ। ଗୋରୁଲୀଳାରେ ପ୍ରତି ନିମିଷଟା ଯୁଗ ଭଳିଆ, ଗୋଟେ ଗୋଟେ ଯୁଗ ଭଳି ବିତୁଥିଲା, ସେତିକି ବିରହ ମହାପ୍ରଭୁ ଅନୁଭବ କରୁଥିଲେ। ପ୍ରେମରେ ପ୍ରେମଟା ଆସ୍ୱାଦନ କରାଯାଏ ବିରହରେ। ତେଣୁ ବିଷ୍ଣୁଙ୍କର ଇଚ୍ଛା ଥିଲା, ଏ ତ ସବୁ ଆନୁଷଙ୍ଗିକ ଲୀଳା ସବୁ ଚାଲିବ, ଲୀଳା ବି ଲୀଳା ଚାଲିବ, ଭଗବାନଙ୍କର ନିଜର ଆସ୍ୱାଦନ ବି ହବ। ରାଜ୍ୟମ ଶ୍ରିୟମ ପ୍ରଣୟନମ ସୁହୃତମ ନିବାସ ତିକ୍ତା ଯଜୌ ବନ ଶୁଣିବ ମୁକ୍ତ ସଙ୍ଗମ। ଉଦାହରଣ ଦିଆଗଲା ଅଶୁନିବ ମୁକ୍ତ ସଙ୍ଗମ, ମୁନିମାନେ ଯେଭଳି ପ୍ରାଣତ୍ୟାଗ କଲାବେଳେ ସବୁକିଛି ଛାଡ଼ି ଦିଅନ୍ତି, ପ୍ରାଣତ୍ୟାଗ କଲାବେଳେ କଣ ଦୁଃଖ କରନ୍ତି? ସାଧୁମାନେ କେବେ ଶରତ ଛାଡ଼ିବା ପାଇଁ ଦୁଃଖ କରନ୍ତି? ରାମଜୀ ସବୁ ତ୍ୟାଗ କରିକି ସବୁ ସେ ତ୍ୟାଗ କରିକି ପିତାଙ୍କର ସତ୍ୟ ପାଶ୍ୱରେ ଯୋଉ ବନ୍ଧା ହେଇଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଚାଲି ଯାଇଥିଲେ। ତେଣୁ ରାମଜୀଙ୍କର ଲୀଳା ତ ବହୁତ ରହିଛନ୍ତି, କିନ୍ତୁ ଆମମାନଙ୍କୁ ଶିକ୍ଷା ଯାହା ସବୁ ସେଗୁଡ଼ିକ ଆମ ସବୁ ଶିକ୍ଷା ଶିକ୍ଷା କରିବା ଦରକାର। ରାମଜୀଙ୍କର ବହୁତ ଲୀଳା ରହିଛନ୍ତି, କିଭଳି ବନକୁ ଯାଇଛନ୍ତି, କିଭଳି ମନୁଷ୍ୟମାନଙ୍କର ସବୁ କାମନା ପୂର୍ଣ୍ଣ କରିଛନ୍ତି, କେତେ କାହାକୁ ଉଦ୍ଧାର କରିଛନ୍ତି ରାମଜୀଙ୍କର ଲୀଳା ଆମେ ଆଉ କ'ଣ କରିବା କହିବା। ବିଭୀଷଣଙ୍କ ସହିତ ସୁଗ୍ରୀବ ସହିତ ବନ୍ଧୁ ବାନ୍ଧିଛନ୍ତି, ବାଳିକୁ ନିହତ କରିଛନ୍ତି, ଆଉ ଯେତେବେଳେ ସେତୁ ବାନ୍ଧିଛନ୍ତି ସେତେବେଳେ ସମୁଦ୍ରଦେବ ନିଜେ କହିଛନ୍ତି, ସମୁଦ୍ରଦେବ କହିଛନ୍ତି ମୋ ଜଳ ଆପଣଙ୍କୁ କେବେ ବାଧା ସୃଷ୍ଟି କରିବେନି କେଉଁଠିକି ଯିବା ପାଇଁ, ଲଙ୍କାକୁ ଯିବା ପାଇଁ, କିନ୍ତୁ ଆପଣ ଗୋଟିଏ ସେତୁ ବାନ୍ଧନ୍ତୁ ଯେମିତି ଏ ଯଶଟା ଆପଣଙ୍କ ରହିବ। ସେତୁ ହେଲେ ଯେ ରାମ ଯିବେ ସେଟା ତାର ତାତ୍ପର୍ଯ୍ୟ ନୁହେଁ, ଭାଗବତର ସେଟା ତାତ୍ପର୍ଯ୍ୟ ନୁହେଁ। ତିନି ଦିନ ଭଗବାନ ଉପବାସ କରିଥିଲେ, ରାମଜୀ ଉପବାସ କଲା ପରେ କ୍ରୋଧ କରିଥିଲେ ସେତେବେଳେ ସମୁଦ୍ର ଦେବ ଆସିଥିଲେ, ସେ ଇଏ ଭାଗବତ ହିସାବରେ, ଭାଗବତ ହିସାବରେ ସେ ଆସିଥିଲେ। ତେଣୁ ଭାଗବତରେ ଗୋଟେ ପ୍ରସିଦ୍ଧ ଶ୍ଳୋକ ଅଛନ୍ତି, ରାମଜୀ କାହିଁକି କାନ୍ଦୁଥିଲେ। ସାଧାରଣତଃ ଆପଣ ବାଲ୍ମୀକି ରାମାୟଣ ପଢିବେ, ସୀତାଙ୍କୁ ସୀତା ଯେତେବେଳେ ଅପହରଣ ହେଇକି ପଳେଇଛନ୍ତି କିଏ ଆସିଛନ୍ତି, ରାବଣ ଆସିଛନ୍ତି ନା, ରାବଣ ଆସି ତ ସାଧୁ ବେଶରେ ନେଇ ଚାଲିଗଲେ, ଆଉ ସୀତା ମାତା ଲକ୍ଷ୍ମଣଙ୍କୁ ବି ଭୁଲ ବୁଝିଲେ, ତ ଭଗବାନଙ୍କ ସବୁ ଲୀଳା, ଆଉ ଲକ୍ଷ୍ମଣଙ୍କୁ ରଖିଦେଇ ଯାଇଥିଲେ, ଆଉ ସେଠି ମାରିଚ ମାରିଚ ନା ମାରିଚ ଆସିଛନ୍ତି, ତୁମେ ଯା ତୁମେ ମୃଗ ହେଇକି ଯାଅ, ଆମେ ସବୁ ଛୁଆଟି ବେଳେ ସବୁ ମାରିଚ ବୋଧ ହଉଥିଲା ଗୀତ ନାଟ୍ୟ, ମାରିଚ ଚିନ୍ତା କରୁଛି ନା ଇଏ କିଏ ଦୁଷ୍ଟ ରାଜା, ଏହା କଥା ଯଦି ନ ମାନିବି କାରଣ ସେ ଜାଣିଛନ୍ତି ରାମ ଭଗବାନ ବୋଲି। ରାବଣଙ୍କ ପାଖରେ ଥିବା ଲୋକଙ୍କ ଭିତରେ ମ୍ୟାକ୍ସିମମ୍ ଲୋକ ଜାଣିଛନ୍ତି ରାମ ଭଗବାନ, କିନ୍ତୁ ରାବଣ ଜାଣିନଥିଲା, ସେ ଜାଣିଛନ୍ତି ରାମ ଭଗବାନ। ତେଣୁ ଇଏ ଇଏ କହୁଛି ମତେ ମୃଗ ହେଇକି ଯିବାକୁ ପଡିବ, ନା ମତେ କହୁନି ଅସୁର ଭାବରେ ଯିବାକୁ ପଡିବ ମୁଁ ଯିବି, କଣ ବୁଝିପାରୁଛନ୍ତି ନା, ସେ କପଟା ଭଲ ପାଉନଥିଲେ କିଏ ମାରିଛ, ଭକ୍ତ କେବେ କପଟକୁ ଭଲ ପାଏ ନା, ବିଭୀଷଣ ବି କପଟାକୁ ଭଲ ପାଉନଥିଲେ, କହିଲେ ଭାଇ ତୁମେ ଯଦି ଯାଇଥାନ୍ତ ସୀତା ଉଠେଇକି ନେଇ ଆସିଥାନ୍ତ, ନେଇ ଆସିଥାନ୍ତ କାହାକୁ, ସୀତା ମାତା କିଛି ଅସୁବିଧା ନଥାନ୍ତା, କାହିଁକି ଆମେ ରାକ୍ଷସ ଲୋକ ନା, ଆମେ ତ ନାରୀ ପ୍ରତି ଆସକ୍ତ, ଧନ ପ୍ରତି ଆସକ୍ତ, ବସ୍ ଆମ ନାରୀ ଧନ ପ୍ରତି ଆସକ୍ତ ଏଟା ତ ସ୍ୱାଭାବିକ, କିନ୍ତୁ ତୁମେ ସାଧୁ ବେଶରେ ଯାଇଛ, ତେଣୁ ତୁମେ ସାଧୁ ସମାଜକୁ କଳଙ୍କିତ କଲ, ସେଥିପାଇଁ ରାମ ରାମଜୀ ତୁମକୁ କେବଳ ମାରିବେ, କେବଳ ଏଇଥିପାଇଁ କେବଳ ମାରିବେ, ସେ ଦୟାଳୁ, କାରଣ ଆଉ କୌଣସି ଯଦି କେହି କିଛି କରିଥାନ୍ତେ, କୌଣସି ସାଧାରଣ ମାନବ ବା କୌଣସି ଅଲଗା କେହି ବି ଯଦି କିଛି କରିଥାନ୍ତେ ରାମଜୀ ତାଙ୍କୁ ମାରିଦେଇଥାନ୍ତେ, କିନ୍ତୁ ଆମେ ରାକ୍ଷସ ନା, ଜଣେ ରାକ୍ଷସ ନାରୀକୁ ନେଇ ଆସିବା ଏଟା ବଡ ଜିନିଷ ନୁହେଁ, କିନ୍ତୁ ଆପଣଙ୍କୁ ମାରିବାର କାରଣ ଗୋଟେ, ଆପଣ କେଉଁ ବେଶରେ ଯାଇଥିଲେ ସାଧୁ ବେଶ, ମାରିଛ ବି ସେୟା କହିଲେ, ମୁଁ ଅଲଗା ବେଶରେ କେମିତି ଯିବି, ଗୋଟେ କପଡ଼ କରିବି ରାମଙ୍କ ସାଙ୍ଗରେ, ନାଇଁ ତୁମକୁ ଯିବାକୁ ପଡିବ, ମାରିଛ ଚିନ୍ତା କଲା, ମୋତେ ଦିଟା ହାତରୁ ମରିବାକୁ ପଡିବ, ମୋତେ ଚିନ୍ତା କରିବା ଗୋଟେ ମୁଁ କାହା ହାତରୁ ମରିବି, କାରଣ ରାବଣ କଥା ନ ମାରିଲେ ଦୁଷ୍ଟ ଲୋକ ନା, ରାବଣ ଦୁଷ୍ଟ, ସେଥିପାଇଁ ଦୁଷ୍ଟ ଲୋକ ସାଙ୍ଗରେ କେବେ ବନ୍ଧୁତା ବାନ୍ଧିବେ ନାହିଁ। ଛୋଟ ପିଲାବେଳେ ଆମେ ସବୁ ପଢୁଥିଲୁ ସ୍କୁଲରେ ଲେଖା ହେଇଥିଲା, ଦୁର୍ଜନ ସଙ୍ଗେ କଲେ ବାସ ଘଟିବ ଜଣ ସର୍ବନାଶ, ଦୁର୍ଜନକୁ ଗୋଟେ ଅଙ୍ଗାର ସହିତ ନୀତିକାର ମାନେ ତୁଳନା କରିଛନ୍ତି, ଅଙ୍ଗାର ନାହିଁ, ଅଙ୍ଗାର ତଳେ ଉତ୍ତପ୍ତ ଥିବ କଣ ହବ, ହାତକୁ ଜଳେଇବ, ଶୀତଳ ହେଇଗଲେ କଳା କରିବ, ସାଧୁ ପାଖ ଦୁସଙ୍ଗ ଲୋକ ତୁମେ ଭାବନି ଛାଡ଼ିଦେଲେ ପଳେଇଗଲା ବୋଲି, ସାଙ୍ଗ ରହିଲେ ତୁମେ ପୋଡ଼ି ଜଳେଇକି ମରିବ, ଦୁସଙ୍ଗ ଛାଡ଼ିଦେଲା ପରେ ବି ସେ ଇମ୍ପ୍ରେସନଟା ସେ କଳା ତୁମ ହୃଦୟ ଭିତରେ ରହିବ, ଇଏ କଲା ଦୁସଙ୍ଗ ୟା ହାତରୁ କାହିଁକି ମରିବି, କାହା ହାତରୁ ମାରିଚ କଲା, ରାବଣ ହାତରୁ ମରିବା ଅପେକ୍ଷା ରାମ ହାତରୁ ମରିବା ମୋର ବରଂ ଭଲ, ମୁଁ ମରିବି, ସେଠି ସେ ଯାଇଥିଲେ। ତାପରେ ତ ବହୁତ ଲୀଳା ଅଛନ୍ତି, ଜଟାୟୁ ଜଟାୟୁଙ୍କର ଲୀଳା ବହୁତ ସୁନ୍ଦର ଲୀଳା, ଜଟାୟୁଙ୍କର ଲୀଳା, ଭଗବାନ ଭକ୍ତମାନେ ଜଟାୟୁଙ୍କ ପାଖରୁ ଗୋଟିଏ ଜିନିଷ ସବୁବେଳେ ମନେ ରଖିବେ, ଭକ୍ତର ଯଦି ଶୁଦ୍ଧ କାମନା ଅଛି ଭଗବାନ ଯେତେବେଳେ ହେଲେ ପୂର୍ଣ୍ଣ କରିବେ, କିଛି ପୂର୍ଣ୍ଣ କରନ୍ତୁ ନ କରନ୍ତୁ ମୃତ୍ୟୁବେଳେ ପୂର୍ଣ୍ଣ କରିବେ, କଣ ବୁଝିପାରିଲେ କି ନାହିଁ, ବୁଝିପାରିଲେନି, ଜଟାୟୁ କେବେ ଜାଣିନଥିଲା ଯେ ତାଙ୍କ କାମନା ପୂର୍ଣ୍ଣ ହବ ବୋଲି, ତାଙ୍କ ମନେ କଣ ପୂର୍ଣ୍ଣ ଥିଲା, କଣ କରିଥିଲେ ସିଏ? ଦଶରଥ କେବେ ଆଶା କରିନଥିଲେ ଯେ ମୋର ପୁତ୍ର ହବ ବୋଲି, ଜଟାୟୁଙ୍କ ପାଖରୁ ପ୍ରଥମେ ଜାଣିଥିଲେ ସେ। ଦଶରଥ ଭାବିଥିଲେ ମୁଁ ସବୁଦିନ ଅପୁତ୍ରୀ ହେଇକି ରହିଛି। ତାଙ୍କୁ ପ୍ରଥମେ ଜଣେ କହିଥିଲେ ତୁମର ପୁତ୍ର ହବ, ସିଏ ହେଲେ କିଏ? ଜଟାୟୁ। କାରଣ ଜଟାୟୁ ସବୁ ସଙ୍ଗ ସାଧୁ ସଙ୍ଗ କରନ୍ତି କା ବଶିଷ୍ଠଙ୍କ ଭଳିଆ, ଜଟାୟୁ ଏଇ ଚତୁର୍ସଙ୍ଗଙ୍କଠୁ ବି ଖବର ପାଇଛନ୍ତି। ତେଣୁ ଜଟାୟୁ ଥରେ ପଡିଛି ଶନି ଅଯୋଧ୍ୟାରେ, କଣ ହଉଛି ଶନିଙ୍କ ପ୍ରକୋପରେ ବହୁତ କ୍ଷତି ହଉଛି। ଦଶରଥ ଏତେ ପରାକ୍ରମୀ ଥିଲେ ସେ ପୁରା ବିମାନ ଧରିକି ଗଲେ। ଭକ୍ତମାନଙ୍କ ପାଇଁ ଏଇଟା ବହୁତ ବଡ ରାମଲୀଳାର ବହୁତ ପଏଣ୍ଟ ଅଛି, ମୁଁ କଣ କହିବି ଘଣ୍ଟେ ଦୁଇ ଘଣ୍ଟାରେ। ମୁଁ ଯାଉଛି ନଷ୍ଟ କରିବି ଶନିଙ୍କ ସହିତ ଯୁଦ୍ଧ କରି ଶନିକୁ ପରାସ୍ତ କରିବି, ଆଉ ଶନିଙ୍କ ପାଖକୁ ସେ ଯାଇପାରିବେ? ଶନିଙ୍କ ପାଖକୁ ଯାଉଛନ୍ତି ମାନେ ଉପର ହାୟର ପ୍ଲାନେଟାରୀ ସିଷ୍ଟମ ନା, ଆଉ ସିଏ ସବୁ ପକେଇଛନ୍ତି ଅସ୍ତ୍ର। ଦଶରଥ ପୁରା ଧ୍ୱଂସ ହେବା ଉପରେ, ବିମାନ ପଡ଼ିଯାଇଛି, ସେ ତଳୁ ଖସୁଛନ୍ତି କିଏ? ଦଶରଥ ମହାରାଜ। ଦଶରଥ ମହାରାଜ ଖସୁଛନ୍ତି ସେ ସେମାନେ ଜଟାୟୁ ତାଙ୍କୁ ଧରୁଛନ୍ତି। ଜଟାୟୁଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ନିବିଡ଼ ସମ୍ପର୍କ ଥିଲା। ସେଠି ସେ କହିଛନ୍ତି ମୋର କେତେ ବଡ଼ ଉପକାର କଲ, ମୋତେ ଶନି ତ ମୋତେ ମାରିଦେଇଥାନ୍ତେ, ତୁମେ ରକ୍ଷା କଲ, ତୁମେ କଣ ଚାହୁଁଛ କୁହ। ମୁଁ ଦଶରଥ କହିଲେ ତୁମର ପ୍ରଥମ ପୁତ୍ରଟାକୁ ମୋତେ ଦବ। କିଏ? ଜଟାୟୁ କହୁଥିଲେ। ବହୁତ ଭକ୍ତ ନିରାଶ ହେଇଯାନ୍ତି, ମୋର ଜପ ହଉନି, ଭଜନ ହଉନି, ମୋର କାମନା ହଉଛି। ଆରେ ତୁମେ ଯେତେ ଖରାପ ଜୀବନ ଗୋଟେ ଭଲ କାମନା କର, କୃଷ୍ଣ ମୁଁ ତୁମ ଚରଣ କମଳ, ମୁଁ ଯେତେ ପତିତ ଲୋକ ହେଲେ ମୁଁ ଆପଣଙ୍କ ପାଖକୁ ଟିକେ ଯିବି, ମୋତେ ନେଇଯାଆନ୍ତି। ଆମର ଯେତେ ଖରାପ ଗୁଣ ଥାଉ, କେବଳ ଗୋଟିଏ ଭଲ ଗୁଣ, ମୁଁ ପ୍ରଭୁ ଆପଣଙ୍କ ପାଖକୁ ଯିବି, ମୋତେ ନେଇଯାଆନ୍ତୁ ପାଖକୁ। ଯଦି ଗୋଟିଏ ଭଲ କାମନା ତୁମେ କରିବ ଆଉ ସେଇଟାକୁ ସବୁବେଳେ ତୁମେ ଯେତେ ଅଯୋଗ୍ୟତା ଥାଉ ଭଗବାନ ନିଶ୍ଚିତ ପୂର୍ଣ୍ଣ କରିବେ। ଦଶରଥ ମହାରାଜ ସେଠୁ ଜାଣିଲେ ଇଏ କେମିତି, ମୋର ପୁତ୍ର ତ ନାହିଁ ଟୋଟାଲ, ମୋର ତ ପୁତ୍ର ମୋତେ ହଉନି ପୁତ୍ର, ଇଏ କେମିତି କହିଲା ତୁମର ପ୍ରଥମ ପୁତ୍ର ମୋତେ ଦବ ବୋଲି? ସେ ପଚାରିଲେ ମୋର ତ ପୁତ୍ର ନାହିଁ। ନା ତୁମର ପୁତ୍ର ହବ, ଇଏ ଆଉ କିଛି ପଚାରିଲେନି। ଇଏ କହିଲେ ପୁତ୍ର ହବ, ସିଏ ଶୁଣିଛନ୍ତି, ସେ ଆଉ କିଛି କହିଲେନି, ତ ଭଗବାନଙ୍କ ଲୀଳା କଥା ସେତେବେଳେ ସେ କାହିଁକି ଇଏ କରିବେ? କିନ୍ତୁ ଇଏ ସେଠୁ ଆଶାବାଦୀ ହେଲେ, ନିଶ୍ଚିତ ମୋର ପୁତ୍ର ହବ ଜଟା ବି କହୁଛନ୍ତି। ତାହେଲେ ରାମଙ୍କର ଆବିର୍ଭାବ ହୋଇଥାନ୍ତି, ଜଟାୟୁ ଆସିକି ପହଞ୍ଚନ୍ତି ସବୁବେଳେ ଆସୁଛନ୍ତି ନା ଜଟାୟୁ ଆଉ ମାଗନ୍ତି, ସେ ବିରାଟ ବଡ ପକ୍ଷୀ ତ ଇଏ ଡରନ୍ତି କିଏ ଦଶରଥ ଅଯୋଧ୍ୟ ଇଏ ଏଡ଼ବଡ ପକ୍ଷୀଟା କୁଆଡେ ଆଇଲାଣି ଏଣେ ଆଇଲାଣି, କାରଣ ସେ ଦଶରଥଙ୍କୁ ମନେ ପକେଇ ଦେବା ପାଇଁ। ଦଶରଥ ମତେ କହିଥିଲେ ନା ପ୍ରଥମ ପୁତ୍ରକୁ ଦବ ବୋଲି, ଚାରିଟା ପୁତ୍ର ହେଲେ ମତେ ପ୍ରଥମ ପୁତ୍ରକୁ ଦେଇଦିଅ, କାରଣ ସେ ଜାଣିଥିଲେ ପ୍ରଥମ ପୁତ୍ର ହଉଛନ୍ତି ଭଗବାନ। ତେଣୁ ଜୀବନରେ ଯିଏ କହୁ ତୁମର ଭଗବାନ ଦରକାର, ତାକୁ ଭଗବାନ ନିଶ୍ଚିତ ମିଳିବ। ମୋର ପ୍ରଭୁ ଦରକାର ଏଇଟା ଯଦି ମନ ଭିତରେ ସେ ରଖିଛି, ତାକୁ ଭଗବାନ ଯେତେବେଳେ ହେଲେ ଦେଖାଦେ। ଆମେ କିନ୍ତୁ ଏତେ ହୀନ ସାଧକ, ଆମେ ଏତେ ଦିନ ଭଜନ ସାଧନ କଲା ପରେ କେବେ ବି ଆଶା କରୁନି ଭଗବାନ ମୁଁ ତ ଆପଣ ମୋର ଦରକାର, ମୁଁ ଆପଣଙ୍କ ପାଖକୁ ଯିବି। ଜଟାୟୁ ହେଲେ ତାର ପ୍ରମାଣ, ଯେତେଥର ରାମ ଇଏ କହିବେ ସେ ହରିଶ୍ଚନ୍ଦ୍ରଙ୍କ ପ୍ରସଙ୍ଗ ଭଳିଆ ଇଏ କହିବେ, ତାଙ୍କୁ ବୁଝେଇବେ କିଏ ଆମର ଛୋଟ ପିଲାଟା ସେ ଡରିବ ତୁମ ପାଖକୁ ଗଲେ, ତୁମେ ଖାଇବାକୁ କଣ ଦବ? ସେ କ୍ଷୀର ଟିକେ ଛାଡୁ, କ୍ଷୀର ଛାଡ଼ିଗଲେ ପୁଣି ଆସି ଦଶରଥ ପହଞ୍ଚିଲେ ଜଟାୟୁ, ଏବେ କ୍ଷୀର ଛାଡ଼ିଗଲେ ମୋତେ ଦଉନା। ସିଏ ରାମଜୀ ଦି ଜଣଙ୍କୁ ଲକ୍ଷ୍ୟ କରନ୍ତି, କାହାକୁ କାହାକୁ ଲକ୍ଷ୍ୟ କରନ୍ତି? ଜଟାୟୁକୁ ଲକ୍ଷ୍ୟ କରନ୍ତି, ଦି ଜଣଙ୍କ ଦୁଃଖକୁ ସହିପାରନ୍ତିନି, ଦଶରଥଙ୍କ ଦୁଃଖକୁ ସହିପାରନ୍ତିନି, ଜଟାୟୁ ଦୁଃଖ ବି ସହିପାରନ୍ତିନି, କାରଣ ଦି ଜଣ ଭକ୍ତ ନା, ଇଏ ନିତ୍ୟ ପିତା ସିଏ ଭକ୍ତ। ସେ ଟିକେ ତା ଦାନ୍ତ ଉଠୁ, କ୍ଷୀର ଛାଡ଼ୁ, ଦାନ୍ତ ଉଠୁ, ଖାଇବା ଶିଖୁ, ତୁମେ ମନର ଫଳମୂଳ ଖାଇବା ଦବ। ଦଶରଥ ଏମିତି ଭଣ୍ଡାନ୍ତି, ସେ ଦାନ୍ତ ଉଠିଲା ପୁଣି ଦଶରଥ ଆସି ପହଞ୍ଚିଲେ କିଏ ଜଟା, ଏବେ ଦାନ୍ତ ଉଠିଲାଣି, ଏବେ ଫଳମୂଳ ଖାଇବ ଦେଇଦିଅ, ମୁଁ ଋଷିମାନଙ୍କ ପାଖରେ ରଖିବି ଆଉ ତାକୁ ବୁଲେଇବି, ସେ ବିଭିନ୍ନ ଆଡ଼େ ଯିବ। ଆଉ ଦଶରଥଙ୍କ ଆଖିରୁ ପ୍ରଥମ ଥର ପାଇଁ ଦେଖିଲେ କିଏ ରାମ, ତାଙ୍କ ଆଖିରୁ ଲୁତକ ଆସୁଛି। ଆଉ ଜଟା ଏତେ ବଡ ଭକ୍ତ, ସେ ମନା କରିଦେଲେ ନାଇଁ ଦଶରଥ ମୁଁ ଆଉ କେବେ ମାଗିବିନି, କାହିଁକି ରାମଜୀ ମଝିରେ ଅଛନ୍ତି, ସେ ଜଟାୟୁ ଦେଖୁଛନ୍ତି ଆଉ ଦଶରଥଙ୍କୁ ଦେଖୁଛନ୍ତି। ଯେତେବେଳେ ଦଶରଥଙ୍କ ଚକ୍ଷୁରେ ଲୋତକ ଦେଖିଦେଲେ ଜଟାୟୁଙ୍କର ମନ ସରି ରାମଙ୍କର ମନ ଦୁଃଖ ହେଇଗଲା, ବାବା କାନ୍ଦୁଛନ୍ତି। ଜଟାୟୁ ସେଟା ଦେଖିଦେଲେ କହିଲେ ନାଇଁ ମୋର ଆଉ ରାମ ଦରକାର ନାହାନ୍ତି, ମୁଁ ରାମକୁ ନେବି, ରାମ ଦୁଃଖ କରିବି, ମୋର ରାମ କଣ ଦରକାର? ମାନେ କେତେ ବଡ ବଡ ସେମାନେ ଭକ୍ତ, ମୁଁ ରାମକୁ ନେଇଯିବି, ଦଶରଥ ଦୁଃଖ କରିବେ ନା? ଦଶରଥ ଦୁଃଖ କଲେ ରାମ ବି ଦୁଃଖ କରିବେ? ମୋର ଭଗବାନ ଦରକାର ନାହାନ୍ତି, ଭଗବାନଙ୍କର ସୁଖ ଦରକାର, ଆମର କୃଷ୍ଣ ଦରକାର ନାହାନ୍ତି, ସେଥିପାଇଁ ଆମେ ସେବାକୁ ପ୍ରାଧାନ୍ୟ ଦଉ। ଆମେ କେଉଁଠି ଯିବା ପାଇଁ, ମୁଁ ଏଠିକି ଯିବି ସେଠିକି ନାହିଁ, ମୋର କାରଣ ମୋର ଭଗବାନଙ୍କ ସେବା ଦରକାର, କାରଣ ଭଗବାନଙ୍କ ସୁଖ ଦରକାର, ଭଗବାନ ମୋର ଦରକାର ନାହାନ୍ତି। ଗୋପୀମାନଙ୍କ ଆମ ପା ଗୋପୀ ହବ, କୃଷ୍ଣ ଯଦି ଗୋପୀମାନଙ୍କର ଆରାଧ୍ୟ ହେଇଥାନ୍ତେ ତାହେଲେ ସେ ସାଙ୍ଗେ ସାଙ୍ଗେ ମଥୁରାକୁ ଯାଇପାରିଥାନ୍ତେ। କୃଷ୍ଣ ସୁଖ ତାଙ୍କର ଆରାଧ୍ୟ, ସେ କହିଲେ ଆମେ ମଥୁରାକୁ ଗଲେ କୃଷ୍ଣ କେହି ସମ୍ମାନ ହରେଇବେ, କୃଷ୍ଣ ତୁମେ ଏତେ ଲୋକ ତୁମକୁ ଏତେ ଗୋପୀମାନେ ଭଲ ପାଆନ୍ତି, ଆଉ କୃଷ୍ଣ ବି ସୁଖୀ ହେବେନି, କାରଣ ସେ ଯାଇଛନ୍ତି ତାଙ୍କ ବାପା ମାଙ୍କୁ ଦେବକୀ ବସୁଦେବଙ୍କୁ ସୁଖ ଦେବା ପାଇଁ। କୃଷ୍ଣ ଯେମିତି ସୁଖ ରହିବେ ସେ ରୁହନ୍ତି, ଆମର ପୁରା ଶ୍ରେଷ୍ଠ ଜିନିଷ ଗୁଡିକ ନା, ଜଟାୟୁକୁ ତୁ ଶିଖିବେ, ଜଟାୟୁ ଫେରିକି ପଳେଇଲେ ଯଦି କେବେ ମାନ ଆଉ କେବେ ଆସନ୍ତିନି, ଦଶରଥ କେବେ କୁହନ୍ତିନି ମୋତେ ପୁତ୍ର ଦିଅ ବୋଲି, କିନ୍ତୁ ରାମ ସେଟାକୁ ମନେ ରଖିଛନ୍ତି, କାରଣ ବାପା ସିନା କାନ୍ଦିଲେ ସେ ଦୁଃଖଟାକୁ ସେ ମନେ ରଖିଛନ୍ତି, କିନ୍ତୁ ବାପାଙ୍କର ପ୍ରତିଶ୍ରୁତିଟା, ବାପା ପ୍ରତିଶ୍ରୁତି ଦେଇଛନ୍ତି ଦେବା ପାଇଁ, ଆଉ ଜଟାୟୁ ମନ ଦୁଃଖ କରିବ ନା? ଆଚ୍ଛା, ପିତାର ମୁଖରେ କିଏ ମୁଖା, ପିତା ଚାଲିଗଲା ପରେ କିଏ ମୁଖାଗ୍ନି ଦିଅନ୍ତି? ତାହେଲେ ରାମଙ୍କର ପ୍ରକୃତ ପୁତ୍ର କିଏ, ଏ ପ୍ରକୃତ ବାପା କିଏ? ଲୌକିକ ନ୍ୟାୟରେ ଦେଖିବେ, କାରଣ ସେ କାମନା କରିଥିଲେ ନା ଆପଣଙ୍କ ପୁତ୍ର ମୋତେ ଦେବେ, ରାମ ସେଟାକୁ ସ୍ୱୀକାର କଲେ, ରାମଟା ସେଟା ସ୍ୱୀକାର କଲେ। ଦଶରଥଙ୍କର ଯେତେବେଳେ ନା ସରି ଦଶରଥଙ୍କ ସ୍ୱର ତ୍ୟାଗ ବେଳେ ରାମ ନଥିଲେ, କିନ୍ତୁ ଜଟାଙ୍କର ସ୍ୱର ତ୍ୟାଗ ବେଳେ ରାମ ଥିଲେ। ଭକ୍ତ ଏଥିରୁ ଜାଣିବେ ଜୀବନ ଯଦି ସେ ଗୋଟିଏ କାମନା କରିଛି, ମୁଁ ପ୍ରଭୁ ଆପଣଙ୍କ ଚରଣ ମୋର ଦରକାର, କିନ୍ତୁ ମୁଁ ଗୋଟେ ଅଯୋଗ୍ୟ ବ୍ୟକ୍ତି, କିନ୍ତୁ ସେଟା ଶୁଦ୍ଧ ହେବା ଦରକାର, ଭଗବାନ ଶେଷ ସମୟରେ ତା କାମନା ପୂର୍ଣ୍ଣ କରେ। ଯଦି ଭକ୍ତଟା ବିଶ୍ୱାସ ନାହିଁ ସେ ଭଜନ କରିପାରିବନି, କାରଣ କେତେ ଦିନ ଜଟାୟୁ କଷ୍ଟରେ ରହିଛନ୍ତି, ଆଉ ଯେତେବେଳେ ସେଥିପାଇଁ ସେ ଲେଖିଛନ୍ତି ନା, ରାମଚରିତ ମାନସ ପଢ଼ୁଥିଲି କହୁଥିଲି, ଏବେ ଆଉ କହୁନି, ଆଉ କାରଣ ସେସବୁ ଆମ ସିଦ୍ଧାନ୍ତକୁ ମିଶିବାକୁ ପଡ଼ିବ, ଆମ ସମ୍ପ୍ରଦାୟର ଶିକ୍ଷାକୁ ଆମେ କ'ଣ କରିବା, ଆମେ ତ ସମ୍ପ୍ରଦାୟର ଦାସ, ବାହାରେ ଯାଉଥିଲି କହିଦେଉଥିଲି, ଏବେ ଆଉ କହୁନି, କାରଣ ଆମେ ସମ୍ପ୍ରଦାୟ ଗୁରୁମାନେ ଖୁସି ନହେଲେ ଲୋକଙ୍କୁ ଖୁସି କଲେ ମୁଁ କୃପା ପାଇବିନି। ଜନ୍ମ ଜନ୍ମ ମୁନି ଯତ୍ନ କରାଏ ଅନ୍ତେ ରାମ କହ ଆଗତ ନାହିଁ, ଏ ପଦ ହେଉଛନ୍ତି କାହାର, ଜଟାୟୁଙ୍କର, ମୋର ତ ମୁଖ ନାହିଁ ଆବା, ମୁଁ ସବୁ ଭୁଲି ଆଉ ତ ପଢ଼ୁନି, ସେଟା ବନ୍ଦ କରିଦେଲି, ନାହିଁ ଗୁରୁ ଯଦି ଖୁସି ନ ହେବେ ଆଚାର୍ଯ୍ୟ ଖୁସି ନେବେ କାହିଁକି ଏଇଟା କହିବା। ସତ୍ୟ ସେଠି ଶିବଜୀ ବହୁତ ସୁନ୍ଦର ସମ୍ବାଦ ଦେଇଛନ୍ତି ସତ୍ୟଙ୍କି, ଖଗ ଆମିଷ ଭୋଜି ସତୀ ଦେଖ, ହତଭାଗା ଜୀବ କାହାକୁ ଭୋଜନ କରୁଛି, ଆମିଷ ଭୋଜନ କରୁଥିବା ଗୋଟେ ପକ୍ଷୀକୁ ରାମ ଆଜି ଗତି ଦଉଛନ୍ତି, ମୁନିଙ୍କର ଗତି ଦଉଛନ୍ତି, ସେ ଆମିଷ ଭୋଜନ କରୁଥିଲେ ନା କିଏ, ଜଟାୟୁ। ଆଉ ରାମ କେତେ ଦୟାଳୁ, ଜଟାୟୁ ସେଠି କହୁଛନ୍ତି ନା ପ୍ରଭୁ ନା ରାମ କହୁଛନ୍ତି ଯେ ମୁଁ ଚାହିଁବି ତୁମକୁ ଜୀବନ ଦେଇଦେବି, ମୁଁ ଇଚ୍ଛା କରୁଛି ତୁମେ ବଞ୍ଚିକି ରୁହ, କାରଣ ତୁମେ ସୀତାଙ୍କୁ ଏତେ ତ୍ୟାଗ କରିଛ, ସୀତା ପାଇଁ ମୋର ଇଚ୍ଛା ତୁମେ ବଞ୍ଚିକି ରୁହ, କିଏ କହୁଛନ୍ତି, ରାମ କହୁଛନ୍ତି। ଜଟାୟୁ କହିଲେ ନା ମୁଁ ଆଉ ଏ ସମୟଟା ଛାଡ଼ିବିନି, ସେ ତୁଳସୀ ପଦଟା କହିଛନ୍ତି, ଜନ୍ମ ଜନ୍ମ ମୁନି ଯତ୍ନ କରାଇ ଅନ୍ତେ ରାମ କହ ଆଗତ ନାହିଁ, ମୁନିମାନେ ଯତ୍ନ କରୁଛନ୍ତି ଜନ୍ମ ଜନ୍ମ, ତାଙ୍କ ମୁଖରେ ରାମ ନାମ ଆସୁନାହିଁ, ଆଉ ସାକ୍ଷାତ ରାମ ସେ ପରମ୍ରହ୍ମ ମୋ ପାଖରେ ଅଛନ୍ତି, ଆଉ ମୁଁ ଶରୀର ଛାଡ଼ୁଛି, ମୋତେ କୋଳରେ ଧରିଛନ୍ତି, ମୁଁ ଏ ସୁଯୋଗଟା ଛାଡ଼ିବିନି। ଜଟାୟୁ ଚାହିଁଥିଲେ ରାମ ବଞ୍ଚେଇ ଦେଇଥାନ୍ତି, ଜଟାୟୁ ଚାହିଁଲେନି, ଆଉ ଏଇଟା ବି ଭଗବାନଙ୍କର ଇଚ୍ଛା, କାରଣ ଜଟାୟୁଙ୍କୁ ସେ ବାବା ପିତାର ଉପରେ ସ୍ୱୀକାର କରିଛନ୍ତି ନା, ତାଙ୍କ ସଂସ୍କାର କଲେ, ଆଉ ବହୁତ ଦୁଃଖୀଭୂତ ହେଲେ। ଆପଣ ରାମାୟଣ ପଢ଼ିବେ, ପିତାଙ୍କର ଦଶରଥଙ୍କର ଦୁଃଖରେ ଯେତିକି ଦୁଃଖୀ ହେଇଥିଲେ ତାଠୁ ବେଶୀ ଦୁଃଖୀ ହେଇଛନ୍ତି ଜଟାୟୁଙ୍କରେ, କାହିଁକି ତାଙ୍କୁ ସୀତା କଥା ବାରମ୍ବାର ମନେ ପଡ଼ୁଥିଲା ଯେ ସୀତାଙ୍କ ପାଇଁ ସେ ଶରୀର ଦେଇଦେଲେ, ଆଉ ସେ କିନ୍ତୁ ମୋ ପ୍ରିୟା ପାଇଁ ଶରୀର ଦେଇଛନ୍ତି, କେତେ ବଡ ସେବାର ତ୍ୟାଗ। ରାମାୟଣର ବହୁତ ପ୍ରସଙ୍ଗ ଆମ ଭକ୍ତମାନଙ୍କର ସେବା ତ୍ୟାଗ, ସେବା ହନୁମାନଙ୍କର ତ୍ୟାଗ, ହନୁମାନଙ୍କ ତଳେ ଛାଡ଼ିକି ଯାଉଛନ୍ତି, ହନୁମାନ କାନ୍ଦୁଛନ୍ତି, କାନ୍ଦୁଛନ୍ତି ନା, ବହୁତ ଦୁଃଖ ପାଉଛନ୍ତି ହନୁମାନ, କାରଣ ସମସ୍ତଙ୍କୁ ଅଯୋଧ୍ୟାରେ ନେଇଯାଉଛନ୍ତି କିନ୍ତୁ ହନୁମାନଙ୍କୁ ଛାଡ଼ୁଛନ୍ତି ନା, ହନୁମାନ ତୁମେ ଯାଅନି, ମୋ କୀର୍ତ୍ତି ମୋ ସେବା ଏ ଜଗତରେ ତୁମେ ପ୍ରଚାର କର। ରାମଙ୍କ ବିରହରେ ହନୁମାନ ରହିବାଟା କେତେ କଷ୍ଟ। ସେଭଳି ଜଣେ ସେବକକୁ ଗୁରୁଙ୍କ ବିରହରେ ରହିବାକୁ ପଡ଼ିବ, ଭଗବାନଙ୍କ ଯଶ ପ୍ରଚାର ପାଇଁ, ଭଗବାନଙ୍କ ସେବା ପାଇଁ ରହିବାକୁ ପଡ଼ିବ। ଜଗତ ଭଲ ନ ହେଇଥିଲେ ବି, ଇଚ୍ଛା ନଥିଲେ ବି କରିବାକୁ ପଡ଼ିବ। ରାମାୟଣର ବହୁତ ଭକ୍ତମାନଙ୍କର ପ୍ରସଙ୍ଗ ଆମର ଗୁଡ଼ିଏ ସିଦ୍ଧାନ୍ତର ପୋଷଣ କରନ୍ତି। ତେଣୁ ରାମଜୀଙ୍କ ଲୀଳା ବହୁତ ସୁନ୍ଦର ଲୀଳା। ତେଣୁ ରାମଜୀ ଯୋଉ କାନ୍ଦୁଥିଲେ, ଆପଣ ସେ ପ୍ରସଙ୍ଗକୁ ପଳେଇବେ। 11 ଶ୍ଳୋକ ପ୍ରଭୁପାଦ ସେ ବହୁତ ସୁନ୍ଦର ପ୍ରସଙ୍ଗ ପ୍ରଭୁପାଦ ରଚନା କରିଛନ୍ତି।
ରକ୍ଷାଧମେନ ବୃକବଦ ବିପିନ ସମକ୍ଷମ ବୈଦେହ ରାଜ ଦୁହିତମ ୟମ ୟପୟା ପିତାୟମ ଭ୍ରାତା ବନେ କୃପଣବଦ ପ୍ରିୟା ବିଯୁକ୍ତମ ସ୍ତ୍ରୀ ସଙ୍ଗୀନାମ ଗତିମିତି ପ୍ରଥୟମ ସଚାରଃ।
ଇଏ ବୃକ ଭଳି ସୁଗାଳ ଭଳି ଆସିକି ରକ୍ଷାଧମ ଏଇ ଅଧମ ରାବଣ ଯେତେବେଳେ ନେଇଯାଇଛନ୍ତି ବିଧେୟ ବିଦ ରାଜଙ୍କର କନ୍ୟାକୁ, ସେତେବେଳେ ଭ୍ରାତା ବନେ କୃପଣବଦ ପ୍ରିୟା ବିଯୁକ୍ତ, ଇଏ ରହିଲା ବିଷ୍ଣୁ ଲୀଳା ସହିତ ସମ୍ପର୍କ। କାହାର ବିରହ ଭାବଟାକୁ ଆସ୍ୱାଦନ କରିବା ପାଇଁ ଆସୁଛନ୍ତି ନା, ସୀତାଙ୍କୁ ଯେତେବେଳେ ନେଇକି ଯାଇଛନ୍ତି ସେତେବେଳେ ଏଠି ସେ କହିଛନ୍ତି ପ୍ରିୟା ବିଯୁକ୍ତ କୃପଣବତ୍। ଆଚ୍ଛା ଏକାଇ କାନ୍ଦାନ୍ତେ କାନ୍ଦାନ୍ତେ, ଲକ୍ଷ୍ମଣଙ୍କ ସହିତ ଭାଇ ଅଛନ୍ତି କାନ୍ଦୁଛନ୍ତି ପ୍ରିୟା ବିରହରେ, ସ୍ତ୍ରୀ ପାଇଁ କେହି ଭାଇ ଆଗରେ କାନ୍ଦି ପାରିବ? ସ୍ତ୍ରୀ ପଳେଇ ଯାଇଛନ୍ତି, କାହା ସ୍ତ୍ରୀ ପଳେଇଗଲା ପରେ କି ଭାଇ ଆଗରେ କାନ୍ଦି ପାରିବ? ଏକାକି କାନ୍ଦିବ, କାହା ଆଗରେ କାନ୍ଦିବା ସମ୍ଭବ ନୁହେଁ। କିନ୍ତୁ ଭ୍ରାତା ଆଗରେ କାନ୍ଦୁଥିଲେ, ସେଠି ଚକ୍ରପା ତାଙ୍କ ଟିକାରେ ଲେଖିଲେ ବିଷ୍ଣୁଙ୍କର ଗୋଟିଏ କାମନା ଲକ୍ଷ୍ମୀ ନାରାୟଣ ରୂପରେ ଯେତେବେଳେ ଥିଲେ ସବୁବେଳେ ମିଳନ ହୁଏ ନା, ବିରହ କ'ଣ ଜାଣନ୍ତିନି, ଅଲଗା ରହିଲେ ଯୋଉ ଭାବଟା ପ୍ରେମରେ ବିରହରେ ଉଜ୍ଜୀବିତ ହୁଏ ସେଟା ଜାଣିନଥିଲେ। ତାଙ୍କର ଇଚ୍ଛା ଥିଲା ସେଇଟା ପୂର୍ତ୍ତି ହେଉଛି ରାମଲୀଳାରେ। ରାବଣେନ ଭୃକେଣ ଅସପକ୍ଷ ପରୋକ୍ଷ ଏବ ଅପୟାପିତାମ ଅପହୃତାମ ସତ୍ୟା ପ୍ରିୟା ପ୍ରେମବତ୍ୟା ସୀତୟା ବିଯୁକ୍ତ ବିପ୍ରଲମ୍ବ ଶୃଙ୍ଗାର ରସାଶ୍ରୟ ଲମ୍ବନିଭୂତା। ଏ ବିପ୍ରଲମ୍ବ ଶୃଙ୍ଗାର ରସର ଆଶ୍ରୟ, ଏଇଟାକୁ ସେ ବିପ୍ରଲମ୍ବ ଭାବଟାକୁ ରାମ ଅନୁଭବ କରୁଛନ୍ତି। ପ୍ରେମଣାମେବ ବିପ୍ରଲମ୍ବର ସହ ମୟୀଭୂତ ଆସ୍ୱାଦୟନ, ପ୍ରେମରେ ବିପ୍ରଲମ୍ବ ରସକୁ ସେ ଆସ୍ୱାଦନ କରୁଛନ୍ତି। ତଦ ଅନୁଭାବ, ସେଇ ଅନୁଭାବରେ ରାମଜୀ କଣ କରୁଛନ୍ତି, ବୃକ୍ଷକୁ ଧରି କଣ କହୁଥିଲେ, ବୃକ୍ଷକୁ ଧରି କହୁଥିଲେ ସୀତେ, ପ୍ରସ୍ତରକୁ ଧରି କହୁଥିଲେ ସୀତେ, ଲକ୍ଷ୍ମଣଙ୍କ ଆଗରେ ଏଇଟା କେମିତି ସମ୍ଭବ ହବ। ଆଉ ମୃଗମାନଙ୍କୁ ମୃଗିଣୀମାନଙ୍କୁ ପଶୁମାନଙ୍କୁ ପଚାରୁଥିଲେ ସୀତା କାହାନ୍ତି, ଜଣେ ସାଧାରଣ ଲୋକ କଣ ବୁଝିବ ନା, ଏଇଟା ବିପ୍ରଲମ୍ବର ରସ, ପ୍ରେମାମେବ ବିପ୍ରଲମ୍ବ ରସ ସମୀଭୂତମ ଆସ୍ୱାଦୟନ ତଦ ଅନୁଭାବମ ସାତ୍ୱିକ ସଞ୍ଚାର୍ଯ୍ୟାଧିକମ ବିଳାପ। ଇଏ ସାତ୍ୱିକ ଭାବ ସଞ୍ଚାରୀ ଭାବରେ ସେ ବିଳାପ କରୁଥିଲେ, ମୂର୍ଚ୍ଛା ମୂର୍ଚ୍ଛା ଯାଉଥିଲେ, ଉନ୍ମାଦାଦିକମ ପ୍ରକଟୟନ ଏବ ଚାରମ, ଉନ୍ମାଦ ଆଦି ହଉଥିଲେ, ବିପ୍ରଲମ୍ବ ରସକୁ ଆସ୍ୱାଦନ କରୁଥିଲେ ରାମ। ତେଣୁ ଏହାକୁ ଶିକ୍ଷା ଦେଇଛନ୍ତି। ଆଉ କଣ ଶିକ୍ଷା ଦେଇଛନ୍ତି ଆମମାନଙ୍କୁ, କଣ ସାଧାରଣ ଲୋକଙ୍କୁ କଣ ଶିକ୍ଷା ଦେଇଛନ୍ତି, ଇତି ଅନେନ ଏବ ପ୍ରକାରେଣ ସ୍ତ୍ରୀ ସଙ୍ଗୀନାମ ଗତି ବିଲାପାଦି ଦୁଃଖ ଦୁଃଖ ପ୍ରଲୟନ ବହିଦର୍ଶୀନାମ ଜରାନାମ ପ୍ରକ୍ଷାପୟନ। ବହିଦର୍ଶୀ ଲୋକମାନଙ୍କୁ ଶାସ୍ତ୍ରରେ ଦୁଇଟା ଦିଗ, ଗୋଟେ ଅନ୍ତର୍ଦର୍ଶୀ ଗୋଟେ ବହିଦର୍ଶୀ। ଭକ୍ତମାନେ ଅନ୍ତର୍ଦର୍ଶୀ ହେବେ, ଭିତରେ ଅନ୍ତର୍ଦର୍ଶୀ ମାନେ ତତ୍ତ୍ୱଟାକୁ ବୁଝିବେ, ଆଉ ବାହାରେ ହେଲା ବହିଦର୍ଶୀ। ବହିଦର୍ଶୀ ଲୋକମାନଙ୍କୁ କଣ ଶିଖେଇଲେ, ସ୍ତ୍ରୀ ସଙ୍ଗୀନାମ ଗତି, ସ୍ତ୍ରୀ ସଙ୍ଗୀ ସ୍ତ୍ରୀ ପ୍ରତି ଆସକ୍ତି ହେଇଗଲା ପରେ ତାର ଗତି ହଉଛି ବିଲାପାଦି, ଦୁଃଖ କରିବ, ବିଳାପ ହବ, ଦୁଃଖ ଉର୍ଦ୍ଧକ ବହୁତ କଷ୍ଟ ପାଇବ। ଏଟା ବହିଦର୍ଶୀ ଲୋକମାନଙ୍କୁ ଦେଖେଇଲେ, ତୁମର ନାରୀ ପ୍ରତି ଆସକ୍ତି ବଢ଼ିଲେ ବା ନାରୀର ପୁରୁଷ ପ୍ରତି ଆସକ୍ତି ବଢ଼ିଲେ, ନାରୀ କଥାରେ କେବଳ ନୁହେଁ, ନାରୀ ପୁରୁଷ ପ୍ରତି ଆସକ୍ତି ବଢ଼ାଇଲେ ବା ପୁରୁଷ ନାରୀ ପ୍ରତି ଆସକ୍ତି ବଢ଼ାଇଲେ, ଭଗବାନ ବିପ୍ରଲମ୍ବର ରସ ଆସ୍ୱାଦନ କରୁଛନ୍ତି। ଆମ ପାଇଁ କଣ ଶିକ୍ଷା ରହିଲା, ନାରୀ ପୁରୁଷ ପ୍ରତି ଆସକ୍ତି କିମ୍ବା ପୁରୁଷ ନାରୀ ପ୍ରତି ଆସକ୍ତି ବଢ଼ାଇଲେ ତାଙ୍କର ଯେତେବେଳେ ବିରହ ଆସିବ, ତାଙ୍କର ବିଳାପାଦି ଦୁଃଖ ଉର୍ଦ୍ଧକ ଦୁଃଖ ପ୍ରବଳ ଦୁଃଖ ହବ, ତାକୁ ଦେଖେଇଲେ। ଭଗବାନ ସେମିତି ନୁହନ୍ତି, ଚିନ୍ମୟ ଅସ୍ମିନ ମହାବିଷ୍ଣୁ ଜାତ ଦଶରଥ ହରେ ଇତି ରାମତାପ ଶ୍ରୁତପି ପ୍ରମାଣେନ। ରାମ କାନ୍ଦୁଥିଲେ କିଏ କହିବେ, ସେ ଜଣେ ନାରୀ ସାଧାରଣ ପୁରୁଷ ନାରୀ ପାଇଁ କାନ୍ଦୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ ନାଇଁ, ରାମ ତାପୁନିରୁ ଆଣିକି ଲେଖିଲେ, ପ୍ରମାଣ ଦେଲେ ରାମ ଚିନ୍ମୟ ଅସ୍ମିନ୍ ମହାବିଷ୍ଣୁ, ଇଏ ହେଉଛନ୍ତି ଚିନ୍ମୟ ମହାବିଷ୍ଣୁ ମହାଦା ଜାତ ଦଶରଥ ହରେଇ ହରି ଇ ଦଶରଥଙ୍କର ପୁତ୍ର ରୂପରେ ଜନ୍ମ ହେଇଛନ୍ତି। ଇତି ରାମତାପନି ସୂତ୍ରପି ପ୍ରମାଣେନ, ରାମତାପନି ସୂତ୍ର ପ୍ରମାଣ କରୁଛନ୍ତି। ଚିଦାନନ୍ଦମୟ ଅପି, ରାମ ଚିଦାନନ୍ଦମୟ ହେଲେ ବି ମନ ବୁଦ୍ଧି ଇନ୍ଦ୍ରିୟ ଶରୀରସ୍ୟ ପରମ ବ୍ରହ୍ମସ୍ୟ ଦୁଃଖ ସମ୍ଭାବନା ଶାସ୍ତ୍ର ଯୁକ୍ତି ପ୍ରତିକୂଳେ। ଭଗବାନ ଯେତେବେଳେ ସେ ଭଗବାନ ଦୁଃଖଟା ମନ ଇନ୍ଦ୍ରିୟ କହୁଛି ନା ଆଉ କୁଆ କହୁଛି, ସେ ବା ଚିଦାନନ୍ଦମୟ, ତାଙ୍କର ଚିଦାନନ୍ଦମୟ ହେଇଗଲା ମନ ବୁଦ୍ଧି ଇନ୍ଦ୍ରିୟ ଶରୀର ପରମ ବ୍ରହ୍ମସ୍ତସ୍ୟ, ସେ ପରମ ବ୍ରହ୍ମ ସମ୍ଭାବନା ପି ଦୁଃଖ ସମ୍ଭାବନା ପି ଦୁଃଖ କେବେ ତାଙ୍କୁ ହବନି ଶାସ୍ତ୍ର ଯୁକ୍ତି ପ୍ରତିକୂଳ। ତେଣୁ ସେ ବିରହଟା କଣ ଥିଲା, ବିପ୍ରଲମ୍ବର ସଞ୍ଚାରି ଆଦି ଭାବ ସେ ଆସ୍ୱାଦନ କରୁଥିଲେ ରାମଜୀ। ଆମ ପାଇଁ ଶିକ୍ଷା ରହିଲା, ସ୍ତ୍ରୀମାନଙ୍କ ପ୍ରତି ପୁରୁଷ ଆସକ୍ତି ହେଲେ, ପୁରୁଷମାନଙ୍କ ପ୍ରତି ସ୍ତ୍ରୀ ଆସକ୍ତି ହେଲେ ତାଙ୍କୁ ଏଇ ଦୁଃଖଟା ଉର୍ଦ୍ଧକ ହବ, ପ୍ରବଳ ହବ, ରାମଜୀ ଶିଖେଇଲେ। ପଞ୍ଚମ ସ୍କନ୍ଦିୟମ୍ କିମ୍ପୁରୁଷବର୍ଷ ରାମ ପ୍ରସଙ୍ଗ ଆଖ୍ୟାନ ଯୁକ୍ତା ଜାନାନ୍, ଚକ୍ରପାତ ରେଫରେନ୍ସ ଦେଇଦେଲେ କି କହିବୁ ଭାଗବତରୁ ଜାଣିବି ରାମ କିଏ। ପଞ୍ଚମ ସ୍କନ୍ଦକୁ ପଢ଼, କିମ୍ପୁରୁଷ ବଂଶରେ ରାମଜୀଙ୍କର ଯୋଉ ଆଖ୍ୟାନ ଅଛି ସେଟାକୁ ପଢ଼, ରାମ ସ୍ୱୟଂ ପରମ ବ୍ରହ୍ମ କିନା ତୁମେ ଜାଣିପାରିବ, ଆକୁ ଦେଖିକି ତୁମେ ଅପରାଧ କରିବ ନାହିଁ ଯେ ରାମଜୀ ସ୍ତ୍ରୀ ପାଇଁ କାନ୍ଦୁଥିଲେ। ତେଣୁ ରାମଜୀଙ୍କର ଏସବୁ ମହାନତା କିଭଳି ପିତା ପାଇଁ ତ୍ୟାଗ କରିଛନ୍ତି ଆମକୁ ଶିଖେଇଛନ୍ତି ପ୍ରଭୁପାଦ। ସେ ତାଙ୍କ ପ୍ରପଟରେ ଲେଖିଛନ୍ତି, ହ୍ୱେଦର ଇନ୍ ଦି ଫରେଷ୍ଟ ଅର୍ ଆଟ୍ ଦି ହୋମ୍, ଇଫ୍ ୱାନ୍ ଆଟାଚ୍ ଟୁ ଓମ୍ୟାନ୍ ଦିସ୍ ଆଟାଚମେଣ୍ଟ ଇଜ୍ ଅଲୱେଜ୍ ଟ୍ରବଲସମ୍। ଜଣେ ବଣପତି ଆସକ୍ତି ବଢ଼େଇଲା ଏଟା ଦୁଃଖର କାରଣ ହବ। ଏ ଓମ୍ୟାନ୍ ହାଉ ଏଭର୍ ପାୱାରଫୁଲ ସି ମେ ବି, ସେ ତାଙ୍କୁ ନେଇ ଯାଉଛନ୍ତି ନା, କିଏ ନେଇ ଯାଉଛନ୍ତି, ରାବଣ ନେଇ ଯାଉଛନ୍ତି। ସେଠି ପ୍ରଭୁପାଦ ତାଙ୍କ କମେଣ୍ଟରେ ଲେଖୁଛନ୍ତି, ଏ ଓମ୍ୟାନ୍ ହାଉ ଏଭର୍ ପାୱାରଫୁଲ ମେ ବି ଇନ୍ ଦିସ୍ ମେଟେରିଆଲ ୱାର୍ଲ୍ଡ ଉଡ୍ ମଷ୍ଟ ବି ଗିଭିନ୍ ପ୍ରୋଟେକ୍ସନ୍, ତାଙ୍କୁ ସବୁବେଳେ ସୁରକ୍ଷା ଦେବା ଦରକାର। ଫର୍ ଆଜ୍ ସୁନ୍ ଆଜ୍ ସି ଇଜ୍ ଅନ୍ପ୍ରୋଟେକ୍ଟେଡ୍ ସି ୱିଲ୍ ବି ଏକ୍ସପ୍ଲୋଟେଡ୍ ବାଇ ଦି ରାକ୍ଷସ ଲାଇକ୍ ରାବଣ। ତାଙ୍କୁ ଯଦି ତୁମେ ସୁରକ୍ଷା ନ ଦେବ କନ୍ୟା, ସେଥିପାଇଁ କନ୍ୟାଦାନ କରିଦିଅନ୍ତି ବାବା, ଯେତେ ତୁମେ ବିବାହ ନ କରେଇଦେବ ତାଙ୍କୁ ସେ ଏକ୍ସପ୍ଲୋଟ ହେବେ ଏଇ ରାକ୍ଷସ ରାବଣ ଭଳିଆ ଛଦମେଶ୍ୱର ସବୁ ଆସିକି ଏମିତି କରିବେ, ତାଙ୍କୁ ସବୁ ହଇରାଣ କରିବେ। ପ୍ରଭୁ ତାଙ୍କ ତାତ୍ପର୍ଯ୍ୟ ସବୁ ରଚନା କରିଛନ୍ତି। ତେଣୁ ରାମଜୀଙ୍କର ରାମଜୀଙ୍କର ସବୁ କେତେ ରାମ ବିଧବା କେହି ହଉନଥିଲେ, ସମୟ ହେଇଗଲା ଯିବା, ରାମଜୀଙ୍କର ସମୟରେ କେହି ବିଧବା ହଉନଥିଲେ, କାହାକୁ ମୃତ୍ୟୁ ଇଚ୍ଛା ମୃତ୍ୟୁ ସମସ୍ତଙ୍କର ଥିଲା, ଚାଷ ନ କଲେ ବି ଧାନ ହଉଥିଲା। ରାମ ଭଗବାନ ଅଛନ୍ତି ଆଉ ଭଗବାନଙ୍କ ଇଚ୍ଛାରେ ସବୁ କର୍ମ ଖୁସିରେ କରୁଥିଲେ, ସବୁ ଭଗବାନ ସବୁ ସବୁ ଦେଇଥିଲେ, ସବୁବେଳେ ସବୁ ସିଜିନ୍ର ଫଳମୂଳ ସବୁ ରହିଥିଲା। ଆପଣ ପଢ଼ିବେ ରାମାୟଣ ପଢ଼ିବେ ଭାଗବତ ପଢ଼ିବେ ସବୁ ଜାଣିବେ। ଆଉ ଶେଷରେ ମୁଁ ଗୋଟିଏ ଶ୍ଳୋକ କହି କଥାକୁ ବିଶ୍ରାମ ଦେଇ, ବହୁତ ଅଛନ୍ତି ଆଉ ଦେଖନ୍ତୁ, ଜଣେ ଭକ୍ତର ଷ୍ଟେଟମେଣ୍ଟ, ସୁଖଦେବଙ୍କର ଷ୍ଟେଟମେଣ୍ଟ, ମନ୍ଦୋଦରୀ ନା, ମନ୍ଦୋଦରୀ କଥା ବି ସମାନ। ରାବଣ ଯେତେବେଳେ ଚାଲି ଯାଇଛନ୍ତି ସେତେବେଳେ ସେ କହିଛନ୍ତି ଭାଗବତରେ, ନବୈ ବେଦ ମହାବାଗ ଭଗବାନ ଭବାନ କାମ ବସଙ୍ଗତ ତେଜାନ୍ତ ଭାବସିତୟା ଜେନ ନିତ ଦଶା ମିମାମ। ମୁଁ ଆଜି ବିଧବା ହେଲେ କାହା ପାଇଁ, ତୁମ ପାଇଁ। କାହିଁ ବିଧବା ହେଲା, ଲଙ୍କା ଆଜି ବିଧବା ହେଲା, ମୁଁ ଆଜି ବିଧବା ହେଲେ କେବଳ ଗୋଟିଏ ଜିନିଷ ପାଇଁ, ଏ ମହାଭାଗ ତୁମେ କାମ ଦଶା ପ୍ରାପ୍ତ ହେଇଗଲ, ମୁଁ ଥାଉ ଥାଉ ତୁମେ ତୁମର କାମନା ଚାଲି ଆସିଲା, କାମ ଦଶା ଯୋଗୁଁ ଆଜି ମୁଁ ଆଜି ବିଧବା ହେଲି, ତୁମର ସବୁ ତେଜ ନଷ୍ଟ ହେଇଗଲା। କୃତେଇସ ବିଧବା ଲଙ୍କା ବୟମ ଚ କୁଲନନ୍ଦନ, ଲଙ୍କା ବିଧବା ହେଇଗଲା, ମୁଁ ବି ବିଧବା ହେଇଗଲି, ଶରୀର ବର୍ତ୍ତମାନ କୁଆଡେ ଖାଇବ କହିଲେ, ଦେହ କୃତାରଣ କୃଧାଣା ମାତ୍ମା ନରକ ହେ ତବେ, କାମ ବସ ହେଇଗଲ, ଦେହଟା ଖାଇବ ବର୍ତ୍ତମାନ ଗୃଧ୍ର ମାନେ, ଆତ୍ମା କୁଆଡେ ଗଲା, ଆତ୍ମା ନରକ ହେ ତବେ, କାମ ବସ ହେଇଗଲା, ଆତ୍ମା ଯିବ ନରକକୁ, ଦେହ ଖାଇବେ ସୁଗା। କିଏ କହୁଛନ୍ତି, ରାମଙ୍କ ଆଗରେ ମୁଣ୍ଡ ପିଟିକି କହୁଛନ୍ତି ମନ୍ଦୋଦରୀ, ମନ୍ଦୋଦରୀ ଏଇଥିପାଇଁ ଆତ୍ମତତ୍ତ୍ୱ ଜାଣିଥିଲେ ବୋଲି ସତୀ, ଭଗବାନଙ୍କୁ ଜାଣିଥିଲେ ବୋଲି ସତୀ। ଆଉ ରାମଜୀ ଯେତେବେଳେ ପଳାଉଛନ୍ତି, ସୀତା ଯେତେବେଳେ ଚାଲିଗଲେ, ଏଇ ଗୋଟେ ଶ୍ଳୋକ, ସୀତା ଯେତେବେଳେ ପଳେଇ ଚାଲିଗଲେ କେଉଁଠି, ଭୂମିରେ ଚାଲିଗଲେ ନା, ସେତେବେଳେ ସୁଖଦେବ ଗୋସ୍ୱାମୀ ଗୋଟେ ଶ୍ଳୋକ କହିଛନ୍ତି, ରାମଜୀ କାନ୍ଦୁଛନ୍ତି ସେତେବେଳେ ସୀତାଙ୍କ ବିରହରେ, ଏଟା ବିରହ ରସ ଆମକୁ ଶିଖଉଛନ୍ତି। ସତର ନବମ ଅଧ୍ୟାୟ ଏଗାର ନବମ ସ୍କନ୍ଦ ଏଗାର ଅଧ୍ୟାୟ ସତର ଶ୍ଳୋକ ସ୍ତ୍ରୀ ପୁଂସ ପ୍ରସଙ୍ଗାଦି ତାଦୃକ୍ ସର୍ବତ୍ର ତ୍ରାସମା ହବ ତ୍ରାସମା ହବ ଅପି ସ୍ୱରଣାମ କିମୁତମ ଗ୍ରାମସ୍ୟ ଗୃହ ଚେତସମ ଗ୍ରାମରେ ରହିଥିବା ଗୃହ ଚେତସ ଲୋକମାନଙ୍କୁ କଣ କହିବା ଈଶ୍ୱର ମାନେ ବି ଦୁଃଖ ପାଆନ୍ତି ଈଶ୍ୱର ମାନେ ବ୍ରହ୍ମା ଶିବ ବି ଦୁଃଖ ପାଆନ୍ତି ଉଦାହରଣ ଦଉଛନ୍ତି ସ୍ତ୍ରୀ ପ୍ରସଙ୍ଗ ଏତାଦୃକ୍ ଯଦି କେହି ନାରୀ ପ୍ରତି ଆସକ୍ତି ହେଇଗଲେ ରାମଜୀ ସୀତା ପଳେଇଗଲା ପରେ ରାମଜୀ ଯୋଉ କାନ୍ଦୁଛନ୍ତି ତାର ପ୍ରସଙ୍ଗରେ ସୁଖଦେବ ଏଟା କହୁଛନ୍ତି ସେଠି ତାତ୍ପର୍ଯ୍ୟରେ ପ୍ରଭୁପାଦ ଲେଖିଛନ୍ତି ପ୍ରଭୁପାଦ କଣ କହୁଛନ୍ତି ଦେଖନ୍ତୁ ଏ ଆଜ୍ ଲଙ୍ଗ୍ ଆଜ୍ ଏ ମ୍ୟାନ୍ ଫିଲ୍ସ ଆଟ୍ରାକ୍ଟେଡ୍ ଟୁ ଓମ୍ୟାନ୍ ଇନ୍ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ଆଣ୍ଡ ଓମ୍ୟାନ୍ ଫିଲ୍ସ ଆଟ୍ରାକ୍ଟେଡ୍ ଟୁ ଦି ମ୍ୟାନ୍ ଦି ବଣ୍ଡେଜ୍ ଅଫ୍ ରିପିଟେଡ୍ ବାର୍ଥ ଆଣ୍ଡ ଡେଥ୍ ୱିଲ୍ କଣ୍ଟିନ୍ୟୁ ଯେପର୍ଯ୍ୟନ୍ତ ଏଇଟା ଗୋଟେ ଶରୀର ସ୍ୱରର ଆକର୍ଷଣୀୟ ସ୍ୱରରେ ଗୋଟେ କଣ ମାନେ ମାୟାକୃତ ସ୍ୱରରେ ନା ଭୋଗ ପାଇଁ ସ୍ୱରଟା ଦିଆଯାଇଛି ଗୋଟେ ନାରୀ ପୁରୁଷ ପ୍ରତି ଆକର୍ଷିତ ହେଉଛି ପୁରୁଷ ଏଟା ସ୍ୱାଭାବିକ ପ୍ରଭୁପାଦ କହୁଛନ୍ତି ଯେତେପର୍ଯ୍ୟନ୍ତ ଗୋଟେ ନାରୀର ପୁରୁଷ ପ୍ରତି ଆକର୍ଷଣ ରହିଥିବ ପୁରୁଷର ନାରୀ ପ୍ରତି ଆକର୍ଷଣ ରହିଥିବ ୟୁ ୱିଲ୍ କଣ୍ଟିନ୍ୟୁ ଇଟ୍ ଇଜ୍ ରିପିଟେସନ୍ ଅଫ୍ ବାର୍ଥ ଆଣ୍ଡ ଡେଥ୍ ସେ ଗୋଟେ ସ୍ୱର ବନ୍ଧନ ରହିବ ବିବାହ ହଉନି ଆମେ ସ୍ୱର ବନ୍ଧନଟାକୁ ବଢ଼ିବା ପାଇଁ ଆକ୍ଚୁଆଲି ଏ ତାର ତାତ୍ପର୍ଯ୍ୟଟା ସେୟା ନୁହେଁ ସ୍ୱରବନ୍ଧନ ମୁକ୍ତ ପାଇବା ପାଇଁ ଆସକ୍ତି ଆମର କେମିତି ନ ରହୁ ମନରୁ ଆସକ୍ତିଟା ପଳଉ ଆସକ୍ତିଟା ବଢ଼ିବା ପାଇଁ ନୁହେଁ ରାମ ଯେତେବେଳେ କାନ୍ଦୁଛନ୍ତି ସେଇ କଥାରେ ସେ କହିଛନ୍ତି ରାମଜୀ ଆମକୁ ସବୁ ଆଦର୍ଶତା ସାଧୁମାନଙ୍କ ପାଇଁ ଆଦର୍ଶ ଶିକ୍ଷା ଦେଇଛନ୍ତି ସମାଜ ପାଇଁ ଆଦର୍ଶ ଶିକ୍ଷା ଦେଇଛନ୍ତି ଆଦର୍ଶ ରାଜା ଆଦର୍ଶ ପିତା ଆଦର୍ଶ ସବୁଥିରେ ସେ ଆଦର୍ଶ ତେଣୁ ରାମଜୀଙ୍କର କୃପା ଭଗବାନ ଶ୍ରୀକୃଷ୍ଣ ନିଜେ ଅବତାର ନେଇଛନ୍ତି ତାଙ୍କର ସମସ୍ତ ଲୀଳା ସେ ପରିପ୍ରକାଶ କରିଛନ୍ତି ସେ ଭଗବାନ ଶ୍ରୀକୃଷ୍ଣ ରାମଜୀଙ୍କର ଆମେ କିଭଳି କୃପା ପ୍ରାପ୍ତ କରିବା ଆଉ ସାଧୁଗୁରୁଙ୍କର ସେବା କରିବା ଭଗବାନଙ୍କର ନାମକୁ ସ୍ମରଣ କରିବା ଯାହା ପ୍ରଥମେ ଶୁଣୁଥିଲେ ଭଗବାନଙ୍କର ନାମ କରିକି ଆମକୁ ଏଇ ଶରୀରରେ ଗୋଟେ ଚିନ୍ମୟ ଶରୀର ଆମକୁ ପ୍ରାପ୍ତ ହେବାକୁ ପଡିବ ହରେ କୃଷ୍ଣ 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 ହରେ 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 ରାମ ରାମ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଭଗବାନ କି ଲକ୍ଷ୍ମଣ ମହାରାଜ କି ଜୟ ଭରତ ଶତ୍ରୁଘ୍ନ କି ଜୟ ଦଶରଥ ମହାରାଜ କି ଜୟ ସମ୍ବେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ ଶ୍ରୀ ଗୌରଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ ସମ୍ବେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ ନିତାଇ ଗୌର ପ୍ରମାନନ୍ଦେ ହରି ବୋଲ ହରେ କୃଷ୍ଣ